ॐ नमो भगवते वासुदेवाय।
श्रीमद् भागवतम दशम स्कंदर 22वां अध्याय रो मन श्रवण करथले कि बड़े गोपी मानंकु तंकर निजर विचारधारा बा निजर मानसिक प्रवणता जा रहिछि सितरु दूर करिया पई कृष्ण प्रयास करछन्ति। जे शरणागत जे भगवान कृष्णंकर गुरु कृष्णंकर चरण रे शरणागत हेछि, शरणागत हला परे तार स्वतंत्र भावना किछि रहे ना, सरल निष्काम जो मैंने निष्कपट से शरणागत हो चाहते जदि किसी त्रुटि रहे कृष्ण तक स्वयं मार्जित करते, स्वयं कृष्ण तक मार्जित करते। कृष्ण अंतर भाव को जाड़ती, गोपी मान अंतर भाव को सी जाड़ती। कृष्ण केवल प्रसन्न थे गोटे भावपाई से मत पति रूप में पाया चाहते। आमर जो भावना आसर भितर जहाँ शुद्ध कामना कहा जाए, शुद्ध भावना कहा जाए, एथिपाई समय लगे। हमें भजन करने चाहे मुझे भजन करी, हाँ भजन करा जाए, भजन करा जाए केवल एथिपाई आम जो भगवान को डाकुचे मंगल आरती उठुचे केवल एटा गोटे कर्मकांड भले गोटे अनुष्ठान नुहे। कर्मकांड जो मैंने सब लोग मैंने कर्मकांड को स्ट्रिक्टली फॉलो, गुरुवार दिन उपवास करेंगे, ये मंदिर को जी, शिव मंदिर को जी, जो स्ट्रिक्टली से फॉलो करती ତାଙ୍କର ଗୋଟେ କାମନାଟା ସ୍ଥିର, ତାଙ୍କ କାମନାଟା କ'ଣ, ମୁଁ ମୋ କେମିତି ଧନ ପାଇବି କି ଗୋଟେ ପୁତ୍ର ପାଇବି, ସେ ଉଦ୍ଦେଶ୍ୟରେ କରୁଛନ୍ତି। ଭଗବାନଙ୍କର ଯେଉଁ ଭକ୍ତ ସେ ଯେଉଁ ଭଜନ ସାଧନ ସବୁକିଛି କରୁଛି ତାର ଲକ୍ଷ୍ୟଟା କ'ଣ, ତାର ଲକ୍ଷ୍ୟଟା ହେଲା ମୋର ଭାବନା ଶୁଦ୍ଧ ହେବା ଦରକାର। ମୁଁ ହେଉଛି ଶୁଦ୍ଧ ଜୀବ, ମୁଁ ଶୁଦ୍ଧ ନା। ମହାପ୍ରଭୁ କ'ଣ କହିଲେ, ଅନନ୍ଦ ତନୁଜ କିଙ୍କର ପତି ତ ମା ଏଥିରେ ଜଣେଇ ଦେଲେ, ମୁଁ ଆପଣଙ୍କର କିଙ୍କର ଭୌତିକ ସଂସ୍ପର୍ଶରେ ଆସିକି ଆମର ଭାବନାଟା ଅଶୁଦ୍ଧ ହେଇଯାଇଛି। ଗୋଟେ ଅସତ୍ୟ ବସ୍ତୁକୁ ସତ୍ୟ ବୋଲି ଜ୍ଞାନ କରିଦେଇଛେ ଏବଂ ଏ ଅସତ୍ୟ ବସ୍ତୁକୁ ସତ୍ୟ ବୋଲି ଯେଉଁ ଜ୍ଞାନ ହେଇଯାଇଛି ସେଇଟା ମନ ଭିତରୁ ବାହାରୁନି। ଏତେ ବଡ଼ ଅନାଦି କାଳ ସେ ଅନାଦି ଶବ୍ଦ ଲାଗିଲା ନା, କେବେଠୁ ଏଇଟା ରହିଛି 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 ଯେ ଏ ଭାବନାଟା, ଏ ଶୁଦ୍ଧ ଭାବନା ଯିବାର ବୃଦ୍ଧି ହେବା ଦରକାର। ସତ୍ସଙ୍ଗର ଅର୍ଥ ଆମେ ଯେଉଁ ଭଗବାନଙ୍କ ସେବା କରୁଛେ ଗୋଟେ ଶୁଦ୍ଧ ଭାବନା ଆସିବା ଦରକାର, ପିଓର ଷ୍ଟେଜ ପିଓର ଡିଜାୟାର, ସେଥିରେ ମିକ୍ସ କିଛି ହେବା ଉଚିତ ନାହିଁ, ମିଶିବା ଉଚିତ ନାହିଁ। ସେଥିରେ ଆମର ଆଚାର୍ଯ୍ୟମାନେ ସବୁ ଭାଗ କରି ରଖିଦେଲେ, ସକାମ ଭକ୍ତ ନିଷ୍କାମ ଭକ୍ତ କାହିଁକି କାଟାଗୋରି କରି ରଖିଦେଲେ। ଆଉ ଏ ଯେଉଁ ଭାଗବତ ଶ୍ରୀମଦ ଭାଗବତ ନେଲେ, ଏ ପରମହଂସମାନଙ୍କର ସଂହିତା, ଗୋଟେ ଭାବନା ଶୁଦ୍ଧ ହେବା ଦରକାର। ସେ ଗୃହସ୍ଥ ହଉ, ବ୍ରହ୍ମଚାରୀ ହଉ, ବାନପ୍ରସ୍ଥ ହଉ, ସନ୍ୟାସ ହଉ, ତାର ଭାବନାଟା ଶୁଦ୍ଧ ହେବା ଦରକାର। ତା ଭାବନା କ'ଣ, ସବୁ ଶୁଦ୍ଧ ଭାବନା କ'ଣ, ସବୁଠୁ ମୁଁ କୃଷ୍ଣଙ୍କୁ କିଭଳି ପ୍ରାପ୍ତ ହେବି, ଜୀବନର ଶୁଦ୍ଧ ଭାବନା ହେଉଛି ମୁଁ କୃଷ୍ଣ ପ୍ରାପ୍ତି, କୃଷ୍ଣ ପ୍ରାପ୍ତି ହେଉଛି ଜୀବନର ଲକ୍ଷ୍ୟ, ଏ ଶୁଦ୍ଧ ଭାବନା। ଜଗତରେ କିଏ କ'ଣ କରୁଛି, ଆମର ବଡ଼ ହେବାର ଆଶା ନାହିଁ କି ଛୋଟ ହେବାର ଆଶା ନାହିଁ, ଆଶା କେବଳ ଗୋଟିଏ। ଆମେ ଛୋଟ ହେବା ପାଇଁ କାହିଁକି ଚାହୁଁଛେ, ଚୈତନ୍ୟ ମହାପ୍ରଭୁ ସେ ନିଜେ କୃଷ୍ଣ ସେ କହିଛନ୍ତି, ତୃଣାଦବି ସୁନିଚନ ହେଲେ ତୁମେ ମୋତେ ପାଇବ, ଏଥିପାଇଁ ଆମେ ଛୋଟ ହେବା ପାଇଁ ଚାହୁଁଛେ। ଆମର ଗୋଟେ ସ୍ପେସିଫିକ୍ ଡିଜାୟାର ନାହିଁ, ମୁଁ ଛୋଟ ହେବି, ମୁଁ ବଡ଼ ହେବି, ମୁଁ ଯେଉଁଭଳି ଭାବରେ ବି ଜୀବନ ମୁଁ ବିତେଇବା ପାଇଁ ଚାହୁଁଛି, ମୁଁ କୃଷ୍ଣଙ୍କ ଉପରେ ନିର୍ଭର କରୁଛି, ମୋର କୃଷ୍ଣ ପ୍ରାପ୍ତି ହେଉଛି ଜୀବନର ଲକ୍ଷ୍ୟ। ଶୁଦ୍ଧ ଭାବନା ନ ଆସିଲା ପର୍ଯ୍ୟନ୍ତ ଆପଣ କୌଣସି ପ୍ରକାର ନା ଶୁଦ୍ଧ ଭାବନା ଯାହାର ନାହିଁ, ତାକୁ ଶୁଦ୍ଧ ପରିବେଶ ବି ମିଳିବନି, ଶୁଦ୍ଧ ସଙ୍ଗ ବି ମିଳିବନି। ଆମେ ଚାହୁଁଛେ ମୁଁ ଶୁଦ୍ଧ ସାଧୁ, ମୋତେ ଶୁଦ୍ଧ ସାଧୁ ଦରକାର, ତୁମେ ଶୁଦ୍ଧ ନହେଲେ ତୁମ ଶୁଦ୍ଧ ସାଧୁ ମିଳିବେନି। କୃଷ୍ଣ ସବୁ ଜାଣିଛନ୍ତି ନା, କୃଷ୍ଣ ହୃଦୟ ଭିତରେ ଅଛନ୍ତି ନା। ଆମେ କେବେ ଆଶା କରିବା ଉଚିତ ନାହିଁ, ଆମ ଭିତରେ ଦୁର୍ବଳତାକୁ ଆମେ ଲୁଚେଇକି ରଖିବା ବା ଆମର ଅଶୁଦ୍ଧତାକୁ ଲୁଚେଇ ରଖିକି ଆମେ ଗୋଟେ ବଡ଼ ଜିନିଷ ପାଇବା, ଏଇଟା ଗୋଟେ କାପଟ୍ୟ। କୃଷ୍ଣ ଆମର ଭାବନାଟାକୁ ଜାଣନ୍ତି, ଏ ଜୀବ କ'ଣ ଚାହୁଁଛି। ଯଦି ଆମର ଭାବନାଟା ଶୁଦ୍ଧ ନାହିଁ, ଗୁରୁକୃଷ୍ଣଙ୍କୁ ସୁଖୀ କରିବା, ତାଙ୍କୁ ପ୍ରାପ୍ତି ହେବା, ଏ ଲକ୍ଷ୍ୟଟା ନାହିଁ, ଆରେଞ୍ଜମେଣ୍ଟ ସେହି ହିସାବରେ କିଛି ଆସିବନି, ବ୍ୟବସ୍ଥା ଆସିବନି। ସଂଘ କରାଯାଇଛି, ସବୁକିଛି ଟ୍ରାକ୍ ରଖାଯାଇଛି, ଗୋଟେ ଏତେ ବଡ଼ ସଂଘ ପ୍ରଭୁପଦ ଇଣ୍ଟରନ୍ୟାସନାଲ ସୋସାଇଟି କଲେ ନା, କେତେ ଜୀବମାନଙ୍କୁ ସେ ଆଶ୍ରୟ ଦେଲେ, ଗୋଟେ ଅନାଥ ଜୀବ ଗୁଡ଼ା ସବୁ ବୁଲିଥାନ୍ତେ, କୁଆଡ଼େ କ'ଣ ଆମିଷ ଖାଇ ସବୁ ନର୍କ ଷ୍ଟ୍ରିକ୍ଟ ନର୍କକୁ ଯାଇଥାନ୍ତେ, ବିବାହ ବିଚ୍ଛେଦ ଆଉ ଏସବୁ ଯେତେ ସବୁ ସମାଜରେ ଚାଲିଛି ଏଗୁଡ଼ା ସବୁ ହେଇଥାନ୍ତା। ସେ ଗୋଟେ ଜୀବକୁ ଗୋଟେ ଆଣିଲେ ଗୋଟେ ଲକ୍ଷ୍ୟକୁ, ଏଗୁଡ଼େ ଜୀବଟା ସଂସ୍କାର ହେଇ କେମିତି ଚାଲି ଆସୁ ଏ ଭକ୍ତିପଥକୁ, କିନ୍ତୁ ଭକ୍ତିପଥକୁ ଆସିଗଲା ପରେ ପୁଣି ଲକ୍ଷ୍ୟ ସ୍ଥିର କରିବାକୁ ପଡ଼େ। ଆଚାର୍ଯ୍ୟମାନଙ୍କର ଯେଉଁ ସଂଘ ସାଧୁ ସଂଘର ଗୋଟେ ମୁଖ୍ୟ କାର୍ଯ୍ୟ ହେଲା ଏ ଭାବନାଟାକୁ ଶୁଦ୍ଧ କରିବା, ପ୍ୟୁରିଟି, ଯେ ଯେମିତି ଗୋପୀମାନେ କହୁଛନ୍ତି ପତି ରୂପରେ ପ୍ରାପ୍ତ ହେବା ପାଇଁ। ତାପରେ ଯେଉଁ ସର୍ଟକମିଂସ ଯେଉଁ ଦୋଷ ଗୁଡ଼ାକ ରହୁଛି ତାକୁ କୃଷ୍ଣ ମାର୍ଜନ କରୁଛନ୍ତି ନିଜେ। ତାଙ୍କୁ ଲଜ୍ଜା ଲାଗୁଛି ଜଳ ଭିତରୁ ଆସୁନାହାନ୍ତି, କୃଷ୍ଣ ତୁମେ ଆସିବାକୁ ପଡ଼ିବ, କାହିଁକି ତାଙ୍କ ଭାବନାଟା ଶୁଦ୍ଧ ଅଛି ନା। ଅନ୍ୟକୁ ଆମେ ଦୋଷ ଲଦିଦେଲେ ବା ଅନ୍ୟକୁ ଆମେ ପରାସ୍ତ କରିଦେଲେ ଆମେ ଶୁଦ୍ଧ ନୁହନ୍ତି, ତାର ଏମିତି ଏଇଟା ଗୋଟେ କିଛି ମାନେ ନାହିଁ। ଏ ଜଗତର ଶୁଦ୍ଧ ବୋଲି କାହାକୁ କୁହାଯାଉଛି? ତୁମେ ଅନ୍ୟର ମାନସିକ ବିଚାରଧାରାକୁ ଯଦି ଦୂର କରିଦେଇକି ତୁମ ବିଚାରଧାରାକୁ ତା ମନ ଭିତରେ ପଶେଇ ଦେଇପାରିଲ, ସେ ତୁମକୁ ବଡ଼ ବୋଲି ମନେ କରେ। ଏ ଜାଗତିକ ଲୋକ ଆଉ ଆଚାର୍ଯ୍ୟଙ୍କ ଭିତରେ ଗୋଟେ ଅଲଗା ତଫାତ ରହିଛି, ସାଧାରଣ ଭକ୍ତମାନଙ୍କ ଭିତରେ ଆଉ ଆଚାର୍ଯ୍ୟଙ୍କ ଭିତରେ ଅଲଗା ତଫାତ ରହିଛି। ଆମେ କ'ଣ ଗୋଟେ ଜଣଙ୍କର ବିଚାରଧାରାକୁ ତା ମନ ଭିତରେ ପୋଛି ଦେଇପାରିବା? ଏଇଟାକୁ ବର୍ତ୍ତମାନ ଏ ସମାଜରେ କ'ଣ କହୁଛନ୍ତି, ଆଧୁନିକ ସମାଜରେ ମାଇଣ୍ଡ ୱାଶ କହୁନାହାନ୍ତି କି? ଇସ୍କନ ଭକ୍ତମାନେ ବହୁତ ବ୍ରେନ୍ ୱାଶ ସେମାନେ କହନ୍ତି, ଏମାନେ ବହୁତ ବ୍ରେନ୍ ୱାଶ ଜାଣିଛନ୍ତି, ଏମାନେ ସବୁ ବ୍ରେନ୍କୁ ୱାଶ କରିଦେଉଛନ୍ତି। ବ୍ରେନ୍ ଭିତରେ କ'ଣ ରହିଛି? ବ୍ରେନ୍ ୱାଶ ମାନେ କ'ଣ? ବ୍ରେନ୍ ଭିତରେ କ'ଣ ରହିଛି? ମୁଁ ଭୋଗ କରିବି, ଭଲ ରହିବି, ସୁଖ ରହିବି, ଟଙ୍କା ରୋଜଗାର କରିବି, ସେଟା ୱାଶ କରିଦିଆଯିବ। ବ୍ରେନ୍ ୱାଶ କହୁଛନ୍ତି, ଇସ୍କନ ଭକ୍ତମାନେ ବହୁତ ବ୍ରେନ୍ ୱାଶ ଜାଣିଛନ୍ତି। ନାଇଁ ନାଇଁ, ଏଇଟା ସତ୍ୟ ନୁହେଁ। ଆମେ ସେୟା କରିପାରିବା, ଜଣଙ୍କର ତା ବ୍ରେନ୍ଟା କାହିଁକି ୱାଶ କରିଦିଆଯାଉଛି, ଆମେ ଗୋଟେ ଆମେ ସେତେବେଳେ କୃଷ୍ଣଙ୍କୁ ଆଶ୍ରୟ କରୁଛେ, କୃଷ୍ଣଙ୍କୁ ନେଇକି ହିଁ କହୁଛି। ଦେଖ, ସେଥିପାଇଁ ସେ ଯେହେତୁ କୃଷ୍ଣଙ୍କର ଅଂଶ, ସେ ବୁଝୁଛି ହଁ ସତ୍ୟ, ତାର ବି କିଛି ଏକ୍ସପିରିଏନ୍ସ ଅଛି ଭୌତିକ ଜଗତ ବିଷୟରେ, କେତେ ଦୁଃଖମୟ। ତା ବ୍ରେନ୍ଟାକୁ ଆମେ ୱାଶ କରିଦେବା, ସେଟା ବଡ଼ ଜିନିଷ ନାହିଁ। ସେ ବ୍ରେନ୍ ୱାଶ ହେଇଗଲା ଯେ ଭୌତିକ ସୁଖ ନାହିଁ, ତାପରେ କ'ଣ କରିବ? ବ୍ରେନ୍ଟାକୁ ୱାଶ କରିଦେଲେ ତାପରେ ତା ସେ ବ୍ରେନ୍କୁ କ'ଣ ଦେବାକୁ ପଡ଼ିବ? ସେଇଟା ଆମେ ଦେଇପାରିବାନି, ସେଇଟା ଆଚାର୍ଯ୍ୟ ହିଁ ଦେବେ। ଜଣକୁ ବ୍ରେନ୍ ଆମେ ୱାଶ କରିଦେବା, ତାକୁ କହିଦେବା ଭୌତିକ ସୁଖ କିଛି ନାହିଁ, ସଂସାର ଦୁଃଖମୟ, ସେ ତ ଜାଣିଛି ସଂସାର ଦୁଃଖମୟ, ସେଇଟା କନ୍ଭିନ୍ସ ହେଇଗଲା, ସେ କୃଷ୍ଣଙ୍କ ଆଶ୍ରୟ ନେଇକି ଆମେ କଲେ। ତାପରେ ଯେଉଁ ଷ୍ଟେଜ୍ଟା ଆସିଲା, ତାପରେ କ'ଣ ତା ବ୍ରେନ୍କୁ ଦରକାର? ତା ମନ ଇନ୍ଦ୍ରିୟ ସବୁ ବୁଦ୍ଧିରୁ ଆସୁଥିଲା ନା, ବୁଦ୍ଧି ସହିତ ମନ, ମନ ସହିତ ଇନ୍ଦ୍ରିୟ, ଏମାନେ ସବୁ ଗୋଟେ ପାରାଲାଲ ଲାଇନ୍ରେ ରହିକି ସବୁ କ'ଣ କରୁଥିଲେ? ସଂସାରକୁ ଭୋଗ କରୁଥିଲେ, ବିଷୟକୁ ଭୋଗ କରୁଥିଲେ। ଯେତେବେଳେ ତୁମେ ତାକୁ ମନ ବୁଦ୍ଧି ଭିତରୁ କାଢ଼ିଦେଲ, ମନ ଇନ୍ଦ୍ରିୟ ମାନେ କ'ଣ ହେଲେ? ତାଙ୍କୁ ତାଙ୍କର ଜିନିଷ ମିଳିଲାନି, ତ ସେମାନେ ସର୍ଚ୍ଚ କରିବେ, ଖୋଜିବେ କେଉଁଥିରେ ମୋତେ ସୁଖ ମିଳିବ, ସେଟା ହେଉଛି ଚିନ୍ମୟ ସୁଖ। ସେ ସେତେବେଳେ କ'ଣ କରିବ, କ'ଣ ବୁଝିବ? ଶୁଦ୍ଧ ଭାବନା ସେ ଖୋଜିବ। ଗୋଟେ ଶୁଦ୍ଧ ଭାବନାକୁ ଆଣିବା ପାଇଁ ଗୋଟେ ଜୀବକୁ କେତେ ପ୍ରକାର ଆକର୍ଷଣ, ଆଚାର୍ଯ୍ୟମାନେ ଯେଉଁ ବିଭିନ୍ନ ଆକର୍ଷଣ କରିଛନ୍ତି ନା, ଯେ ପ୍ରଭୁବା ଯେଉଁ ଆସିଲେ ପୁରା ଭଗବାନଙ୍କର ବସିକି ସବୁ ବିଚାର କରିକି ଦେଖୁଥିଲେ କେତେ ସୁନ୍ଦର ସେ, କାରଣ ଏ ଲୋକଗୁଡ଼ାକ ଖାଲି ବ୍ରେନ୍ ୱାଶ କରିଦେଲେ ଆଜିକାଲି ହେବନି। ଆଜିକାଲି ଯେଉଁ ଲୋକମାନେ, ଗୋଟେ ଗରିବ ଲୋକ ସକାଳୁ ଉଠିକି ସେ କ'ଣ ଖାଉଛି? ପାସ୍ତା ଖାଇଲେଣି ନା, ଚା ଯୁଗ ଅଛି ଆଉ, କି ଚା ଖାଉଛି ଘରେ, କଫି ଖାଇଲେଣି ଲୋକ, ପାସ୍ତା ପିଜା ସବୁ ନୁଡ଼ୁଲ୍ସ ସକାଳୁ ଖାଇଲେଣି। ସକାଳୁ ଗଞ୍ଜାମରେ ମାଣ୍ଡିଆ ଖାଆନ୍ତି, ବାଲେଶ୍ୱରରେ ମୁଢ଼ି ଖାଆନ୍ତି, ଅଲଗା ଅଲଗାରେ ପଖାଳ ଖାଆନ୍ତି, ରୁଟି କି ଖାଇଥିଲେ? ରୁଟି ହେଉଛି ଗରିବ ଲୋକର ଖାନା। ଆଜି ଆଜି ଲୋକଙ୍କ କତିରେ ଏତେ ପଇସା ଅଛି, ତୁମେ ତାଙ୍କ ମାଇଣ୍ଡଟା ୱାଶ କରିଦେବ, ବ୍ରେନ୍ଟା ୱାଶ କରିଦେବ? ତା ବ୍ରେନ୍ଟା ୱାଶ କରିଦେଉଛି, ହଁ ଠିକ୍, ଆସିବି ଦୁଃଖାଳ ଅଛନ୍ତି, ପ୍ରଭୁବା ଜାଣିଛନ୍ତି ଆକ୍ଚୁଆଲି ଏ ଯିବ ଗୁଡ଼ା କ'ଣ ଯିବେ ଏତେ। ତାଙ୍କ ବ୍ରେନ୍ଟା ୱାଶ କରିଦେଲେ ବି ଆମେ ଭକ୍ତି ନେଇକି ତାଙ୍କୁ ଗୋଟେ ହାର୍ ଟେଷ୍ଟ ଦରକାର, ଆଟଲିଷ୍ଟ ତାକୁ ସେଲ୍ଟର ପାଇଁ, କାରଣ ଜଣଙ୍କୁ ଆମେ ଖାଲି ଭକ୍ତିପତ୍ର ଭକ୍ତି ବିଷୟ ବିରୁଦ୍ଧରେ କହିଦେଲେ ଯେ ସେ କନ୍ଭିନ୍ସ ହେଇଛ ତା ମାନେ ନୁହେଁ। ସେ ଲୋକ ଆସୁଛନ୍ତି, ଆଗେ ଆସି କ'ଣ କରେ? ଆଗେ ମନ୍ଦିରକୁ ଆସିବ, ଦେଖିବ ଏଠି ଖାଇବାକୁ ଭଲ ମିଳୁଛି ନା। ତ ତୁମେ ଦେଖ, ଏଇଟା ଗୋଟେ ପର୍ଟିକୁଲାର ଜିନିଷ, ମୁଁ ବସିକି ପୁରା ଆଚାର୍ଯ୍ୟମାନେ କେମିତି ଭଗବତ ପ୍ରେଷ୍ଟ, ଭାଲ ନା ଖାଇବା ଆର ଭାଲ ନା ପରିବ ସେଇ ଲେଖୁଛନ୍ତି ସେଇ ଆଚାର୍ଯ୍ୟ। ରଘୁନାଥ ଗୋସ୍ୱାମୀଙ୍କର ଷ୍ଟେଟମେଣ୍ଟ, ପ୍ରଭୁପାଦଙ୍କ ଷ୍ଟେଟମେଣ୍ଟ ଦେଖ ଏଠି କ'ଣ କହିଛନ୍ତି, ଯୁକ୍ତ ଆହାର ବିହାରସ୍ୟରେ ସେଠି କ'ଣ ପ୍ରଭୁପାଦ କହିଛନ୍ତି? ଯେତେବେଳେ କ'ଣ ସେଇଟା ଆମର ଅତ୍ୟାହାର ପ୍ରାୟ, ସେଠି କ'ଣ କହୁଛନ୍ତି? ସେ ଜଣେ ଆଚାର୍ଯ୍ୟ, ସେଠି କେତେ କଟକଟା କଥା କହୁଛନ୍ତି, କିନ୍ତୁ ଯେତେବେଳେ ପ୍ରଭୁଚନ୍ଦ୍ର ଯଦି କ'ଣ କହୁଛନ୍ତି, ନାଇଁ ପ୍ରସାଦ ସୁନ୍ଦର ହେବା ଦରକାର, କା ପାଇଁ ନାଇଁ ଏ ଜୀବଟା ସିନା ପଳେଇ ଆସିବେ, କିନ୍ତୁ ଆମକୁ ପ୍ରଥମେ ଅଟକେଇକି ରଖିବାକୁ ପଡ଼ିବ, ଫାର୍ଷ୍ଟ ଷ୍ଟେଜ୍ରେ ବହୁତ କଷ୍ଟ। ତେବେ ଯିଏ ଆସୁଛି ଦେଖ ମନ୍ଦିରକୁ, ସେ ଆଗେ ଦେଖୁଛି ରହିବା ପାଇଁ ଭଲ ଅଛି ନା ନାହିଁ, ସେ ଆଗେ ଦେଖିବେ ଭକ୍ତମାନେ ଖୁସି ଅଛନ୍ତି ନା ନାହିଁ, ପ୍ରସାଦଟା ଠିକ୍ ଅଛି ନା ନାହିଁ, ଖାଇବାଟା ଠିକ୍ ଅଛି ନା ନାହିଁ। ତାପରେ ଦେଖ ଚାକିରି ଛାଡ଼ିଲେ ବି ବା ଘର ଛାଡ଼ିଲେ ମୋର କିଛି ଅସୁବିଧା ହେବନି, ଏଠି ତ ଅଛି ଆଉ। ଯଦି ଅଲେଖିଆ ଭଳିଆ ହେଇଥାନ୍ତା ଇସ୍କଣ୍ଡ, ଯଦି ଅଲେଖିଆ ଭଳିଆ ହେଇଥାନ୍ତା, ଯିଏ ଆସିବ ଛିଡ଼ା କୋପିନି ପିନ୍ଧିବ, ତା ସକାଳୁ ଝୁଲା ଧରି ବାହାରି, ତୁମେ ଗେଟ୍କୁ କିଏ ବସିବେ? ତୁମେ ସକାଳୁ ବାହାରିକି ପାଞ୍ଚ ଜଣଙ୍କୁ ପଠେଇବେ, ଯାଅ ଝୁଲା ଧରିକି ଆସ, କେହି ଆସିବେନି, କହି ଆଇଲେ ମାଗିବାନି କେହି ଆସିବେନି ଏଠି। ଆଚ୍ଛା ଯେମିତି ସବୁ ଜାଣିଛନ୍ତି ପ୍ରିନ୍ସିପାଲଟା କେମିତି ଏ ଯିବଟା ଚାଲି ଆସୁ ଏଠିକି, ଏଠି ଆସିଗଲେ ଯଦି ତାର ସ୍ୱୀକୃତିଟା ଥିବ ନା, ଯଦି ସରଳ ଥିବ ସ୍ୱୀକୃତି ଅର୍ଜନ କରିଦେଲା, ଯଦି ସ୍ୱୀକୃତିଟା ଥିବ ବି ସେ ଆଗକୁ ବଢ଼ି ଚାଲିଯିବ, ସେ ଭଗବତ ପ୍ରଷ୍ଟ ଯିବ। ଏସବୁ କୌଣସି ଏଥିରେ ତିଆରି କରାଯାଏନି। ଆଉ ଏଇଟା କଳିଯୁଗରେ ଏଇଟା ଆମେ ଦେଖୁଛୁ ମାୟାବାଦୀ କତୁରୁ ଆରମ୍ଭ କରି, ବର୍ତ୍ତମାନ ଗୋଟେ ଏକ ନମ୍ବର ମାୟାବାଦୀ ବି ନାହିଁ। ମାୟାବାଦୀ ମାନେ ବହୁତ ବଡ଼ ବଡ଼ ସବୁ ଥିଲେ, କୌପିନ ଧାରଣ କରୁଥିଲେ, ସବୁ ପୁରା କେତେ ଗୁମ୍ଫା ଭିତରେ ରହୁଥିଲେ, କୋଉଠି ନାହିଁ, ସବୁଆଡ଼େ ଯିବା ଶିଖନ୍ ଯାହା ହେଲେ ସବୁ ପ୍ରଭୁପାଦ ଯେଉଁ ଷ୍ଟାଣ୍ଡାର୍ଡ କରୁଛନ୍ତି ସବୁଆଡ଼େ ମାୟାବାଦୀ କତୁରୁ ଆରମ୍ଭ କରି ସବୁଆଡ଼େ ଦେଖିବ ସେ ଷ୍ଟାଣ୍ଡାର୍ଡ ହେଇଗଲା। କାହିଁକି ନା ଜୀବଗୁଡ଼ାଙ୍କର ସଂସ୍କାରଟା ସେତେ ନାହିଁ, ସେମାନେ କଷ୍ଟ ପାଉଛନ୍ତି। ତାଙ୍କ ପାଇଁ ଯେଉଁ ପ୍ରିନ୍ସିପଲଟା ତିଆରି କଲେ ଭଗବତ ପ୍ରଷ୍ଟ ଲୋକ, ଯିବ କ'ଣ ସେଠି ମାଇଣ୍ଡ ୱାଶ୍ ତାକୁ କରିଦେଇକି ସ୍ପିରିଚୁଆଲ ଲାଇଫ୍ ନେଇ ଆଇଲେ ବି ସେ କିଛି ଦିନ ବଞ୍ଚିଯିବ। କ'ଣ କରିବ, ଖାଇବା ପିଇବା ଭଲ ଅଛି, ଗାଡ଼ି ଅଛି, ଘୋଡ଼ା ଅଛି, ଗୁରୁଦେବ ସେଟା କହୁଛନ୍ତି ନା, ଆଉ ଗାଡ଼ି ଘୋଡ଼ା ସବୁ ବ୍ୟବସ୍ଥା ହେଇଗଲା ବୋଲି ଏସବୁ ଆସିକି ମନ୍ଦିର ଜଏନ୍ କରୁଛନ୍ତି। ଗାଡ଼ି ହେଇଗଲା, ଲୋକ ଦେଖିବେ ନା, ଆଗେ ମୁଁ ରହିବି ଏଠି, ମୋର ଖାଇବାକୁ ମିଳିବ ନା ନାହିଁ, ସେ ଆଗେ ଦେଖିବେ ନା, ଚାଲି ଆସିବ ଘର ଛାଡ଼ିଦେଇକି। ପୂର୍ବକାଳ ଏମିତି ନଥିଲା, ସେତେବେଳେ ପୁରା କୁହନ୍ତି ଏକାକୀ ସଂଗ୍ରାମ, ପ୍ରଭୁପାଦଙ୍କ ଯେମିତି ଏକାକୀ ସଂଗ୍ରାମ, ସବୁ ଆଚାର୍ଯ୍ୟ ମାନେ ଗୁରୁଦେବ ସେମିତି ଇଏ କରୁଛନ୍ତି, ଏକୁଟିଆ ଏବିକ ମାଗି ଗାଁ ଆଜି ଏରଡ଼ ମନ୍ଦିର ଠିଆ ହେଲା, ରେଷ୍ଟୁରାଣ୍ଟ ଇସ୍କନ ଲୋକ କହିଦେଉଛନ୍ତି। ଯିଏ କରିଛନ୍ତି ତାଙ୍କୁ ପଚାରିଲେ ସେ କ'ଣ କରିଛନ୍ତି, ଯିଏ କରିଛନ୍ତି ତାଙ୍କୁ ପଚାରିଲେ ସେ କ'ଣ କରିଛନ୍ତି। ଲୋକ ଉପରକୁ ଆସିକି ଦେଖିଦେବେ କିନ୍ତୁ ଭିତରକୁ କିଏ ଦେଖିପାରିବେନି, ଯଦି ଘରର ଉପରଟା ଦେଖିଦେଉଛ ଫାଉଣ୍ଡେସନ୍ ତୁମେ ଦେଖିପାରୁନ, ସେ ଜଣଙ୍କର ବାହାରେ ଯେଉଁଟା ତୁମେ ଦେଖୁଛ କିନ୍ତୁ ତା ତ୍ୟାଗଟା ତୁମେ ଦେଖିପାରିବନି। କୌଣସି ଜାଗା ଏମିତି କେଉଁଠି କୌଣସି ଡେଭଲପ୍ ହେବନି, ତା ପଛରେ ଜଣେ ଗୋଟେ କିଏ ଥିବ ଯିଏକି ସବୁକିଛି ଦେଇଦେଇଛି ତା ପାଇଁ, ସେଥିପାଇଁ ସେ ଜାଗାଟା ଆଜି ଡେଭଲପ୍ ହେଇଛି। ଲୋକ ଡେଡିକେସନ୍ ଦେଖିବେନି, ଆଗେ ଚାଲି ସେ ଦେଖିବେ ବାହାରେ କ'ଣ ଅଛି। ଆଚ୍ଛା ଯେଉଁମାନେ ଏଠାରୁ ଜାଣନ୍ତି ଯେଉଁ ଭାବନାଟା ଶୁଦ୍ଧ କରିବା ଏଇଟା ପାଇଁ, ହେଲେ ଜୀବନ ଏତେ ଶୀଘ୍ର ହେବନି, କାରଣ ତାର ଗୋଟେ ପିଓର ଡିଜାୟାର ନାହିଁ ନା, ତାର ଗୋଟେ ଶୁଦ୍ଧ ଭାବନା ନାହିଁ, କାହିଁକି ସେ ଜାଣିନି ମୁଁ ହେଉଛି ଶୁଦ୍ଧ ଆତ୍ମା, ମୁଁ ଗୋଟେ ଭୌତିକ ଜଗତର ସଂସ୍ପର୍ଶରେ ଆସିକି ମୋର କ'ଣ ହେଇଗଲା, ମୁଁ ଗୋଟେ ଏମିତି ଅବସ୍ଥାରେ ପଡ଼ିଯାଇଛି ମୋ ଦୁଃଖକୁ କହିବା ବି ସମ୍ଭବ ନୁହେଁ, ବା ମୁଁ ଜାଣୁଛି ଏଇଟା ଦୁଃଖ ବୋଲି ତାକୁ ଛାଡ଼ିବା ବି ସମ୍ଭବ ନୁହେଁ। ଯିବାଟା ଜାଣୁଛି ନା ତାର ୱିକନେସ୍ କ'ଣ, କେମିତି ସେ ପଡ଼ିଗଲା, କେମିତି କ'ଣ କଲା, ଆଉ ଯଦି ଏଇଟା ନ କରିବେ ଭବିଷ୍ୟତରେ ତା କ'ଣ କରିବାକୁ ପଡ଼ିବ। ଯିବ ଗୋଟେ ବହୁତ ବଡ଼ ଏଇ ରିପୁମାନଙ୍କ ଦ୍ୱାରା ସେ ଘେରିକି ରହିଛି ନା, ସେ କ'ଣ କରିପାରିବ, ତା ଶୁଦ୍ଧ ଭାବନା ଆସୁନି। ଆଚାର୍ଯ୍ୟ ମାନେ ବିଭିନ୍ନ ଉପାୟ କରି ଗୋଟେ ଜୀବକୁ ଆଣିଲେ, କେମିତି ଆସୁ ସେ ଆସିକି ଏଠି ପ୍ରବେଶ କରିଯାଉ, କିନ୍ତୁ ପ୍ରବେଶ କରିଗଲା ପରେ ତାର ନେକ୍ସଟ ଷ୍ଟେପ୍ଟା ହେଉଛି ଯେଉଁ ଆଦୌ ଶ୍ରଦ୍ଧା ତତ ସାଧୁ ସଙ୍ଗ, ଆଦୌ ଶ୍ରଦ୍ଧା ଏ ଯେଉଁ ଲୌକିକ ଶ୍ରଦ୍ଧାଟା ପ୍ରଥମେ ଆସେ। ଲୌକିକ ଶ୍ରଦ୍ଧାଟା କେମିତି ଜାଗ୍ରତ ହୁଏ, ଏଇ ଲୌକିକ ଶ୍ରଦ୍ଧାଟା ଆମେ ଜାଗ୍ରତ କରିଦେଇପାରିବା। ମନ ରଖିଥା, ଯେକୌଣସି ଲୋକ ଯେଉଁ ଆମେ ପ୍ରିଚିଂ କରୁଛେ ନା, ଆମେ ଯେଉଁ ପ୍ରିଚିଂ କରୁଛେ ଆମ ପ୍ରିଚିଂର ଷ୍ଟାବିଲିଟି ଏତିକି, ତୁମର ଶାସ୍ତ୍ରୀୟ ଶ୍ରଦ୍ଧା ନାହିଁ, ତୁମେ କାହାର ଶାସ୍ତ୍ରୀୟ ଶ୍ରଦ୍ଧା ତିଆରି କରିପାରିବ ନାହିଁ, ତୁମେ ଲୌକିକ ଶ୍ରଦ୍ଧାକୁ ଆଣିପାରିବ। ଲୌକିକ ଶ୍ରଦ୍ଧା ମାନେ ସେ ଦେଖିବ, ଲୌକିକ ଶ୍ରଦ୍ଧାରେ କ'ଣ କରାଯାଏ, ସବୁବେଳେ ଅନ୍ୟ ଜଣଙ୍କୁ ଦେଖାଯାଏ ସେ କେମିତି କୀର୍ତ୍ତନ କରୁଛି, ସେ କେମିତି ଭକ୍ତି କରୁଛି, ତାକୁ ଲୋକ କେତେ ପ୍ରଶଂସା କରୁଛନ୍ତି, ସେ କେମିତି ପ୍ରଚାର କରୁଛି। ଲୌକିକ ଶ୍ରଦ୍ଧା ବି ଯୁବକ ସ୍ୱାମୀ କରୁଛନ୍ତି, ଲୌକିକ ଶ୍ରଦ୍ଧା ଯାହାର ଉଦୟ ହେଇଛି ସେ ବି ଭାଗ୍ୟବାନ, କାରଣ ଲୌକିକ ଶ୍ରଦ୍ଧା ନହେଲେ ସେ ଶାସ୍ତ୍ରୀୟ ଶ୍ରଦ୍ଧା ସେ ଟୋଟାଲ ଆସିପାରିବେନି ଭକ୍ତିକୁ। ଆରେ ସେ ଜପ କରୁଛି, ମାଳା କରୁଛି, ସେବା କରୁଛି, ତାକୁ ଲୋକ ଭଲ ପାଉଛନ୍ତି, ମୁଁ ବି ସେମିତି କୀର୍ତ୍ତନ ଶିଖିବି, ମୁଁ ସେମିତି କରିବି, ଲୌକିକ ଶ୍ରଦ୍ଧା। ଏଇ ଲୌକିକ ଶ୍ରଦ୍ଧାଟା ଆମେ ଉଦୟ କରିଦେଇପାରିବା, ପ୍ରାୟତଃ ଲୌକିକ ସ୍ତର ସଙ୍ଗେ ଅଟକି ଯାଆନ୍ତି। ଏ ଲୌକିକ ଶ୍ରଦ୍ଧା ସ୍ତରରେ ଶୁଦ୍ଧ ଭାବନାଟା ନଥାଏ, ଯଦି କୃଷ୍ଣ ପାଇଁ ସବୁ କରୁଛେ କିନ୍ତୁ ସେଇଟା ମିକ୍ସ ହେଇଥାଏ, ନିଜର କାମନାଟା ସେତେବେଳେ ବଳବାନ ଥାଏ, ମୁଁ ବଢ଼ାଇବି, ମୁଁ ଏଇଟା କରିବି, ସବୁବେଳେ ନିଜର ଏଇଟା ଥିବ, ଲୌକିକ ଶ୍ରଦ୍ଧା ରହିଛି ନା, ଶାସ୍ତ୍ରୀୟ ଶ୍ରଦ୍ଧା ହେଇନି। ଲୌକିକ ଶ୍ରଦ୍ଧା ପରେ ଯେଉଁ କୁହାଗଲା ସାଧୁ ସଙ୍ଗ, ତାପରେ ସାଧୁ ଶ୍ରଦ୍ଧା ସାଧୁ ସଙ୍ଗ ଅଥ ଭଜନ କ୍ରିୟା, ଏ ସାଧୁ ସଙ୍ଗ ପରେ ଯେଉଁ ଭଜନ କ୍ରିୟା ଆରମ୍ଭ ହବ, ସୁସ୍ଥ ସାଧୁ ସଙ୍ଗ ହେଲା ସେଇ ଭଜନ କ୍ରିୟାରେ ଶାସ୍ତ୍ରୀୟ ଶ୍ରଦ୍ଧାକୁ ଯିବ। ଶାସ୍ତ୍ରୀୟ ଶ୍ରଦ୍ଧା ନକଲେ ତ ଭଜନ କ୍ରିୟା ଅନିଷ୍ଠିତ ଭଜନ କ୍ରିୟା ରହିଲ, ଆଉ ଅନିଷ୍ଠିତ ଭଜନ କ୍ରିୟା ରହିଲ। ଭଜନ କ୍ରିୟା ଦୁଇ ପ୍ରକାର, ଆ ପୂର୍ବରୁ କୁହାଯାଉଥିଲା ଅନିଷ୍ଠିତ ଗୋଟେ, ନିଷ୍ଠିତା ଗୋଟେ, ଅନିଷ୍ଠିତ ଭଜନ କ୍ରିୟା ସବୁ ବିଭିନ୍ନ ପ୍ରକାର ଯେଉଁ ଛଅ ପ୍ରକାର ସବୁ ସ୍ଥିତି ଅଛି ସେଇ ତା ଭିତରେ ତୁମେ ରହିଗଲ, ଆଉ ଶାସ୍ତ୍ରୀୟ ଶ୍ରଦ୍ଧାକୁ ଟର୍ନ ହେଇପାରିବନି। ଏ ସାଧୁ ସଙ୍ଗ ପଏଣ୍ଟଟା ଇମ୍ପୋର୍ଟାଣ୍ଟ ରହିଲା, ମଝିରେ ଯେଉଁ ରହିଲା କ'ଣ ରହିଲା, ଆଦୌ ଶ୍ରଦ୍ଧା ଲୌକିକ ଶ୍ରଦ୍ଧାରେ ତୁମେ ପଳେଇ ଆସିଲ, ଦେଖିଲ ସବୁ ସୁବିଧା ଅଛି, ସୁନ୍ଦର ଅଛି, ଭଗବାନ ବି ବ୍ୟବସ୍ଥା କରିଛନ୍ତି, ଏଠି ମୋର କିଛି ଅସୁବିଧା ହେବାର ନାହିଁ, ମୋର ଏଠି ସମ୍ମାନ ଯିବାର ନାହିଁ, ଯିବ କେବଳ ଚାଲି ଆସୁ ନାହିଁ, ଜୀବ ସବୁ ଜିନିଷ ଦେଖିକି ଆସୁଛି। ତୁ ଗୋଟେ ଜୀବକୁ ଅସମ୍ମାନ କରିଦେ, ସେ ଆଉ ଆସିବନି ମନ୍ଦିରକୁ, ଆସିବ? ଏଇ ପୁରୀ ମନ୍ଦିର ଯାଉଛନ୍ତି ପଣ୍ଡାମାନେ, ଇଏ କରିଦେଲେ, ସେ ଆଉ ଯାଉଛନ୍ତି ଜୀବନ? ମୁଁ କେବେ ପୁରୀ ଯିବିନି। ଖରାପ କିଏ ହେଲେ ଭଗବାନ? ଗୋଟେ ଜୀବର ସମ୍ମାନ ବି ଦରକାର ଭଗବାନଙ୍କ ପାଖରେ। ତୁମେ ଭାବୁନି ଏତେ ଛୋଟ କାମ ବୋଲି, ଭକ୍ତି କରେ ଏଟା ଏତେ ଛୋଟ ଜିନିଷ କାହାକୁ କ'ଣ ଦେଖାଯାଉ, ମୋ ପାଖେ ମୋ ଦୃଷ୍ଟିରୁ ଦେଖାଯାଏ ଗୋଟେ ବହୁତ ବଡ଼। କାରଣ ଗୋଲୋକ ବୃନ୍ଦାବନ ଯିବାର ଅଛି ନା, ସେଠି ଗୋଲୋକ ବୃନ୍ଦାବନ ଧର୍ମ, ଏଠି ଏ ଜଗତର କୌଣସି ଧର୍ମ ଏଥିରେ ଲାଗୁନି, ଏ ଜଗତର କୌଣସି ପ୍ରିନ୍ସିପଲ୍ ମୁଁ କାହିଁ ଦେଖିପାରୁନି। ଆମେ ହେଉଛି ଏଇ ଜଗତର ଗୋଟେ ରଜବୀର୍ଯ୍ୟର ପିତାମାତା, ରଜବୀର୍ଯ୍ୟର ଜାତ ଜୀବ। ତେଣୁ ଅନ୍ଲେସ୍ ଯଦି ଜଣେ ମହାତ୍ମାଙ୍କର ସମ୍ପୂର୍ଣ୍ଣ କୃପା ଯଦି ବର୍ଷଣ ନ ହବ, ଆମର ସେନ୍ସେସ୍, ଆମର ଆମର ଯେଉଁ ଲାଇଫ୍ ଷ୍ଟାଇଲ୍, ଆମର ବୃତ୍ତି ଗୁଡ଼ା କେବେ ବଦଳିବନି। ସେ ଯେଉଁ ସାଧୁ ସଙ୍ଗଠ ଇମ୍ପୋର୍ଟାଣ୍ଟ ରଖାଗଲା, କୃଷ୍ଣ ଭକ୍ତି ଜନ୍ମ ମୂଲ ହୟେ ସାଧୁ ସଙ୍ଗ, ଜନ୍ମମୂଳ ସାଧୁ ସଙ୍ଗ, କୃଷ୍ଣ ପ୍ରେମ ଜନ୍ମେ ତେହ ପୁନଃ ମୁଖ୍ୟ ଅଙ୍ଗ। କୃଷ୍ଣ ପ୍ରେମ ପାଇଲା ପରେ ପୁଣି ସାଧୁ ସଙ୍ଗ ରଖାଗଲା, ସେଟା କେବେ ଛାଡ଼ି ହବନି। ସଙ୍ଗଟା ଗୋଟେ ବହୁତ ବଡ଼ ଜିନିଷ, ଆମେ ଯେଉଁଠିକି ଯାଏ ଆମର ସମ୍ମାନ ଦରକାର। କିନ୍ତୁ ମହାପ୍ରଭୁ ଗୋଟେ ପଦରେ କାଟିଦେଲେ, କିନ୍ତୁ ସେଇଟାକୁ ଡାଇଜେଷ୍ଟ କରିବା ଏତେ ସହଜ ନାହିଁ। ଅମାନୀ ନ ମାନ ଦେନ, ସେଠି ଗୋଟେ ପଦକୁ ଧରିଲେ ଆଜ୍ଞା ପାରିବନି। ଏସବୁ ମହାପ୍ରଭୁ ଯେଉଁ ଟିଚିଂସ ଟା, ଯେଉଁ ତୃଣାଦେବୀ ଶୁଣିଛ ନା, ଅମାନୀ ନ ମାନ ଦେନ, ଏଇଟା ବାହାର ଜିନିଷ ନୁହେଁ, ଏଇଟା ବାହାର ଜିନିଷ ନୁହେଁ, ଏଇଟା ତୁମର ଜିନିଷ। ଯଦି ଆମେ କହିବେ ସେ ଲୋକଟା ଭାରି ସରଳ, ସେ ଜାଣିଛି ମୁଁ କେତେ ସରଳ। ଯଦି ପ୍ରତ୍ୟେକ ଭକ୍ତ ସେ ଆମେ କହିବା ତୃଣାଦେବୀ ଶୁଣିଛ ନବ, ତୁମେ ନିଜେ ନିଜେ ଜାଣିଦେବ ମୁଁ କେତେ ଶୁଣିଛ ଲୋକ। ଆମେ ଜାଣିନେ ମୁଁ କେତେ ଶୁଣିଛ ଲୋକ, ଆମେ କାହାକୁ କହୁନେ, କିନ୍ତୁ ଭିତରେ ଆମର କ'ଣ ଭାବନା ଅଛି ଆମେ ଜାଣିନେ। ଅନ୍ୟ ଅନ୍ୟ ମୋର ସମ୍ମାନ ଆଶା ନାହିଁ ଆମେ ଜାଣିନେ, ସବୁ ଭଗବାନ ଆମକୁ ସବୁ ଜଣା, କିନ୍ତୁ ଆମେ ସେଇଟା ଜାଣିପାରୁନି। ମାନେ ଆମେ ଆମ ମନ ଆମକୁ ଏମିତି ଠକି ଦେଇଛି, ଆମକୁ ଗୋଟେ ଅଶୁଦ୍ଧ ଭାବନାକୁ ସେ ନେଇକି ପଳେଇ ଯାଉଛି, ଆମେ ଜାଣିପାରୁନି। ଏଥିପାଇଁ ଶାସ୍ତ୍ରବାଣୀ, ଆଚାର୍ଯ୍ୟଙ୍କ ବାଣୀ କେବଳ ଅନର୍ଥଗ୍ରସ୍ତ ଜୀବର ବାଣୀକି ଆମ ଅନ୍ତରରେ କେତେବେଳେ ନିଜକୁ ଚିହ୍ନିବା ପାଇଁ ସହାୟତା କରେ ନା। ଯେ ଫ୍ଲାୱାରୀ ୱାର୍ଡ ବା ଟେକ୍ନିକାଲ ୱାର୍ଡ ବା ଯେଉଁଗୁଡ଼ା ସବୁ ଯେଉଁଗୁଡ଼ା କ'ଣ, ଯେଉଁ ଜୀବର ଶୁଦ୍ଧତା ନାହିଁ, କୃଷ୍ଣ ପରମାତ୍ମାଙ୍କ ସହିତ ସମ୍ପର୍କ ନାହିଁ, ତାଙ୍କର ବାଣୀ କେବେ ଆମ ଅନ୍ତର ଭିତରେ ଗୋଟେ ଆନ୍ଦୋଳନ ସୃଷ୍ଟି କରିବ, ବିପ୍ଳବ ସୃଷ୍ଟି କରିପାରିବନି, ଯାହାଦ୍ୱାରା ଆମେ ବୁଝିବା ଯେ ମୁଁ ହେଉଛି ଏହି ସ୍ତରର ଜୀବ, କେବେ କରିପାରିବନି। ବରଂ ସେ ବାଣୀ ଗୁଡ଼ିକ ଆମକୁ ସପୋର୍ଟ କରିବ ଯେ ମୁଁ ଯାହା କରୁଛି ଠିକ୍ କରୁଛି, ଆହୁରି ଇନ୍ସପିରେସନ୍ ଦେବ। ବରଂ ଆଚାର୍ଯ୍ୟଙ୍କ ବାଣୀ କେବଳ ତୁମ ହୃଦୟ ଭିତରେ ଗୋଟେ ବିପ୍ଳବ ସୃଷ୍ଟି କରିବ, ତୁମର ଜୀବନର ସବୁ କିଛିକୁ ସ୍ମାସ୍ କରିଦେବ, ମେଟେରିଆଲ ଲାଇଫକୁ, ବା ଅନ୍ୟ ଉପାୟ ନାହିଁ, ତାଙ୍କରି ଉପରେ କେବଳ ଭରସା କରିବ। ଏଥିପାଇଁ ଆଚାର୍ଯ୍ୟ ବାଣୀ ହିଁ ଜୀବନର ସର୍ବସ୍ୱ, ସାଧୁ ଗୁରୁବାଣୀ ହିଁ ଜୀବନର ସର୍ବସ୍ୱ। ଆମର ସବୁବେଳେ ଜିନିଷଟା ଦରକାର, ସମ୍ମାନ ଦରକାର, ସବୁ ଜିନିଷ। ଆମେ ଯେମିତି ଚାହୁଁଛେ ଯେମିତି ଖାଇବା, ଯେମିତି ରହିବା, ସବୁ ଜିନିଷ ଗୁଡ଼ା ଆବଶ୍ୟକ ଅଛି। ଯିବ ତାର ଶ୍ରଦ୍ଧା ଉଦୟ ହେଇନି ନା, କେଉଁ ଶ୍ରଦ୍ଧା, ଶାସ୍ତ୍ରୀୟ ଶ୍ରଦ୍ଧା ଉଦୟ ହେଇନି ନା, ସେ କରିପାରିବେ କି? କରିପାରିବେ, ତାର ସବୁ ଜିନିଷ। କୃଷ୍ଣ ଭକ୍ତି ମୁଁ କଲେ ମୋର ସବୁକିଛି ଜୀବନରେ, କୃଷ୍ଣ ଭକ୍ତି କହିଲେ ସର୍ବକର୍ମକୃତ ହୁଏ, ମୋର କିଛି ସଂସାର କରିବାର ନାହିଁ, ଭକ୍ତି କରିବାର ଅଛି, ଏ ଷ୍ଟେଜକୁ ଆସିବା କ'ଣ ସହଜ କଥା? ଏ ଆଦୌ ଶ୍ରଦ୍ଧା ଲୌକିକ ଶ୍ରଦ୍ଧାରୁ ଆସିଛି। ଜୀବ ଗୋସ୍ୱାମୀ କିନ୍ତୁ ଲୌକିକ ଶ୍ରଦ୍ଧା ଉପରେ ବି ବହୁତ ପ୍ରଶଂସା କରିଛନ୍ତି। ପ୍ରକୃତରେ ଯଦି ଦେଖିବା କେତେ ଜଣ ବୈଷ୍ଣବ ହେଉଛନ୍ତି, ଗୋଟେ ବ୍ରଡ୍ ସେନ୍ସରେ ଦେଖିବା, କୌଣସି ଦୃଷ୍ଟିରୁ ବି କିଛି କ୍ଷତି ବି ନାହିଁ ଯିଏ ବି ବୈଷ୍ଣବ ହେଉଛି। କେବଳ ଗୋଟିଏ ଜିନିଷ ଜଗିବା ଦରକାର, ସେ ଦୂରାଚାରୀ ହେବା ଉଚିତ ନାହିଁ। ଦୂରାଚାରୀତ୍ୱ ହେଇଗଲେ ତାପରେ ଆଚାର୍ଯ୍ୟମାନଙ୍କର ଅସନ୍ତୁଷ୍ଟତା ଏତେ ବଢ଼ିଯାଏ, ସେ ଗୋଟେ କର୍ମୀଲୋକଠାରୁ ଭିନ୍ନ ହେଇଯିବ। ଏଇଟା ଶୁଦ୍ଧ ପରମ୍ପରା ନା, ଆଚାର୍ଯ୍ୟମାନଙ୍କର ପରମ୍ପରା ନା, ତୁମେ ସେ ରାସ୍ତାରେ ଆସି ଗୋଟେ ଆଜି କଳଙ୍କ ତିଆରି କରିଦେଲ, ସେଇଟାକୁ ସେ କେବଳ ନହେଲେ ତୁମେ ଯେତେ ବାଟେ ଯାଉଛ କିଛି କ୍ଷତି ନାହିଁ, ପରଜନ୍ମରେ ତୁମେ ଯିବ, କିଛି ଅସୁବିଧା ନାହିଁ। କେତେଟା ଜୀବ ଭଗବାନଙ୍କୁ ଡାକୁଛନ୍ତି, କେତେଟା ଜୀବ ଗୋଟେ ପାପକୁ ତ୍ୟାଗ କରୁଛନ୍ତି, ସେ ଜୀବକୁ ସେମାନେ କହୁଛନ୍ତି ଲୌକିକ ଶ୍ରଦ୍ଧା ଯାହାର ଉଦୟ ହେଇଛି ତାକୁ ହିଁ ଭାଗ୍ୟବାନ ବୋଲି ଜାଣିବ। ଯାହା ସେ ଅନ୍ୟ ଜଣଙ୍କୁ ଦେଖିକି ଭକ୍ତି କରୁଛି, ସେ ସେମିତି କରୁଛି, ଏମିତି କରୁଛି, ସେ ତ ସେମିତି କରୁଛି ନା, କିନ୍ତୁ ସେଇଟାକୁ ସେ ବେଶୀ ଦିନ କଣ୍ଟିନ୍ୟୁ କରିପାରିବ ନାହିଁ, ଲୌକିକ ଶ୍ରଦ୍ଧା ସ୍ତରରେ ବେଶୀ ଦିନ କରିପାରିବ ନାହିଁ। ଲୌକିକ ଶ୍ରଦ୍ଧାଟା ଯଦି ସାଧୁ ସଙ୍ଗ ଦ୍ୱାରା ଶାସ୍ତ୍ରୀୟ ଶ୍ରଦ୍ଧାକୁ ନ ଗଲା, ସେଭଳି ସ୍ତରରେ କ'ଣ ଝମେଳା ହୁଏ? ଲୌକିକ ଶ୍ରଦ୍ଧାବାନ ବ୍ୟକ୍ତିମାନେ ଯେଉଁଠି ରୁହନ୍ତି ସେଠି ବେଶୀ ଅପରାଧ ରହିବ, ଡିସଏଗ୍ରିମେଣ୍ଟ ଗୁଡ଼ା ରହିବ, ଏଇଟା ଲୌକିକ ଶ୍ରଦ୍ଧା ଅଛି ନା, କମ୍ପିଟିସନ୍ ଯେଉଁଟା ପରସ୍ପର ଭିତରେ ପ୍ରତିଯୋଗିତା ମନୋଭାବ ରହିବ, ଏ ଯେଉଁ ପଲିଟିକାଲ ଯାହା କୁହାଯାଏ, କ'ଣ କୁହାଯାଏ, ଯେଉଁ ଗୋଟେ ରାଜନୈତିକ ସ୍ଥିତିରେ ଯେମିତିକା ସେଇ ଜିନିଷ ଗୁଡ଼ା ଏଇଟା ସବୁ ଉଦୟ ହେବ, କାହିଁକି ସେମାନଙ୍କର ଭାବନା ଗୁଡ଼ିକ ସବୁ ଶୁଦ୍ଧ ନାହିଁ, ସେମାନେ କୃଷ୍ଣ ପାଇଁ କିଛି କରିବା ପାଇଁ ଚାହୁଁନାହାନ୍ତି, ନିଜ ନିଜର ପର୍ସନାଲ ଏଜେଣ୍ଡା, ଯେମିତି ପର୍ସନାଲ ପ୍ରୋବ୍ଲେମ ପର୍ସନାଲ ଏଜେଣ୍ଡା ପର୍ସନାଲ ସେଣ୍ଟିମେଣ୍ଟକୁ ନେଇ ବଞ୍ଚନ୍ତି, ସେମାନେ ଲୌକିକ ଶ୍ରଦ୍ଧାଙ୍କ ସ୍ତରଟା ସେୟା, ସେ ତାକୁ ଭଲ ପାଇବେନି, ଇଏ ତାକୁ ଭଲ ପାଇବେନି। ଯେତେବେଳେ ଆମେ ଦୁଇ ଜଣ ମାନଙ୍କର ପାଞ୍ଚ ଜଣ ଅଛନ୍ତି, ପାଞ୍ଚ ଜଣ ଗୋଟେ ଡିପାର୍ଟମେଣ୍ଟ ଅଛନ୍ତି, ପାଞ୍ଚ ଜଣ ଯାକ ପରସ୍ପରକୁ ଭଲ ପାଉନାହାନ୍ତି, ତାହେଲେ ସେଠି ସେବା ଗୁଡ଼ା କାହାର କେମିତି ହଉଥିବ? ଆପଣ ଗୋଟେ ଦେଖୁନା ଲୌକିକ ଶ୍ରଦ୍ଧା ସ୍ତର, ମନେକର ଜଣେ ବାସନ ମାଜୁଛି, ଜଣେ ପୂଜାରୀ କାମ କରୁଛି, ଜଣେ ଫୁଲମାଳ ଗୁନ୍ଥୁଛି, ଜଣେ ପୂଜାରୀ ରଖୁଛି, ଯଦି ଫୁଲମାଳ ଗୁନ୍ଥିବା ପୂଜାରୀ ବାଲାର ଠିକ ନ ରହିଲା କଣ ହବ? ସେ କହ କାହିଁକି ସାତଟା ପନ୍ଦର ଦେଲାଣି ମୋର ମନ୍ଦିର ଖୋଲିଦେବି, ଯଦି କହିବି ସାତଟା ତିରିଶ ବାଜିଲାଣି କାହିଁକି ଖୋଲୁନ, ମୋତେ ଫୁଲମାଳ ଦିଆ ହେଇନି, ସେଟା ଯାଇକି କହୁନା ଏଟା ତା ସେବା, ସବୁଦିନ କିଏ ହେଲେ ଏଇ ଏଇଟା ହଉଛି ଆଚାର୍ଯ୍ୟମାନଙ୍କ ପାଇଁ ଗୋଟେ, ସେଥିପାଇଁ ଏଇଟା ଗୋଟେ ଏତେ ବଡ ମାନେ ଯାହା କୁହାଯାଏ ନିଷ୍ପେଷିତ ଜୀବନ ହେଇଯିବ, ତାକୁ ଭାଷାରେ ବି ପ୍ରକାଶ କରିହବନି। ଯଦି ତୁମେ କେବେ ଜୀବନରେ ଭଗବାନଙ୍କୁ ଆଣିକି ରଖିଦେଲ ପାଖରେ, ତାହେଲେ ତୁମ ଜୀବନଟା ନିଷ୍ପେଷିତ ହେଇଯିବ, ଭଗବାନ ତୁମକୁ ଏମିତି ପରୀକ୍ଷାରେ ପକେଇବେ, ତାଙ୍କୁ ତାଙ୍କର ସେବା କରି ତାଙ୍କୁ ଜୀବନ ବି, ସମସ୍ତଙ୍କର ନିଜ ନିଜର କିଛି କଣ୍ଡିସନ, ମୋ ଏଇଟା ମୋର ଏଇଟା ଦରକାର, ମୋର ଏଇଟା ଦରକାର, ତୁମର ସବୁ କିଛି ଦରକାର, ତୁମେ ତୁମ କଥା ଚିନ୍ତା କରୁଛ, ଭଗବାନଙ୍କ କଥା କେବେ ଚିନ୍ତା କରିଛ? ଆମେ ସମସ୍ତେ ଆମେ ଗୋଟେ ଜାଗାରେ ରହୁଛେ, କିନ୍ତୁ ଆମ ନିଜ କଥା ସବୁ ଚିନ୍ତା ଲାଗିଛେ, ଯାହା ପାଇଁ ରହିଛେ ଆମେ କହୁଛେ କୃଷ୍ଣ ମୁଁ ରହିଛି କେଉଁଠି ନା ଇସ୍କନରେ, ଇସ୍କନଟା କ'ଣ ନା ଇଣ୍ଟରନ୍ୟାସନାଲ ସୋସାଇଟି ଫର କୃଷ୍ଣ କନସିୟସନେସ, କିନ୍ତୁ କୃଷ୍ଣ କଥା ଚିନ୍ତା କରୁନି, ତାହେଲେ ସେଠି କ'ଣ ଭକ୍ତି ହବ, ସେ ସ୍ତରଟା କ'ଣ ରହିଲା? ସମସ୍ତଙ୍କର କିଛି ନା କିଛି କଣ୍ଡିସନ ଅଛି, ଏଇଟା ମୋତେ ଭଲ ଲାଗୁନି, ଏଇଟା ଜିନିଷ ଏଇଟା, ସେ ଆମେ ସମସ୍ତେ ଗୋଟେ ଗୋଟେ କଣ୍ଡିସନ ରଖିବା, ତାହେଲେ ସେଠି ଭଗବାନ କ'ଣ ସୁଖ ରହିବେ? ସେଠି ହେଲା ଲୌକିକ ଶ୍ରଦ୍ଧା ସ୍ତରର ଶାସ୍ତ୍ରୀ ଶ୍ରଦ୍ଧାକୁ ନ ଆସିପାରିଲେ ଆଉ ସୁସ୍ଥ ସମ୍ପର୍କ ରହିବନି, ସୁସ୍ଥ ସମ୍ପର୍କ ନହେଲେ ସେବାଟା ଠିକ୍ ଚାଲିପାରିବନି। ଲୌକିକ ଶ୍ରଦ୍ଧା ସ୍ତର ବହୁତ ହଇରାଣ, ଭାବନାଟା ଶୁଦ୍ଧ ନାହିଁ ନା ତାଙ୍କର, ସେଥି ସେ ଆରେ ଯଦି ସେ କିଛି କରିପାରୁନି ମୋତେ କରିଦେବାକୁ ପଡ଼ିବ, ମୁଁ ଯଦି ସାତଟା ପନ୍ଦର ଭିତରେ ଭଗବାନ ନ ଖୋଲିବି, ତାହେଲେ ଭଗବାନ ସବୁଦିନ ସାତଟା ପନ୍ଦରରେ, ଯେମିତି ତୁମେ ମର୍ଣ୍ଣିଂ ୱାକ୍ କରୁଛ, ତୁମ ଟାଇମ୍ଟା ଦଶ ମିନିଟ୍ ଡେରି ହେଉଛି କି? ଆମେ ଆମେ ଗୋଟେ ଚିନ୍ତା କରୁନା କାହିଁକି ପ୍ରଭୁ ଷ୍ଟ୍ରିକ୍ଟ କରିଛନ୍ତି ସବୁ ଜିନିଷକୁ, ଏଇଥିପାଇଁ ଯଦି ଆମେ ଖାଉଛୁ ସାତଟା ପନ୍ଦର କେତେବେଳେ ଖାଇବା? ସାତଟା ପନ୍ଦର ଲେଟ୍ ହେଲା ମାନେ ରାଗ ଲାଗିବ, ଆମେ ଟାଇମ୍ରେ ଖାଉଛେ ନା, ଗୋଟେ ଟାଇମ୍ରେ ଗୋଟେ ଲୋକ ବୁଲୁଛି ସେ କ'ଣ କରିବ? ଯେ ମର୍ଣ୍ଣିଂ ୱାକ୍ କରୁଛନ୍ତି ଦେଖୁଛନ୍ତି, ଆ ପର୍ଟିକୁଲାର ଟାଇମ୍ରେ ଦେଖିବେ ସେ ଟାଇମ୍ରେ ସେ ବାହାରୁଛନ୍ତି, ସେ ଅଭ୍ୟାସ ହେଇଗଲା ନା। ଯଦି ଭଗବାନ ପ୍ରତିଦିନ ସାତଟା ମନ୍ଦିର ପନ୍ଦରରେ ଖୋଲୁଛନ୍ତି, ଯଦି ତାଙ୍କର ଭିତରେ ପୂଜାରୀ ଭିତରେ ବା ଫୁଲମାଳ ଗୁନ୍ଥରେ ବା ଯାହା ଯାହା ଭିତରେ ଟିକେ ଅସୁବିଧା ହେଇଗଲା, ଯଦି ଆମେ ମନ୍ଦିର ଭଗବାନଙ୍କୁ ଆଉ ଘଣ୍ଟା ଅଧଘଣ୍ଟେ ଲେଟ୍ କରିଦେଲେ, ତାହେଲେ କାହାର ଡେରି ହେଲା, ଅସନ୍ତୋଷ କାହାକୁ ଲାଗିବ? ମୁଁ ଆଗରେ ଗୋଟେ କଟନ ପକେଇ ରହିଛି, ମୁଁ କ'ଣ ଖାଲି ଏହା ଭିତରେ ରହିବି? ତୁମ ଆଗରେ ମୁଁ ତୁମେ ଘର ଭିତରେ ବସିଥିଲେ ମୁଁ ତୁମ ଆଗରେ ଗୋଟେ ସ୍କ୍ରିନ୍ ଟାଣିଦେବି, ବସିଲେ କେତେ ସମୟ ବସିବ ଦେଖିବା, ଏ ଶୋଇଲା ବେଳେ ସିନା ସ୍କ୍ରିନ୍ ଟାଣିକି ଘର କବାଟଟା ଦେଇକି ଶୋଇବି, ଖାଲି ଗୋଟେ ସ୍କ୍ରିନ୍ ଟାଣିଦେବି ମୁଁ, ବସ ତୁମ ଆଗରେ ମୁଁ ସ୍କ୍ରିନ୍ ଟାଣିଦେବି। ଆମେ ସବୁ ପ୍ରାକ୍ଟିକାଲ ଜିନିଷଟା ଚିନ୍ତା କରିବାକୁ ପଡ଼ିବ, କାହିଁକି ସବୁ ଆଚାର୍ଯ୍ୟମାନେ ଏତେ ସବୁ ଷ୍ଟ୍ରିକ୍ଟ ପ୍ରିନ୍ସିପଲ ସବୁ କରିଛନ୍ତି, ସମୟାନୁବର୍ତ୍ତିତା ଆଉ ଶ୍ରଦ୍ଧା, ଯେତିକି ବି ଯାହା ହେଇଛି ଆଜି ଭଗବାନଙ୍କ ପାଖରେ ମୁଁ ସେତିକି ଶ୍ରଦ୍ଧାରେ ଲଗେଇବି, ବା ଏଇଟା କରିପାରୁନି ଆଉ ଜଣେ ଭକ୍ତ, ମୁଁ କରିକି ଠାକୁରଙ୍କୁ ଠିକ୍ ଟାଇମ୍ରେ, ତାପରେ ଆଗେ ଭଗବାନଙ୍କ ସେବାଟା ହେଇସାରିବ, ତାପରେ ତୁମର ଡିସାଇଡ୍ କରିବ କିଏ ଭୁଲ କଲା କିଏ ଠିକ୍ କଲା, ତା ମାନେ ନୁହେଁ ଯେ ସିଏ କରିଲା ମୋର କରିବିନି, ଏସବୁ ଏସବୁ କନିଷ୍ଠ ଅଧିକାରୀ ସ୍ତରରେ ଲକ୍ଷଣ, ଏସବୁ ଏ ହେଉଛି କୋମଳ ଶ୍ରଦ୍ଧାର ଲକ୍ଷଣ। ସେଥିପାଇଁ ଆଚାର୍ଯ୍ୟମାନଙ୍କର ସ୍ଥିତିଟା ଅତି ଜଟିଳ ହେଇଯାଏ ଭଗବାନଙ୍କ, ଏଇଥିପାଇଁ ଆଜି ମନ୍ଦିର ଗୁଡ଼ା ସବୁ ମାନେ କେହି ଖରାପ ଭାବିବେନି, କେବଳ ପ୍ରଭୁପାଦଙ୍କ ସଂସ୍ଥା ଟିକେ ରହିଛି, କାହିଁକି ପ୍ରଭୁପାଦ ଗୋଟିଏ ଜିନିଷକୁ ଷ୍ଟ୍ରିକ୍ଟ କରିଛନ୍ତି ବୋଲି ରହିଛି, ଯଦି ସେଇଟା କେବେ କେବେ ବି ମୁଁ ଯାହା ବିଚାର କରି ଦେଖୁଛି, ସେଇଟା ଯଦି କେବେ ବି ଟିକେ ଢିଲା କରାହବ, ପ୍ରଭୁପାଦ କହିଛନ୍ତି ମନ୍ଦିର ଗୁଡ଼ିକ ସବୁ ନଷ୍ଟ ହେଇଯିବ, ପ୍ରଭୁପାଦ କହିଛନ୍ତି ସବୁ ମନ୍ଦିର ପ୍ରୋବ୍ଲେମ୍ ହେବ ଯେତେବେଳେ ତୁମେ ବିଗ୍ରହଙ୍କୁ ଅବହେଳା କରିବ, ତ ବିଗ୍ରହଙ୍କୁ ପ୍ରପର ରେସ୍ପେକ୍ଟ ଦଉନୁ, ତୁମ ମନ୍ଦିରରେ କିଛି ଅସୁବିଧା ବହୁତ ଚାଲିଛି ମାନେ ତୁମେ ବିଗ୍ରହଙ୍କୁ ଠିକ୍ସେ ଦାୟିତ୍ୱ ନଉନୁ, କାରଣ ତାଙ୍କ ପାଇଁ ଆଜି ମନ୍ଦିରରେ ଲୋକ, ତୁମେ ଯେତେବେଳେ ଯାଉଛ ଲୋକ କ'ଣ କହୁଛନ୍ତି ଇସ୍କନ ମନ୍ଦିର, ସେଠି କ'ଣ ଇସ୍କନ ମନ୍ଦିର ସେ କ'ଣ ଚିନ୍ତା, ଆଜ୍ଞା ବମ୍ବେରେ ଅଛନ୍ତି ଯାଇଥିଲେ, କେତେ ସୁନ୍ଦର ମନ୍ଦିର, ମନ୍ଦିରଟା କାହା ପାଇଁ? ଭଗବାନ ପାଇଁ। ତୁମ ପ୍ରିଚିଂଟା କାହା ପାଇଁ? ତୁମ କଲେକ୍ସନଟା କାହା ପାଇଁ? ତୁମେ ସବୁ କରୁଛ ଯାହା ପାଇଁ ତାଙ୍କ ସିଏ ଆଜି ସୁଖର ନା ସରିଲା। ପ୍ରଭୁ ଯେତେ ବହୁତ ଷ୍ଟ୍ରିକ୍ଟ, ପ୍ରଭୁ ନାଇଁ ଗର୍ଜିୟସ୍ ଡ୍ରେସ୍ କରିବ, ପ୍ରସାଦ ଦେବ, କୀର୍ତ୍ତନର ସବୁ ରହିବ, ସମସ୍ତେ କୀର୍ତ୍ତନ ନୃତ୍ୟ କୀର୍ତ୍ତନ କରିବ, ଅଟୋମେଟିକାଲି ସମସ୍ତେ ଡିଭୋଟ୍ ହେବ ଇଣ୍ଡିଆରେ, ଇଣ୍ଡିଆର କିଛି ପ୍ରିଚିଂ କରିବା ଆବଶ୍ୟକ ନାହିଁ, ପ୍ରଭୁ କହିଛ ଅଟୋମେଟିକାଲି ଲୋକ ଡିଭୋଟ୍ ହେଇଛି, ତାଙ୍କ ଜାଗା ନା ଭାରତବର୍ଷ ତାଙ୍କ ଘର। ଏସବୁ ସାଇନ୍ସ ଗୋଟେ ବହୁତ ବଡ଼ ବିଜ୍ଞାନକୁ ଯୋଡ଼ି ଯୋଡ଼ି ରଖା ହେଇଛି। ପୂର୍ବ କାଳରେ ଦେଖିଲ ନା ଯେମିତି ରାଧା ମାଧବ କାହାର ବିଗ୍ରହ ସେ କୃଷ୍ଣ କ'ଣ କୃଷ୍ଣ ଦତ୍ତ ନା କ'ଣ ତାଙ୍କ ସେ ସମୟରେ ପୁରା ମହାପ୍ରଭୁଙ୍କ ପାଖାପାଖି ଏତେ ବଡ଼ ମାନେ ପ୍ରଭୁଙ୍କର ରାଜବଲ ଦତ୍ତ ଆସିଲେ ତାପରେ ବିଗ୍ରହ ଚାଲିଗଲା କାହା ହାତକୁ ପୂଜାରୀମାନଙ୍କ ହାତକୁ। ଆଜି ଦେଖ ଯେତେ ମଠ ମନ୍ଦିର ସବୁ ଏଇ ପୁରୀର ବଡ଼ ବଡ଼ ମନ୍ଦିର ସବୁ ରହିଛି ସବୁ ଯେଉଁ ମନ୍ଦିର ଗୁଡ଼ା ସବୁ ସରକାର ଦେଖୁଛନ୍ତି ଏଣ୍ଡାମେଣ୍ଟକୁ ଚାଲିଗଲା ଧୂଳିସାତ ହେଇଗଲା। ଆପଣ ଚିନ୍ତା କରନ୍ତୁ ସେଠି ରୂପାରେଟା କେଉଁ ମନ୍ଦିରଟା ପୁରୀର ଏମାର ମଠ ରୂପାରେଟା ତ କିଏ ଦେଇଥିଲେ କ'ଣ ମହତ କେଉଁଠୁ ଚୋରି କରି ଆଣିଥିଲେ ନା କ'ଣ ଶ୍ରଦ୍ଧା ମାନେ ଶ୍ରଦ୍ଧାରେ ରାଜାମାନେ ସବୁ ଦେଉଥିଲେ ଭଗବାନ ପାଇଁ ରୂପର ସିଂହାସନ କର ରୂପାର ପ୍ଲେଟ କର ରୂପାର ସବୁ ଜିନିଷ ରୂପାର କର ରୂପାର ଝୁଲଣ ରୂପାର ପ୍ଲେଟ ଅସମ୍ଭବ ସବୁ ଭଗବାନଙ୍କୁ ଭଲ ପାଉଥିଲେ। ଆଜିକାଲି କିଛି ନାହିଁ ସବୁ ମନ୍ଦିର ବୁଡ଼ିଗଲା ରୂପ ସେଠି ଚାହାନ୍ତିନି କାହିଁକି ନା ଏଇ କୋମଳ ଶ୍ରଦ୍ଧା ସ୍ତରରେ ଆମେ ସବୁ ରହିଲୁ ଖାଲି ଆମେ ମନ୍ଦିର ରହିବା କିନ୍ତୁ ମୋର ଜିନିଷ ଏଇଟା ମୁଁ ଏମିତି ରହିବି ମୋର ରୁମ୍ ଦରକାର ମୋର ଏମିତି ଭଲ ଦରକାର ମୁଁ ଏମିତି ରହିବି ତୁମେ କାହିଁକି ଭଗବାନଙ୍କର ତୁମେ ତ ଏଇ କୋମଳ ଶ୍ରଦ୍ଧା ସ୍ତର ରହିଲ ଆଉ ତୁମର ଜୀବନରେ କିଛି ଲାଭ ବି ହେଇପାରିବନି ଭାବନାଟା କେବେ ଶୁଦ୍ଧ ହେଇପାରିବନି ତୁମେ ସେମିତି ମୋର 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 ହେଇକି ରହିଗଲ ଭାବନା ଶୁଦ୍ଧ ହେଲାନି କୋମଳ କୋମଳ ଶ୍ରଦ୍ଧା ରହିଗଲ ପର୍ସନାଲ ପର୍ସନାଲ ଜିନିଷକୁ ଛାଡ଼ିବାକୁ ପଡ଼ିବ। ଭକ୍ତି ଠାକୁରଙ୍କ ଯେଉଁ ଷ୍ଟେଟମେଣ୍ଟ ଏତେ ସୁନ୍ଦର ସେ କହିଲେ ଜଗତରେ ଦୁଇ ପ୍ରକାର ପୁଅ ପୂର୍ବରୁ ଜଗତରେ ଦୁଇ ପ୍ରକାର ଲୋକ ଅଛନ୍ତି କି ପର୍ସନାଲ ପ୍ରାଇଭେଟ ହାପିନେସ୍ ଚାହୁଁଛନ୍ତି କି ପବ୍ଲିକ ହାପିନେସ୍ ଚାହୁଁଛନ୍ତି ତାଙ୍କର ବାକ୍ୟ ଆନ୍ଦୋଳନକାରୀ ବାକ୍ୟ ପ୍ରାଇଭେଟ ହାପିନେସ୍ ଏଇଟା ବି ପ୍ରାଇଭେଟ ହାପିନେସ୍ ମୋର ଏମିତି ଖାଇବା ମୋର ଏମିତି ରହିବା ମୋର ଏମିତି ରୁମ୍ ପ୍ରାଇଭେଟ ହାପିନେସ୍ ଆଉ ପବ୍ଲିକ ହାପିନେସ୍ ଏଇ ରାଜନୀତି ନେତାମାନେ ଯେଉଁଟା କହୁଛନ୍ତି ପବ୍ଲିକ ହାପିନେସ୍ ନା ଆଉ ଭକ୍ତିନାଟା କହିଲେ ଆମର ଦୁଇଟା ଆବଶ୍ୟକ ନାହିଁ ଆମେ ପ୍ରାଇଭେଟ ହାପିନେସ୍ କିମ୍ବା ପବ୍ଲିକ ହାପିନେସ୍ ପାଇଁ କୃଷ୍ଣ କନସିୟସ୍ ଆମେ ଭଗବାନଙ୍କ ଭକ୍ତ ହେଇନୁ ଆମର କେବଳ କୃଷ୍ଣ ହାପିନେସ୍ ଆମେ କହିଲେ କୃଷ୍ଣଙ୍କୁ ସୁଖ ଦେଉ ସେଇ ପଥରେ ଯେଉଁମାନେ ଯାଉଛନ୍ତି ତାଙ୍କର ଯେମିତି ଗୋପୀମାନଙ୍କର ଗୋଟେ ତ୍ରୁଟି ହେଇଗଲା କ'ଣ ବସ୍ତ୍ର ସର୍ତ୍ତ କିଛି କରୁଛନ୍ତି ବସ୍ତ୍ର ପିନ୍ଧିନାହାନ୍ତି କିନ୍ତୁ ତାଙ୍କର ଲକ୍ଷ୍ୟ ରହିଛି କୃଷ୍ଣଙ୍କୁ ସୁଖ ଦେବା କୃଷ୍ଣ ପ୍ରାପ୍ତି ହେବ ସେଥିପାଇଁ ଯାହା ଆଉ କରେକ୍ସନ୍ ଗୁଡ଼ା ଯଦି ଦରକାର ତ କୃଷ୍ଣ କରିନେବେ ଭାବନାଟାକୁ ଶୁଦ୍ଧ କରିବା ଦରକାର ନା କିନ୍ତୁ ଏଇ କୋମଳ ସଦାସ୍ତର ତୁମେ ଭାବନାଟାକୁ ଶୁଦ୍ଧ କରିପାରୁନ କାହିଁକି ନା ପ୍ରପର ସାଧୁସଙ୍ଗ ତୁମ ଭଜନ ସାଧନରେ ଠିକ୍ ରଖୁନ ଠିକ୍ସେ ନାମ କରୁନ ଠିକ୍ସେ ସେବା କରୁନ ତୁମ ସ୍ପେକୁଲେସନ୍ କିଛି ରହୁଛି ସେଥିପାଇଁ ସାଧୁସଙ୍ଗ କଲାପରେ ବି ତୁମେ ଭାଗବତ କଥା ଶ୍ରବଣ କଲେ ଚିନ୍ମୟ ବସ୍ତୁର ସଂସ୍ପର୍ଶରେ ଆସିଲା ପରେ ବି ତଦୀୟ ବସ୍ତୁର ସଂସ୍ପର୍ଶରେ ଆସିଲା ପରେ ବି ତୁମ ଚେତନାର ପରିବର୍ତ୍ତନ ଆସୁନି ତୁମେ ସେ ସ୍ତର ରହିଯାଉଛ ଏଇଟା ଇମ୍ପୋର୍ଟାଣ୍ଟ ଜଣେ ଅତି ସରଳ ଗମ୍ଭୀର ନିଷ୍କପଟ ବ୍ୟକ୍ତିର ସାଙ୍ଗେ ସାଙ୍ଗେ ଯେଉଁ ଶବ୍ଦ ବ୍ରହ୍ମ ଭାଗବତର ଯେଉଁ ଶବ୍ଦ ବ୍ରହ୍ମ ଆଚାର୍ଯ୍ୟମାନଙ୍କର ଯେଉଁ ବାଣୀ ଏଇଟା ଗୋଟେ ତା ହୃଦୟ ଭିତରେ ଗୋଟେ ଆନ୍ଦୋଳନ ସୃଷ୍ଟି କରେ ଡିଟର୍ମିନେସନ ପାୱାର ତାର ଆସେ ମୁଁ ଏଇଟା କରିବି ଜୀବନରେ ମୋର ଏଥର କରିବାକୁ ପଡ଼ିବ ଏଇଟା ନ କରିପାରିଲେ ଆମକୁ ଅସୁବିଧା ହେଇଯିବ ସେ ଯେଉଁ ଯେତେ ମନ୍ଦିର ସବୁ ଦେଖିଲେ ନା ଯେତେ ମନ୍ଦିର ଭାରତବର୍ଷରେ ଆଜି ପତନ ହେଇଗଲା ଧର୍ମର ଗୋଟେ ଜିନିଷ ପାଇଁ ମୁଁ ବସିକି ଦିନେ ଚିନ୍ତା କରିଥିଲି ଭାରତବର୍ଷ ଆଜି କାହିଁକି ଆଜି ପତନ ହେଇଗଲା କାହିଁକି ରାମ ଜନ୍ମ କୃଷ୍ଣ ଜନ୍ମଭୂମି ରାମ ଜନ୍ମଭୂମି ସବୁ ଯେତେ ଜାଗା ସବୁ ରହିଛି ବିଭିନ୍ନ ବିଭିନ୍ନ ଧର୍ମାବଲମ୍ବୀ ଲୋକମାନେ ସବୁ ଅକ୍ତିଆର କରିନେଲେ କେବଳ ଗୋଟିଏ ଜିନିଷ ହେଇଗଲା ଏଇ ପ୍ରାଇଭେଟ ହାପିନେସ୍ ପବ୍ଲିକ ହାପିନେସ୍ରେ ସବୁ ଲାଗିଗଲେ ପୂଜାରୀ ସେବକ ପବ୍ଲିକ ସବୁ ଲାଗିଗଲେ ସେଥିପାଇଁ ପତନ ହେଇଗଲା ଭାରତବର୍ଷ ଭଗବାନଙ୍କର ଜାଗା ସବୁବେଳେ ସେଥିପାଇଁ ବିଗ୍ରହ ଥିଲା ମନ୍ଦିର ଥିଲା ସବୁ ଲୋକ ଭଗବାନଙ୍କୁ ସୁଖ ଦେଉଥିଲେ ସେଟା ଅଛି କି ଗାଁରେ ଦେଖୁନା ଏଇ ଚୈତନ୍ୟତା ଏ ଯେଉଁ ମନ୍ଦିର ଅଛି ଚୈତନ୍ୟତା କେତେ ବର୍ଷର 150 ବର୍ଷର ସେ କହୁଛନ୍ତି 70-80 ଏକର ନା କେତେ ନା କେତେ 150 ଏକର ନା କେତେ କହୁଥିଲେ ତାଙ୍କ ଜମି ଅଛି କିଛି ନାହିଁ ମୂଷା ଯାଇକି ଠାକୁର ଖାଇଗଲେଣି ହେଇଛି ନାହିଁ ସେ ନନା ରୋଷେଇ କରୁଛି ଯେଉଁ ହଇରାଣ ହେଉଛନ୍ତି ନନା ଆଉ ଧୂଆଁ ସବୁ ଭରି ହେଲାଣି ସେ ଧୂଆଁ ସବୁ ଆସି ଠାକୁରଙ୍କ ଦେହରେ ଲାଗି ପୁରା ଠାକୁରଙ୍କ ଦେହ ସବୁ ନଷ୍ଟ ହେଇଯାଉଛି କ'ଣ କରିବେ ସେ ଏକୁଟିଆ ପୂଜା କିଏ କରିବ ସେ କହୁଛି ମୁଁ ଚାଲିଗଲା ପରେ କିଏ ପୂଜା କରିବ ମୁଁ ଜାଣିନି କାରଣ ତାଙ୍କ ବଂଶ ପିଲାଛୁଆ ଆଉ ତ କିଏ ଯାଉନାହାନ୍ତି ପୂଜା କରିବା ପାଇଁ ଠାକୁର ପୂଜା ଏ ସମାଜରେ ଭାରତବର୍ଷ ଧର୍ମର ପତନ ନୁହେଁ ଯେ ପ୍ରତ୍ୟେକ ବ୍ୟକ୍ତିର ବ୍ୟକ୍ତିତ୍ୱର ପତନ ହେଇଗଲା ଯେତେବେଳେ ଆମେ ଭଗବାନଙ୍କୁ ଭୁଲିଗଲେ ସେଥିପାଇଁ ଲୋକମାନେ ସବୁ ସାଧୁସଙ୍ଗ କରୁଥିଲେ ସାଧୁସଙ୍ଗ କରିକି ତାଙ୍କର ଏଇ ଶ୍ରଦ୍ଧା ଗୁଡ଼ାକ ସବୁ ବଢ଼ାଉଥିଲେ ବିଶ୍ୱାସ ଗୁଡ଼ା ବଢ଼ାଉଥିଲେ ବର୍ତ୍ତମାନ କ'ଣ ଆମେ କରୁଛେ ଖୋଲା ଲୋକ ମୁଁ ସ୍ପଷ୍ଟ କୁହେ କିଏ ଖରାପ ଭାବିଲେ ମୁଁ ସେଥିପାଇଁ ଚିନ୍ତା କରେ ନା ଭଗବାନ କ'ଣ କରାଯାଉଛି ଭକ୍ତିନାଥ ଠାକୁରଙ୍କର ଏଇଟା ଭକ୍ତିନାଥ ଠାକୁରଙ୍କର ଭାଷା ଭଗବାନଙ୍କୁ ରଖି ଆମେ ବ୍ୟବସାୟ କରୁଛେ ସେ କହିଦେଉଛନ୍ତି। ଭାଗବତ କହୁଛନ୍ତି ମୋ ଗୁରୁଦେବ ମୋତେ ଭଲ ପାଆନ୍ତିନି, ଭଗବାନଙ୍କର ଠାକୁର ଦେଖି ଟଙ୍କା ରୋଜଗାର କରିବା, ଠାକୁର ଦେଖି ଦେବେ ପଇସା ଦେ, ଭଗବାନ ରଖି ପଇସା ରୋଜଗାର କରିବା ଆମର ଲକ୍ଷ୍ୟ ହେଇଯାଉଛି। ଏଥିପାଇଁ ଭାରତବର୍ଷରେ ଆଜି ଧର୍ମ ବହୁତ ପଛକୁ ଚାଲିଗଲା, ପ୍ରୀତି ସ୍ନେହ ଶ୍ରଦ୍ଧା ଯେଉଁ ପାରିବାରିକ ଜୀବନ ନଷ୍ଟ ହେଇଗଲା, ସବୁ ପଶି ଆସିଲା ସବୁ ଜିନିଷ। ଭାବନାଟା ଶୁଦ୍ଧ କରିବାକୁ ପଡ଼ିବ, କୋମଳ ସଦା ସ୍ତରରେ ସବଳ ରହି କନିଷ୍ଠ ଅଧିକାରୀ ସ୍ତରରେ ଭାବନା ଶୁଦ୍ଧ ହବନି। ଏଥିପାଇଁ କାହିଁକି ଆଚାର୍ଯ୍ୟମାନେ କହିଛନ୍ତି ସବୁବେଳେ ଭାଗବତ ପଢ଼ିବା ଦରକାର, ନାମ ଜପ ଠିକ୍ ସେ କରିବା ଦରକାର, ସେବା କରିବା ଦରକାର, ସବୁ ସାମିଲଟେନିଅସଲି ସବୁ ଚାଲିବ, କେଉଁଠି ଜିନିଷଟା ତୁମେ ନେଗ୍ଲେକ୍ଟ କରିପାରିବନି। କାହିଁକି ଗୋଟେ ଜୀବର ଶ୍ରଦ୍ଧାଟାକୁ ମାଚ୍ୟୁର୍ଡ କରିବାର ଅଛି, ବିଶ୍ୱାସଟାକୁ ଦୃଢ଼ କରିବାର ଅଛି। ସେ ଦୃଢ଼ ବିଶ୍ୱାସ ନ କରିପାରିଲେ, ସିଏ ଦୃଢ଼ ନ ହେଇପାରିଲେ ସ୍ପିରିଚୁଆଲ ଲାଇନ୍ରେ ସେ ଦୃଢ଼ ନ ହେଇପାରିଲେ କିଏ ଦୃଢ଼ ହେଇଯିବ? ତୁମେ ଯଦି ତୁମର ବୁଦ୍ଧିକୁ ଦୃଢ଼ ନ କରିପାରିଲ, ବୁଦ୍ଧି ଅଧୀନରେ କିଏ ରୁହେ? ମନ ରୁହନ୍ତି। ତୁମେ ଯେତେବେଳେ ବୁଦ୍ଧିଟାକୁ କୃଷ୍ଣ ଚେତନାରେ ଦୃଢ଼ ନ କରିପାରିଲ, ସାଧୁ ସଙ୍ଗ କରିକି ମନ ଦୃଢ଼ ହେଇଗଲା, ତୁମକୁ ବର୍ତ୍ତମାନ ସେ ଭକ୍ତି ପତ୍ର ରହିଛି, ତୁମକୁ ଦବାଇ ଦେବ କେତେବେଳେ ଭଗବାନ। ଯେତେବେଳେ ଶ୍ଳୋକ କହିଲେ, ସେ କହିଲେ କି ବ୍ୟବସାୟତ୍ମିକ ମନ, କଣ କହିଲେ? ବ୍ୟବସାୟତ୍ମିକ ବୁଦ୍ଧି, ବୁଦ୍ଧିଟାକୁ ସ୍ଥିର କର। ବୁଦ୍ଧିଟା ସ୍ଥିର ହେଲେ ମନ କୁଆଡ଼େ ଯିବ? ମନ ସେ କିଛି କେତେ ଦିନ ବଦମାସ କରିବେ, କିନ୍ତୁ ବୁଦ୍ଧିଟା ଗୋଟେ ଜାଗା ରହିଲା ନା। ଯେମିତି ଜଣେ କହିଦେଉଛି ମୁଁ ଆଉ ଘରକୁ ଯିବି ନାହିଁ, ସେଟା କାହାର କଣ ହେଲା? ବୁଦ୍ଧି ସ୍ଥିର କରିଦେଲା ତା ବୁଦ୍ଧିଟା କୌଣସି ହିସାବରେ, ବୁଦ୍ଧି କୃଷ୍ଣଙ୍କ ପାଖରୁ ପାଇଗଲା ବା ତା ସ୍ୱୀକୃତି ବଳରେ ମୁଁ ସଂସାରକୁ ପ୍ରବେଶ କରିବି ନାହିଁ ବା ସଂସାରକୁ ଫେରିବି ନାହିଁ, ତା ବୁଦ୍ଧିରେ ସ୍ଥିର ହେଇଗଲା ନା। ଆଉ ଯାହା ମନ ଇନ୍ଦ୍ରିୟ ଉତ୍ପାଦ କରିବ ସେଥିରେ କିଛି ପ୍ରୋବ୍ଲେମ ହେଇପାରିବନି, ସେ କିଛି ଦିନ ପାଇଁ କରିବ। ବୁଦ୍ଧି କ'ଣ? ବୁଦ୍ଧି ଗୋଟେ ସ୍ଥିର ଅଛି ନା, ଆଉ ସେ ବୁଦ୍ଧିରେ ଯେତେବେଳେ ବିଗିଡ଼ି ଯାଏ, ମନ ଇନ୍ଦ୍ରିୟ ଯେତେ କହିଲେ ବି ଆଉ କିଛି ହବନି, ଯେମିତି ଗୋଟେ ଜଣେ ମଦ୍ୟପ, ଏଇଟା କେତେ ସାଇନ୍ସ। ଜଣଙ୍କ ବୁଦ୍ଧିଟା ଯେତେବେଳେ ଦୃଢ଼ ହେଇଯାଏ, ତାକୁ ଯେତେ ପ୍ରକାର ମନ ଇନ୍ଦ୍ରିୟ କହିଲେ ବି ସେ କ'ଣ ବୁଝିବ? କରିବେନି, ମୁଁ ତ କରିବିନି, ମୁଁ କେବେ ଘରକୁ ବିବାହ ହେବିନି, ମୁଁ ସଂସାର କେବେ ଫେରିବିନି, ମୁଁ ତ କେବେ ଆମିଷ ଖାଇବିନି। ଯେମିତି ଜଣେ ଭକ୍ତ ନା, ମୁଁ ଖାଇବିନି ଆଜ୍ଞା, ମରିଗଲେ ବି ଖାଇବିନି, ଏଇଟା କିଏ କହୁଛି? ମନ, ବୁଦ୍ଧି, ଏ ବୁଦ୍ଧିଟାକୁ ଶୁଦ୍ଧ କରିବାକୁ ପଡ଼ୁଛି। ବୁଦ୍ଧି ଶୁଦ୍ଧ ନହେଲେ ହବନି। ଯେମିତି ଗୋଟେ ମଦ୍ୟପ, ତୁ ଗୋଟେ ଏଇଟା ପୁରା ପ୍ରାକ୍ଟିକାଲ, ମଦ୍ୟପ ଦେଖନ୍ତୁ କ'ଣ କରୁଛି। ମଦ୍ୟପ ଯେତେବେଳେ ମଦ ଖାଇଦେଉଛି, ତା ବୁଦ୍ଧିରେ ଶୁଦ୍ଧ ନାହିଁ ନା, ସେ ଖାଇଦେଲା, ଖାଇଦେଲା ପରେ ଉତ୍ପାଦ କଲା, ପଇସା ପତ୍ର ଭାଙ୍ଗିଲା, ସ୍ତ୍ରୀ ପିଲା ପିଟିଲା, ତାର ବସିକି କାନ୍ଦୁଛି, କାନ୍ଦୁନି କି? କ'ଣ ଭୁଲ କଲି ଆମ ମନଟା? ସେ ଯେତେ ଯେତେ କାନ୍ଦିଲେ କ'ଣ ତା ମନ ତାକୁ ବର୍ତ୍ତମାନ କହିଦେଉଛି, ମନ ଛାଡ଼ିଦେଉଛି କି? କାହିଁକି ବୁଦ୍ଧିଟା ଶୁଦ୍ଧ ନାହିଁ ନା। ବର୍ତ୍ତମାନ ସେ ବୁଦ୍ଧି ଦ୍ୱାରା ଚିନ୍ତା କରୁଛି, ମୁଁ ଏଇଟା ଭୁଲ କଲି, ଏଇଟା କରିବା କଥା ନୁହେଁ, ବୁଦ୍ଧି ମନ ସବୁ ନେଇକି ଲଗେଇକି କରୁଛି, ଏଇଟା କରିବା କଥା ନୁହେଁ, ମୋତେ ଖାଇ ଆଜି କେତେ ନଷ୍ଟ ହେଉଛି, ମୋର ଜିନିଷ ହେଉଛି, ଇଏ ହେଉଛି, ତାପରେ କ'ଣ ହେଉଛି? କେଉଁଠି କ୍ଷଣରେ ବୁଦ୍ଧି ଯେହେତୁ ଶୁଦ୍ଧ ନାହିଁ, ପୁଣି ମନ ଉଠାଣି ନେଇଗଲା, ଇନ୍ଦ୍ର ଉଠାଣି ନେଇପଡ଼ିଲା, ଭଗବାନ ସେଥିପାଇଁ ବୁଦ୍ଧିଟାକୁ ଧରିଲେ। ଏ ଶୁଦ୍ଧ ଭାବନା, ଭାବନାଟାକୁ, ବୁଦ୍ଧିଟାକୁ ଶୁଦ୍ଧ କରିବାକୁ ପଡ଼େ ସାଧୁସଙ୍ଗରେ। ଏଇଟା ହେଉଛି ଇମ୍ପୋର୍ଟାଣ୍ଟ ପଏଣ୍ଟ, ସାଧୁସଙ୍ଗ ଗୋଟେ ଅଫିସିଆଲ ଜିନିଷ ନୁହେଁ, ମୁଁ ଯିବି କେଳେ ବସିବି। ବିଭିନ୍ନ ପ୍ରକାର ସାଧୁସଙ୍ଗ ଲୋକମାନେ କରନ୍ତି ନା, କିଛି ଲୋକ ପୁଣ୍ୟ କରିବା ପାଇଁ ସାଧୁସଙ୍ଗ କରନ୍ତି, ସାଧୁସଙ୍ଗରେ ସବୁ କାଟାଗୋରିଜ ନାହିଁ, କ'ଣ କ'ଣ ଅଛି? ଗାଁ ଲୋକମାନେ କ'ଣ କରନ୍ତି? ପ୍ରଥମ ଶ୍ରେଣୀ ଲୋକମାନେ ଅଛନ୍ତି ଭାରତବର୍ଷରେ, କ'ଣ କରନ୍ତି? କାହିଁକି ଆସନ୍ତି ସାଧୁସଙ୍ଗ? ଯାହା ହେଲେ ମଠକୁ ଗଲେ କିଛି ପୁଣ୍ୟ ହବ ନା, ସବୁବେଳେ ତ ବାପ କରି ଚାଲ ଟିକେ ମଠରୁ ବୁଲି ଆସିବା। ସେକେଣ୍ଡ କ୍ଲାସ୍ର ଲୋକ ଅଛନ୍ତି, ଆଉ ଗୋଟେ ସ୍ତରର ଲୋକ ଅଛନ୍ତି ସାଧୁସଙ୍ଗ, କାହିଁକି ଆସନ୍ତି? ସେ ଆସିବେ ନା କିଛି ଜାଣିବା ନା ଜୀବନରେ ନାହିଁ, ତାର ଗୋଟେ ଭଲ କଥା ଶିଖିବା, ତାଙ୍କର ଭକ୍ତି ଭକ୍ତି କରି ଭଲ କଥା ଶିଖିବା, ନା ବାବାମାନଙ୍କ ପାଖରେ ବସିଲେ ଗୋଟେ ଭଲ କଥା ଶିଖିବା ନା ଜୀବନରେ, ଆଉ ଚାଲ ତା ଶିକ୍ଷା ଉଦ୍ଦେଶ୍ୟରେ ଆସିଲେ। କେତେ ପ୍ରକାର ଲୋକ ସାଧୁସଙ୍ଗ ଆସୁଛନ୍ତି ନା, ଆଉ ଗୋଟେ ପ୍ରକାର ଲୋକ ଆସିଲେ ସେମାନେ କେବଳ ସାଧୁଙ୍କୁ, ଏମାନେ ଯାହା କରୁଛନ୍ତି ଏମାନଙ୍କ ମତଟାକୁ କିନ୍ତୁ ପରାସ୍ତ କରା ହବ। ସେ କେବଳ ଆସିବେ ବସିବେ, ସେ ତୁମ କଥା ଶୁଣିବେ, ସବୁ ତୁମର ଦୋଷ ଗୁଡ଼ିକୁ କେବଳ ଦେଖିବେ, ଏଇଟା ଏଇଟା ଏମାନେ ଏଇଆ କରୁଛନ୍ତି, ଏଇଆ କରୁଛନ୍ତି, ତାହା କରୁଛନ୍ତି, ସେ କିଛି ଗ୍ରହଣ କରିବା ପାଇଁ ଆସୁନାହାନ୍ତି। ଇଏ ଗୋଟେ କାଟାଗୋରୀ ଲୋକ ରହିଲେ, ଇଏ ଗୋଟେ ଶ୍ରେଣୀ ଲୋକ ରହିଲେ। କେତେଟା ଜୀବ ତୁମେ ପାଇବ ଯେଉଁମାନେ ସାଧୁସଙ୍ଗ କରୁଛନ୍ତି, ମୁଁ ସାଧୁମାନଙ୍କର ସଙ୍ଗ କରିକି କେମିତି ଭଗବାନଙ୍କୁ ପ୍ରାପ୍ତ ହେବି, ଶୁଦ୍ଧ ଭକ୍ତି ପ୍ରାପ୍ତ ହେବି, ଜୀବରେ ଭାବନାଟା ଗୋଟେ ନାହିଁ ନା। ସାଧୁସଙ୍ଗ ସେ ଆସିଲା ମାନେ ତା ବୁଦ୍ଧି ତାକୁ ଟକ୍କର ମାରିବ। କାଲି ଯେମିତି ପଡ଼ୁଥିଲା, ସବୁ ବିଚାରଧାରାଗୁଡ଼ାକର ବିଭାଗ ସବୁ ରହୁଥିଲା, କେତେ ପ୍ରକାର ବିଚାରଧାରା ଲୋକ ରହିଛି, ସବୁ ବିଚାରଧାରା ରହିଛି, କ'ଣ କରିବ ଜୀବ? ଗୋଟେ ସବୁ ବିଚାରଧାରାର ଉର୍ଦ୍ଧକୁ ଯିବାକୁ ପଡ଼ିବ, ଭାବନାଟାକୁ ଶୁଦ୍ଧ କରିବାକୁ ପଡ଼ିବ, ସେଇଟା ଗୋଟିଏ ଚାନ୍ସ ଅଛି ସାଧୁସଙ୍ଗରେ। ସାଧୁଙ୍କର ବାରମ୍ବାର ବାରମ୍ବାର ସଙ୍ଗ କରିକି ସ୍ୱଭାବଟାକୁ ବଦଳେ, ବାଣୀଟାକୁ ଆମେ ଯେତେବେଳେ ଗ୍ରହଣ କରିବା, ଆମର ହୃଦୟରେ ଗୋଟେ ପରିବର୍ତ୍ତନ ଆସିବ, ଆଚରଣ ଆଚରଣଶୀଳ ମହାତ୍ମା ମାନଙ୍କର ବାଣୀରେ ଶକ୍ତି ଥାଏ, ସେ ବାଣୀରେ କୃଷ୍ଣ ଗୁରୁଙ୍କର କୃପାଟା ଥାଏ, ସେଠୁ ଯଦି ସରଳ ନିଷ୍କପଟ ଯିବ ଧରିପାରିଲା ତାର ଗୋଟେ ଡିଟର୍ମିନେସନ ପାୱାର ଆସେ, କ'ଣ କୁହାଯିବ ସଂକଳ୍ପ ଶକ୍ତିଟା ଆସିବ। ସମସ୍ତେ ଶୁଣୁଛନ୍ତି କି ସଂକଳ୍ପ ଶକ୍ତି କେବେ ଆସିବନି, ଯଦି ନିଷ୍କପଟ ନ ହେଇଥିବ କିମ୍ବା ଯାହା ପାଖରୁ ଶୁଣୁଛି, ଯେମିତି ଭକ୍ତି ଠାକୁର କହୁଥିଲେ ନା ଯେ ହରିକଥା ସେଟା କର୍ଣ୍ଣରେ କେବେ ପ୍ରବେଶ କରେ ନା, ତାଙ୍କ ଭାଷା ତ ଭାରି କୁହାଯାଏ ଅତ୍ୟନ୍ତ ସ୍ପଷ୍ଟବାଦୀ, ସିଏ ପୁରା ବୈକୁଣ୍ଠ ଶବ୍ଦ ତାଙ୍କର ସବୁ, ଯେ ନିରନ୍ତର କୈଙ୍କର୍ଯ୍ୟରେ ସ୍ଥିତ ନୁହନ୍ତି, ମାନେ ନିରନ୍ତର ମୁଁ ହେଉଛି କୃଷ୍ଣଙ୍କର ଦାସ କିଙ୍କର, ନିରନ୍ତର ଯେଉଁମାନେ 24 ଘଣ୍ଟା ଯେଉଁମାନେ କୃଷ୍ଣଙ୍କ ସେବାରେ ନାହାନ୍ତି ସେ କହୁଛନ୍ତି ମୁଁ ତାଙ୍କ ପାଖରୁ ଭଗବାନ କଥା ଶୁଣିବିନି ବୋଧେ, କାରଣ ତାଙ୍କର କିଞ୍ଚିତ ଶବ୍ଦଟା ମୋ ଜୀବନରେ ବୋଧେ କିଛି ଗୋଟେ ପରିବର୍ତ୍ତନ ଆଣିପାରେ, ମୁଁ ଅଲଗା ଗୋଟେ ଦିବକୁ ଚାଲିଯାଇପାରେ। ଆମେ କେବେ ଭାବିବା ଉଚିତ ନୁହେଁ ଆମେ ବିରୁଦ୍ଧ ଜିନିଷଟା ଶୁଣିଦେଲେ ଭକ୍ତି କରିଦେବା, ନାହିଁ ବିରୁଦ୍ଧ ଗୋଟେ ଜିନିଷ ଶୁଣିଦେଲେ ମାନେ ସେଟା ମୁଣ୍ଡ ଭିତରେ ରହିଲା ତୁମର, ତ ଯେତେ ଭଲ କଥା ଶୁଣ ସେଇଟାକୁ ସବୁବେଳେ ରିଫ୍ଲେକ୍ଟ କରିବ ତୁମ ମୁଣ୍ଡକୁ, ମୋତେ ଶୁଣିଥିଲି ତ ଏଇଟା, ଯେତେ ତୁମେ ଡାଉଟ୍ଟା କ୍ଲାରିଫାଏ କର, ସେ ବିରୁଦ୍ଧ ଜିନିଷ ଗୋଟେ ଶୁଣିଦେଇଛ ନା ସେଇଟା ସାଙ୍ଗେ ସାଙ୍ଗେ ତୁମକୁ ରିଫ୍ଲେକ୍ଟ କରିବ, ସବୁବେଳେ ମନକୁ ଟୁକର ମାରିଦେବ, ଏ ବଡ଼ ମାନେ ସମସ୍ୟା ଜିନିଷ। ସେବନ୍ମୁଖୀ ଜୀବ ଆଦୌ ସ୍ୱୟମେବ ସ୍ଫୁରତିୟତଃ, ଏ ଯେଉଁ ଆଧ୍ୟାତ୍ମିକ ଜ୍ଞାନ ସେବନ୍ମୁଖୀ, ସବୁବେଳେ ସେବନ୍ମୁଖୀ ହେବା ଦରକାର, କୃଷ୍ଣଙ୍କର ସେବା ହରିନାମର ସେବା ସବୁ ସେବନ୍ମୁଖୀ, ଏ ଶ୍ରବଣଟା ଗୋଟେ ସେବନ୍ମୁଖୀ। ଶ୍ରବଣ ସେବନ୍ମୁଖୀ କ'ଣ, କାହିଁକି ଶୁଣୁଛେ ଆମେ କୃଷ୍ଣ କଥା କାହିଁକି ଶୁଣିବ, ସବୁଟା ସେବନ୍ମୁଖୀ ପ୍ରମାଣ କରିବାକୁ ପଡ଼ିବ, ଭଗବାନ କଥାରେ କାହିଁକି ଶୁଣିବ, ତୁମ ଖୁସି ପାଇଁ ଶୁଣିଲା ପରେ କ'ଣ କରିବ, ଶ୍ରବଣ କଲା ପରେ କ'ଣ କରିବ, ଭଜନ କରିବ, ଭଜନ କରିବ, ସେବା କରିବ, ସବୁ ସେବନ୍ମୁଖୀ। ଏଇଟା ଗୋଟେ ଏଣ୍ଟରଟେନମେଣ୍ଟ ନୁହେଁ କିମ୍ବା ଗୋଟେ ସମୟକୁ ଆମେ କ'ଣ ଅତୀତ କରିବା ପାଇଁ ଜିନିଷ କରୁନି, ସବୁ ସେବନ୍ମୁଖୀ। ସେ ଯେଉଁ ସଂକଳ୍ପ ଶକ୍ତିଟା ଆସୁନି, କାହିଁକି ଆସୁନି, ଏଇ ଯେଉଁ ଶୁଦ୍ଧ ଭାବନାଟା ଆସୁନି, ଏର ଦୁଇଟା ସାଇଡ୍ ରହିଲା, ଯେ ଶୁଦ୍ଧ ମହାତ୍ମାଙ୍କର ସଙ୍ଗ ନ କରିବା ସେଟା ବି ଅନ୍ତର ଭିତରକୁ ଆସିବନି, କିମ୍ବା ଆମର ଯେ ଶୁଦ୍ଧତା ବି ଆମର ଯଦି ଅନ୍ୟ ବିଳାସ ରହିଛି, କପଟତା ରହିଛି, ନିଷ୍କପଟତା ଭାବନା ନାହିଁ, ଆମର ବି ଆସିବ, ଦୁଇଟା ସାଇଡ୍ ରହିଲା, ଦୁଇଟା ସାଇଡ୍ ରହିଲା। ଜୀବ ଯଦି ନିଷ୍ପାପ ନିଷ୍କପଟ ସେ ସରଳ, ତାକୁ ଭଗବାନ ସଙ୍ଗ ଦେବେ। କିନ୍ତୁ ଗୋଟେ ବଡ଼ ଜୀବନର ସବୁଠୁ ବଡ଼ ଗୋଟେ ଚ୍ୟାଲେଞ୍ଜ ହେଉଛି ଏଇଟା, ଆମେ ଯେଉଁ ସବୁ ଆଲୋଚନା କରୁଥିଲେ, ଏ ଶୁଦ୍ଧ ଭାବନାକୁ ଆଣିବା। ବୁଦ୍ଧିଟା କ'ଣ କରୁଛି, ବୁଦ୍ଧିଟା ଯଦି ସାଧୁ ସଙ୍ଗରେ ଶୁଦ୍ଧ ନ ହେଇପାରୁଛି ତାର ସଂକଳ୍ପ ଶକ୍ତିଟା ଆସୁନି, ସଂକଳ୍ପ ଶକ୍ତିରେ ନ ଆସି ସେ କରିବ କ'ଣ, ସେ ଶୁଣିଦେଉଛି ପୁଣି ପଳୁଛି, ଆଉ ସଂକଳ୍ପ ଶକ୍ତି ଗୋଟେ ଜୀବରେ ଏତେ ଶୀଘ୍ର ଆସିବନି। ଆମେ ଜାଣିଲେ ବି ଏଇଟା ଜିନିଷଟା, ଏଇଟା ମୋର କରିବା ଦରକାର, ଏଇଟା କରିବା ଦରକାର, ଖାଲି କହୁଥିବା ଆଜ୍ଞା ମୋର ଇଚ୍ଛା କିନ୍ତୁ କରିପାରୁନି, ମୁଁ ଏମିତି ଅସୁବିଧା, ସଂକଳ୍ପ ଶକ୍ତିରେ ଆସୁନି, ସେ କ'ଣ କରିପାରିବ, କାହିଁକି ଆସୁନି, ତା ହୃଦୟ ଭିତରେ ତାର ଜାଡ଼୍ୟତାର ଅଧିକା ରହିଛି, ସଂସ୍କାରଟା କମ୍ ରହିଛି। ଧ୍ରୁବ ମହାରାଜର କେତେ ବଡ଼ ସଂସ୍କାର ଶକ୍ତି ହେଲେ ଦେଖୁନା, ଏଇଟା ଗୋଟେ ପ୍ରାକ୍ଟିକାଲ ଜିନିଷ, କୌଣସି ଛୁଆକୁ ମା କହିଦେଲେ ତୁ ବଣକୁ ପଳା ଭଗବାନଙ୍କ କତିକି, ସେ ପଟନୀ କହିବେନି ଯେ ହଁ ମୁଁ ବଣକୁ ଯିବି ଭଗବାନଙ୍କୁ, ସେ ଭଗବାନ ଦେଖିଥିଲେ କି ଏତେ ବଡ଼ ସଂକଳ୍ପ ଶକ୍ତି କେବେ ଚାଲିଲେ, ସଂକଳ୍ପ ଶକ୍ତି ଯଦି ନଥାନ୍ତା ତାଙ୍କର, ନାରଦ ମୁନି ଯେଉଁ ସବୁ ପ୍ରୋସିଜର ଦେଲେ, ନାରଦ ମୁନି ଯଦି ତାଙ୍କୁ ପରୀକ୍ଷା କଲେ, ତାଙ୍କ ସଂକଳ୍ପ ଭାଙ୍ଗିଲେ କି, ନାରଦ ମୁନି ତାଙ୍କ ସଂକଳ୍ପ ଭାଙ୍ଗି ପାରିଲେନି, ମାନେ ତାଙ୍କର ହୃଦୟଟା ଏତେ ନିର୍ମଳ ଥିଲା, ଏତେ ବଡ଼ ସଂସ୍କାର ସେ ଥିଲେ, ସେ ତ ଭଗବାନଙ୍କ ନିତ୍ୟ ପାର୍ଷଦ, ଆମକୁ ଶିଖଉଛନ୍ତି ଭଗବାନ, ଏହାଦ୍ୱାରା ଜୀବନ ଗୋଟେ ସଂକଳ୍ପ କିଛି ରହିବା ଦରକାର ନା, ତା ଭିତରେ ସବୁଠୁ ବଡ଼ ସଂକଳ୍ପ ହେଲା, ସବୁ ସଂକଳ୍ପ ଆମେ ମୁଁ ଏହା ଖାଇବି ଏହା କରିବି ତା କରିବି, ସବୁଠୁ ବଡ଼ ସଂକଳ୍ପ ହେଲା କେମିତି ଗୁରୁକୃଷ୍ଣଙ୍କୁ ମୁଁ ସବୁ କରୁ ତାଙ୍କୁ ସୁଖ ଦେବା ପାଇଁ, ସେଟା ପ୍ରାଇଭେଟ୍ ହାପିନେସ୍କୁ ଯିବା ଉଚିତ ନା, ମୋତେ ଏଇଟା ଭଲ ଲାଗେ ମୁଁ ଏଇଟା କରିବି, ନା ପ୍ରାଇଭେଟ୍ ହାପିନେସ୍ ହେଲେ ଅସୁବିଧା ହେଲା, କେମିତି କୃଷ୍ଣଙ୍କୁ ସୁଖୀ କରିବି, କୃଷ୍ଣ କେମିତି ପ୍ରାପ୍ତି କରିବି, କୃଷ୍ଣଙ୍କୁ ମୋତେ ପାଇବାର ଅଛି, କୃଷ୍ଣ ମୁଁ କେମିତି ଆପଣଙ୍କୁ ପାଇବି, ଆପଣ ହିଁ ରାସ୍ତା ଦେଖାନ୍ତୁ, ମୁଁ ତ ଆପଣଙ୍କୁ ଜାଣିନି କି ଆପଣଙ୍କ ରାସ୍ତା ବି ଜାଣିନି, ସେ ହିଁ ମହାତ୍ମାଙ୍କର ସଙ୍ଗ ଦେବେ, ଦେଖାଅ ମହାତ୍ମା ଗଣ ସେ ଅଛି ଭକ୍ତିମୟ ଠାକୁରଙ୍କର, ଆପଣ ତ କୃପା କରିବେ ମୋତେ ମହାତ୍ମାଙ୍କୁ ଦେଖେଇଦେବେ, ଯାହାଙ୍କ ହୃଦୟରେ 24 ଘଣ୍ଟା ଚିନ୍ତା ରହୁଛି କେବଳ କେମିତି କୃଷ୍ଣଙ୍କୁ ସୁଖ ଦେବା, କୃଷ୍ଣ ପାଇଁ କିଛି କରିବା, ସେ ଭାବନାଟା ହୃଦୟ ଭିତରେ ଟ୍ରାନ୍ସଫର ହବ, ଏଇଟା ଆଉ କିଛି ବାଟ ନାହିଁ। ଯେମିତି ଆପଣଙ୍କ କତିରେ ଟଙ୍କା ଅଛି, ଆପଣ ମୁଁ କ'ଣ କଲେ ଆପଣଙ୍କ କତିରେ ଟଙ୍କା ଆଣିପାରିବେ ଆପଣ ଏକାଉଣ୍ଟରୁ ମୋତେ କହିଲେ ଦେଖିବା, ମୁଁ କୌଣସି ଉପରେ ଆଣିପାରିବି? ଆପଣ ଟ୍ରାନ୍ସଫର କରିବାକୁ ପଡ଼ିବ, କୁହନ୍ତିନି ତା ଏକାଉଣ୍ଟରୁ ଟ୍ରାନ୍ସଫର କରିଦେଲି, ଏଇଟା ଏକାଉଣ୍ଟ ଟ୍ରାନ୍ସଫର କାମସ। ଏକାଉଣ୍ଟ ଟ୍ରାନ୍ସଫର କଲେ କ'ଣ କରିବାକୁ ପଡ଼ିବ? ତୁମ ନାଁରେ ଏକାଉଣ୍ଟ ଥିବା ଦରକାର ନା, ଏକାଉଣ୍ଟ ଟ୍ରାନ୍ସଫର ମାନେ ତୁମ ନାଁରେ ଏକାଉଣ୍ଟ ଥିବା ଦରକାର, ବ୍ୟାଙ୍କରେ ତୁମ ନାଁରେ ଏକାଉଣ୍ଟ ଥିବା ଦରକାର, ଟ୍ରାନ୍ସଫର କେମିତି ସେ କରିବେ? ଏକାଉଣ୍ଟ ନଥିଲେ ଟ୍ରାନ୍ସଫର ହେଇପାରିବ? ହେଇପାରିବନି। ତେଣୁ ଭଗବାନ ଯେଉଁ କୃପାଟା ଆସିବ, ଯେଉଁ ଟ୍ରାନ୍ସଫର ହେବ, ବା ଗୁରୁ ଯେଉଁ କୃପାଟାକୁ ଦେବେ, ତୁମର ଏକାଉଣ୍ଟ ଥିବା ଦରକାର। ଏକାଉଣ୍ଟଟା ଖୋଲିବା ପାଇଁ ଯେମିତି ଆପଣ ଦେଖୁଛ ନା କେତେ ଡକ୍ୟୁମେଣ୍ଟ ଦରକାର ପଡ଼ୁଛି, ଏକାଉଣ୍ଟ ଫୁଣି ଖୋଲିଲା ବେଳକୁ ସାକ୍ଷୀ ଦରକାର ପଡ଼ୁଛି ନା କ'ଣ? ହଁ ପୁରା ମୁଁ ସେଇଗୁଡ଼ା ସବୁ ଚିନ୍ତା କରେ, ଆରେ ଦେଖରେ ଏ ସବୁଗୁଡ଼ା ଭକ୍ତି ଯୁଗରେ ଲାଗିକି ରହିଛି ଆଉ। ମୁଁ ତ କେବେ ଜାଣିନଥିଲି ଯେଉଁ ଏକାଉଣ୍ଟ ଫକାଉଣ୍ଟ ଭିସା ପାଇଁ କରିବାକୁ ଖୋଲିଲା ବେଳକୁ ସେ କହିବ ସାକ୍ଷୀ ଆଣ, ସାକ୍ଷୀ କେ ସେଇ ବ୍ୟାଙ୍କରେ ଏକାଉଣ୍ଟ ଚାରି ଥିବ, ସେ ସାକ୍ଷୀ ରହିଲା, ତାକୁ ଧରା ହବ, ସେ କିଛି ଗରମ କଲା ତାକୁ ଧରା ହବ, ତୁ ସାକ୍ଷୀ ପଡ଼ୁଥିଲୁ ନା ନା ଆଉ କ'ଣ? ଯେଉଁ ସାକ୍ଷୀଟା ରଖାଯାଏ କାହିଁ ବ୍ୟାଙ୍କରେ, ତୁମେ ବ୍ୟାଙ୍କ ଚାକିରି କରୁଛ କାହିଁ ରଖାଯାଏ? ସେ କିଛି ଗରମ ପଡ଼ିଲେ ତାକୁ ଧରା ହବ ନା? ଏ ଲୋକ ମୁଁ ଜାଣିଛି ସାକ୍ଷୀ ପଡ଼ିଲା, ତ ଏକ୍ସପ୍ଲେନେସନ୍ ମଗା ହବ, ତୁମେ କେମିତି କରୁଥିଲ, କ'ଣ କରୁଥିଲ, ସବୁ ସାକ୍ଷୀ ରହୁଛନ୍ତି ନା। ଏକାଉଣ୍ଟ ଗୋଟେ ଖୋଲିଲା ବେଳକୁ ଦେଖ କିଛି ପେମେଣ୍ଟ ତୁମେ ଦେବାକୁ ପଡ଼ିବ, ପେମେଣ୍ଟ ଦେବାକୁ ପଡ଼ିବ, ସେଇଟା ସ୍ୱୀକୃତି, ଏଇଟା ସ୍ୱୀକୃତି। ସମସ୍ତେ ଆସି ଭଜନ କରିପାରିବେନି, ଭକ୍ତସ୍ତୁ ଭକ୍ତିସ୍ତୁ ଭକ୍ତ ସଙ୍ଗେ ପରିଯାଏ ସତ୍ସଙ୍ଗ ଲଭତେ ପୁମାନ ସଞ୍ଚିତେଇ ପୂର୍ବ ସ୍ୱୀକୃତେଇ, ପୂର୍ବ ସ୍ୱୀକୃତି ହିସାବରେ ତୁମ ସାଧୁସଙ୍ଗ ମିଳିବ, ଏଇଟା ପଇସା ଏକାଉଣ୍ଟ ଖୋଲା ହବ, ତ ଯିବ ଡକ୍ୟୁମେଣ୍ଟ ଦେଖା ହବ, ଡକ୍ୟୁମେଣ୍ଟ ଦେଖାଉନାହାନ୍ତି କ'ଣ ଏଇଟା? ଆଧାର କାର୍ଡ, ସେ ଫଟୋ ଆଣେ, ଏଇଟା ଆଣେ, ସେଟା ଆଣେ, ଫର୍ମ ଫିଲଅପ୍ କର, ତୋର ସବୁ ବ୍ୟାଙ୍କ ଡିଟେଲ ସବୁ ଦେବୁ, ଆଡ୍ରେସ୍ ଦେବୁ, ସବୁ ପୁରା ତାପରେ ତୁମର ସମ୍ପୂର୍ଣ୍ଣ ଠିକଣା କାହା ପାଖରେ ରହିଲା? ବ୍ୟାଙ୍କ ପାଖରେ, ତୁମର ସମ୍ପୂର୍ଣ୍ଣ ଠିକଣା ତୁମେ ଦେଇଦେଲ, ତୁମେ ବ୍ୟାଙ୍କ କ'ଣ କରିବ? ତାହେଲେ ତୁମ ଜମାଡ଼ି ବିଷୟରେ ଜାଣିପାରିବ କି ନାହିଁ? ତୋର ପ୍ରାଇଭେଟ କିଛି ରହିଲା? ବ୍ୟାଙ୍କ ପାଖରେ ତୁମର କିଛି ପ୍ରାଇଭେଟ ଅଛି କି? ଆଧାର କାର୍ଡ଼ ପଡ଼ିଲା ହେଲେ ଲିଙ୍କ କରିଦେଉଛନି, କ'ଣ ଆଧାର କାର୍ଡ଼ ଲିଙ୍କ କରିଦେଲାଣି? ସେ ମାରିଦେବ, ଜାଣିଦେବ ୟାର ଏତିକି ଜମି ଅଛି, ଏତିକି ଟଙ୍କା ଅଛି, ତାପରେ ତୁମେ କ'ଣ କହିଲ? ତୁମେ ଯାହା ସାଙ୍ଗରେ ବର୍ତ୍ତମାନ କାରବାର କରୁଛ, ତୁମେ ଭାବୁଛ ମୁଁ ପ୍ରାଇଭେଟରେ କିଛି ରଖିଛି, ପ୍ରାଇଭେଟ କିଛି ନାହିଁ ତୁମର, ସବୁ ପବ୍ଲିକ କରିଦେଲା ସେ ସେ ସବୁ ଜାଣିଦେଲା ନା ଆଉ କିଏ? ବ୍ୟାଙ୍କ ଜାଣିଦେବ ନା ଆଉ? ତୁମେ ଅଲଗା କେଉଁ ବ୍ୟାଙ୍କରେ ଆକାଉଣ୍ଟ ଖୋଲିଛ, କେଉଁଠି କ'ଣ କରିଛ, ଯାହା ସବୁ ଟ୍ରାନ୍ଜାକ୍ସନ୍ କରୁଛ ଧନ, ସେ ଭୌତିକ ବୁଦ୍ଧିରେ ସେ ସବୁ କେତେ ତିଆରି କରିଛ, ଆଉ ଭଗବାନଙ୍କର ସେ ସେଇ ପ୍ରିନ୍ସିପଲ୍ଟା ସବୁ ଭଗବାନଙ୍କ ଭଗବତ ରାସ୍ତାରେ ମୁଁ ଦେଖାଉଛି, ଏମିତି ତ ଟ୍ରାନ୍ଜାକ୍ସନ୍ ହେଉଛି ଆଉ। ଯେଉଁ ଟ୍ରାନ୍ସଫର୍ଟା ହବ ଗୁରୁ, ଯେଉଁ ତୁମକୁ ଟ୍ରାନ୍ସଫର୍ କରିବେ କୃପାଟା, ପରମ୍ପରା ଯେଉଁ ଆସୁଛି, ଯେଉଁ କେମିତି ହବ? ତୁମର ଆଗେ ଫାର୍ଷ୍ଟ ଆକାଉଣ୍ଟ ଦିଆ ଦରକାର, ଆଉ ତୁମର ଡକ୍ୟୁମେଣ୍ଟ ଠିକ୍ ଦିଆ ଦରକାର, ଫାଦର ମଦର ସବୁ ଡକ୍ୟୁମେଣ୍ଟ ଚେକ୍ ହବ, ମାନେ ନା ଡକ୍ୟୁମେଣ୍ଟ ଭୁଲ ହେଇଗଲା ବେଳକୁ ତୁମ ବାପାର ନାଁ ଅଲଗା, ତୁମ ନାଁ ଅଲଗା, ସେ ଧରା ପଡ଼ିବ, ଏ ନା ନା ଏଇଟା ହବନି, ସେ କରେକ୍ସନ୍ କରିକି ଆଣ, ଆକାଉଣ୍ଟ ଖୋଲା ଗୋଟେ ଗୋଟେ ଛୋଟିଆ କାମ, ଟଙ୍କା ପଇସାରେ କାରବାର ଇଏ, ସେଇଟା ଭକ୍ତି ଆକାଉଣ୍ଟ ତୁମେ ଖୋଲିବ, ଏଇଟା ଛୋଟିଆ କାମ, ସବୁ କ୍ଲିଅର ଥିବ, ସବୁ କୁଆଡ଼େ କ୍ଲିଅର, ନହେଲେ ତୁମେ ପଶି ତୁମ ଆକାଉଣ୍ଟ ଖୋଲା ହେଇପାରିବନି, ଦେଖିବେ ସବୁ କ୍ଲିଅର ସବୁ ଅଛି, ଏହାର କ'ଣ ସଂସ୍କାର, କେମିତି ସ୍ୱଭାବ, କେଉଁଠି କ'ଣ, ତା ବ୍ୟାଙ୍କ ଆକାଉଣ୍ଟ ଦେଲା ପରେ ତାପରେ ଗୋଟେ ସାକ୍ଷୀ ରହିବ, ସାକ୍ଷୀ ରହୁନାହାନ୍ତି, ସାକ୍ଷୀ ପଡ଼ିବ ଆଉ, ସାକ୍ଷୀ ପଡ଼ିଲା ପରେ ତାପରେ ଖୋଲା ହେଇଗଲା, ସେଇଟା ତୁମର ସାକ୍ଷୀ ସାକ୍ଷୀ ଗୋଟେ ପଡ଼ୁନାହାନ୍ତି, ଯେଉଁ ବୈଷ୍ଣବ ଜଣେ ଯାହା କହିଲେ ଯିଏ ଭକ୍ତିପଥକୁ ଆସିଛି, ଗୋଟେ ବୈଷ୍ଣବ ଧରିକି ଆସିଛି ନା ଆଉ, ତାକୁ ଶିଖେଇଲା ଭଲ ମନ୍ଦ କଲା ଆଇଲା, କିନ୍ତୁ ବ୍ୟାଙ୍କ ଆକାଉଣ୍ଟ ଖୋଲିଦେଲା ପରେ ବି ଟ୍ରାନ୍ଜାକ୍ସନ୍ ହେଇପାରିବନି, ତୁମର ତ ଇନକମ୍ ନଥିବ, କ'ଣ ପଇସା ଡିପୋଜିଟ୍ କରିବ, ତ ଇନକମ୍ ନାହିଁ ନା, ଖୋଲିଦେଲେ କ'ଣ ହେଲା? ପଚାଶ ଶହେରେ ଯାହା ଥିବ, ପଚାଶ ଶହେରେ ତୁମେ ଖୋଲିଦେଲ ଗୋଟେ ଆକାଉଣ୍ଟ, ସେଇଟା ଯାହା ଥିଲା ଆମେ ଚାଲିଛି ଭକ୍ତି କରିଦେଲେ, ଭକ୍ତ ହେଇଗଲେ, ତାପରେ ଆକାଉଣ୍ଟ ଖୋଲିଲା ପରେ କ'ଣ କରିବ ପଡ଼େ? ଡିପୋଜିଟ୍ କର, ଡିପୋଜିଟ୍ କଲେ ସେ କହୁଛି ଟ୍ରାନ୍ଜାକ୍ସନ୍ ନ କଲେ, ମୁଁ ସେ ପ୍ରିନ୍ସିପଲ୍ଟା ଏତେ ଭଲ ଲାଗେ ମୋତେ, ଆରେ ସତ କଥା ଏଇଟା ପୁରା ଭକ୍ତିରେ, ବ୍ୟାଙ୍କରେ କ'ଣ ଛଅ ମାସ ପରେ ନା କ'ଣ ଏ ସେ ଏଟିଏମ୍ ନା ଗୋଟେ କ'ଣ ଅଛି, ଆଉ ଗୋଟେ କ'ଣ ଟ୍ରାନ୍ଜାକ୍ସନ୍ ତ ନକଲେ ସେ ଖାତାଟାକୁ ହଁ ଇନଅପରେଟିଭ୍ କ'ଣ ତାଙ୍କର ଅଛି ଟର୍ମ, ସେ ଇନଅପରେଟିଭ୍ ଟା ବନ୍ଦ କରିଦେବେ, ତାପରେ ତୁମେ ଏଟିଏମ୍ କାମ କରିବନି, ଯେତେବେଳେ ୱିଡ୍ର କରିବ କରିବ ନାହିଁ ଆଜ୍ଞା, ତାକୁ କ'ଣ କର, କ'ଣ ତାକୁ କହୁଛ, ଆଉ ଥରେ ଅପଡେଟ୍ କରିବାକୁ ପଡ଼ିବ ନା, ପୁଣି ଆଣ ତୁମ ଆଧାର କାର୍ଡ଼ ଆଣ, ଇଏ ଆଣ, ତୁମେ କାହିଁକି ଦିନ ହେଲା ଟ୍ରାନ୍ଜାକ୍ସନ୍ କରୁନ, ବର୍ଷେ ଦୁଇ ବର୍ଷ ନକଲେ ତୁମର ଗଲା ଖାତାରୁ ନାଁ କଟିଗଲା, ସେଭଳିଆ ହେଉଛି ନା ଆଉ କ'ଣ, ଆଉ ଭକ୍ତିରେ ସେ ଆଉନି କି? ଆକାଉଣ୍ଟଟା ଖୋଲା ହେଇଗଲା, ଦେଖିବା ପିକି ହେଇଗଲା, ଆଉ ଭଜନ ଗୁରୁଙ୍କ ସହିତ କିଛି ସମ୍ପର୍କ ନାହିଁ, ଆଉ ଭକ୍ତି କୃଷ୍ଣ ସହିତ ହେଲା ପୁଣି କରପ୍ଟ ହେଇଗଲା ତୁମର ଆକାଉଣ୍ଟ, ଏଭଳିଆ ସେ ଚାଲିଛି ନା ଆଉ କ'ଣ, ଏ ପୁରା ସବୁ ଲିଙ୍କ ହେଇକି ଚାଲିଛି ଆଉ। ଆଉ ତାପରେ ଯଦି ତୁମର କେବଳ ଏ ଗୋଟେ ଜିରୋ ଆକାଉଣ୍ଟ ଯୋଉଟା ଖୋଲିନି, ଗୋଟେ ଜିରୋ ଆକାଉଣ୍ଟ କଲା, ମୁଁ ସେଇଠି ଦିନେ ଜିରୋ ଆକାଉଣ୍ଟ ଶୁଣିଲି ମୋଦି ଜିରୋ ଆକାଉଣ୍ଟ କରିଛି, ସେଠି ମୋତେ ଭଲ ପଡ଼ିଲା, ଆରେ ଯାଉ ମହାପ୍ରଭୁଙ୍କର ମହାପ୍ରଭୁ ଏଇଟା କରୁଛି। ମହାପ୍ରଭୁ କେବଳ ଆଗରୁ ସବୁ ଯୋଉମାନେ ପୁରୁଣା ଲୋକ ଥିଲେ ସେମାନେ ସାଧୁ ଥିଲା ନା, ତାଙ୍କ ସେମାନେ ସବୁ ସାଧୁ ଥିଲେ, ତାଙ୍କ ସୁକୃତି ଗୁଡ଼ା ଥିଲା, ସେମାନେ ସବୁ ଯଦି ସୁକୃତିବାନ ଯିବାଟା ଏତେ ଭୁରି ସୁକୃତିବାନ ଯିବାଟା ସନ୍ତାନ କ'ଣ ବୈଷ୍ଣବ ସମାଜରେ ଏତେ ପ୍ରକାର ଆମର ଯୋଉ ଯାଗୁଡ଼ା ଯୋଉଟା ଗୋଜା କୁହାଯାଏ ବିଭିନ୍ନ ପ୍ରକାର ସବୁ ବିଭିନ୍ନ ମିସ୍ଅଣ୍ଡରଷ୍ଟୁଡ୍ ହେଉଛି, ଏଗୁଡ଼ା ହୁଅନ୍ତା କି? ଏସବୁ ନାହିଁ, ଆମ ସୁକୃତି ବେଶୀ ବଳବାନ ନାହିଁ, ସେଥିପାଇଁ ଏଇ ଏଇ ପ୍ରାଥମିକ ସ୍ତର ଯୋଉ ଆମେ ବିଚାର କଲେନି, କନିଷ୍ଠ ଅଧିକାରୀ ଲୌକିକ ଶ୍ରଦ୍ଧାରେ ଏଇ ସ୍ତର ସବୁ ଭାବନା ଶୁଦ୍ଧ ନାହିଁ, ଯେତେବେଳେ ତୁମର ସଂସ୍କାରଟା ପ୍ରବଳ ନାହିଁ, ସ୍ୱୀକୃତିଟା ପ୍ରବଳ ନାହିଁ, ସେଥିପାଇଁ କେବଳ ଗୋଟେ ଜିରୋ ଆକାଉଣ୍ଟରେ ଖୋଲା ହେଇଛି। ମହାପ୍ରଭୁଙ୍କର ସେ ସବୁ ଶ୍ଳୋକ କାହିଁକି ସବୁ ଲେଖିଥିଲେ ମୁଁ ବର୍ତ୍ତମାନ ସବୁ ବିଚାର କରି ଦେଖୁଛି, ଆରେ ପ୍ରକୃତ କଥା ଆମର କ'ଣ ସଂସ୍କାରଟା ଅଛି, କ'ଣ ଆପମାତ ସେ ଆମିଷ ଖାଇକି ଆମକୁ ହିଁ ଜନ୍ମ ଦେଇଛନ୍ତି, ଛୁଆଟି ବେଳେ କୃଷ୍ଣ ରାମ ନାମ କେବେ ବି ଶୁଣି ନାହିଁ କି କ'ଣ ସଂସାର ବି ସମାଜ ଆମକୁ କିଛି ଶିଖେଇନି, ତାହେଲେ କେମିତି ଆମେ ସବୁ ଆସିଲେ, କ'ଣ ଅଜ୍ଞାନ ସ୍ୱୀକୃତି କେଉଁଠି କ'ଣ ଅଛି କି? ଏଇସବୁ ଜିରୋ ଆକାଉଣ୍ଟ, ଜିରୋ ଆକାଉଣ୍ଟ କ'ଣ ହେଲା, ଗଭର୍ଣ୍ଣମେଣ୍ଟ ତା ତରଫରୁ ସେଠୁ କିଛି ପିରିୟଡ୍ ପାଇଁ ଖୋଲିଛି ନା, ସବୁବେଳେ ଥିଲା କି ଆଗରୁ, ଏଇଟା ଇଏ ଖୋଲିଦେଇଛି କିଏ ମୋଦି, ଏବେ ଚାଲିଛି ମୋଦି ଜିରୋ ଆକାଉଣ୍ଟ ନା, ନା ଏବେ ଚାଲିଛି, ତାର କଣ୍ଡିସନ ରଖିଛି ଜିରୋ ଆକାଉଣ୍ଟରେ ଏତିକିରୁ ଅଧିକା ଡିପୋଜିଟ୍, ସେମିତି କରୁନି ଜିରୋ ଆକାଉଣ୍ଟ ମାନେ ତୁମେ ଏକାଥର 5 ଲକ୍ଷ 10 ଲକ୍ଷ ଟ୍ରାନ୍ଜାକ୍ସନ୍ କରିବ, ତୁମେ ତ ଆକାଉଣ୍ଟ ତୁମର ପଇସା ନାହିଁ, ତୁମର ଆକାଉଣ୍ଟ ଖୋଲା ହେଲା, ତୁମେ ଏତେ ଟଙ୍କା ଟ୍ରାନ୍ଜାକ୍ସନ୍ କରୁଛ, ଧରିବ ତୁମକୁ ସେ କେତେ ସୁନ୍ଦର ବ୍ୟବସ୍ଥା କରିଛି ସେଇଭଳିଆ। ଇଏ ବର୍ତ୍ତମାନ ଏଇ ପ୍ରଧାନମନ୍ତ୍ରୀ ଅଛି, ଏଇଟା କରିଦେଲା, ତାପରେ ଆଉ ଜଣେ ପ୍ରଧାନମନ୍ତ୍ରୀ ଆସିବ ବକ ଦୋକାନ ଏଇଟା ହେଇପାରିବେ, ଏତେ ଆକାଉଣ୍ଟ କ'ଣ ଦରକାର, ବ୍ୟାଙ୍କରେ ଗୋଟେ ଗୋଟେ ବଟନ ହେଉଛି, ଏଇଟା କାହା ପାଇଁ ଜିରୋ ଆକାଉଣ୍ଟ କାହା ପାଇଁ ଖୋଲା ହେଲା, ଯେଉଁମାନଙ୍କର ପଇସା ନାହିଁ ତାଙ୍କ ଗଭର୍ଣ୍ଣମେଣ୍ଟ ସାହାଯ୍ୟ କରି ତାଙ୍କ ପାଇଁ ସବୁ ଖୋଲା ହେଲା ଜିରୋ ଆକାଉଣ୍ଟ। ସେଭଳିଆ ମହାପ୍ରଭୁ ଆସିକି ଆମକୁ ଜିରୋ ଆକାଉଣ୍ଟରେ ଖୋଲିଦେଇଛନ୍ତି ନା ଆକାଉଣ୍ଟ ଗୁଡ଼ାକ, ଆଉ ମହାପ୍ରଭୁ ତାଙ୍କ ଭକ୍ତମାନେ ନା, ଆଉ ତାଙ୍କର ଗୋଟେ ପ୍ରଭୁ ଯେମିତି ପ୍ରଭୁପାଦ ସବୁ ଆସିଲେ ଏତେ ବଡ ଦୟା କଲେ ତାଙ୍କର ଶିଷ୍ୟ, ସେ ସବୁ ଜାଣିଥିଲେ ନା, ମୋତେ ଯୋଉ ବାଟେ ହେଲେ ପ୍ରଚାର କରିବା ପାଇଁ ଗ୍ରନ୍ଥ ବିତରଣ କର, ଯାହା ହଉ ସବୁ କାହିଁକି ସେ କହୁଥିଲେ ସବୁ ଜିରୋ ଆକାଉଣ୍ଟ, ଏଣାଙ୍କର କିଛି ସ୍ୱୀକୃତି ନାହିଁ, ତାଙ୍କୁ ଦିଅ ଦିଅ ସ୍ୱୀକୃତି ଦିଅ, ସବୁ ଗ୍ରନ୍ଥ ବିତରଣ କର, ଏ କର, ମନ୍ଦିର ଖୋଲ, ପ୍ରସାଦ ଦିଅ, ଜିରୋ ଆକାଉଣ୍ଟ ବା ଲୋକଟା ଆକାଉଣ୍ଟଟା ଖୋଲା ହେଇଯାଉ ଏଇ ଜନ୍ମରେ, ବୁଝିପାରୁଛ ନା ନାହିଁ, ଜିରୋ ଆକାଉଣ୍ଟ ତୋର ଆକାଉଣ୍ଟ ଥିବ ବ୍ୟାଙ୍କରେ କ'ଣ ହବ, ଜିରୋ ଆକାଉଣ୍ଟ ଅଛି ବର୍ତ୍ତମାନ, ଯଦି ତୋର ଆକାଉଣ୍ଟଟା ଥିବ ସରକାର ଖୋଲିଦେଇ, ତୁମର ତ ପଇସା ତୋର ଖୋଲିବାର ନଥିଲା, ପଇସା ନାହିଁ ଖୋଲିଦେଇଛି, ସରକାର ଯେତେବେଳେ କନସେସନଟା ଦବ ସେ ତୋ ଆକାଉଣ୍ଟକୁ ଚାଲିଛି, ବର୍ତ୍ତମାନ ସେ ନିୟମ କରୁନି ଜିରୋ ଆକାଉଣ୍ଟରେ କ'ଣ ବିପିଏଲ୍ କାର୍ଡ କ'ଣ ଯୋଉ ଏଇ ଧାରୀମାନଙ୍କୁ ଏହା ଏହା ଦିଆହବ, ଆରେ ଆଚାର୍ଯ୍ୟମାନେ ସେୟା ଯୋଉ ଆଚାର୍ଯ୍ୟମାନେ ଆସନ୍ତି ସେ ସମୟରେ ସେମାନେ ସେଇଭଳିଆ ସେଇଭଳିଆ ମୁଁ ସବୁ ମାନେ ମୁଁ ଏଟାକୁ ପ୍ରମାଣ ଦେଇପାରିବିନି, କିନ୍ତୁ ମୁଁ ମୋର ଯାହା ବିଚାରଧାରା ମୁଁ ଦେଖୁଛି, ଯେମିତି ରାମାନୁଚାର୍ଯ୍ୟ ମାଧବାଚାର୍ଯ୍ୟ ନିମ୍ବକା ଚାରି ଆଚାର୍ଯ୍ୟମାନେ ସବୁ ଆସିଥିଲେ, ସେମାନେ ସବୁ ପୁରା ଯେଉଁମାନେ ତାଙ୍କ ସବୁ ଶିଷ୍ୟ ସବୁ ଥିଲେ କ'ଣ କେମିତିକା ଫୁଲ୍ ଆକାଉଣ୍ଟ ବାଲା ତାଙ୍କର ସବୁ, ସେ ଜିରୋ ଆକାଉଣ୍ଟ କି ଖୋଲିନାହାନ୍ତି, ସବୁ ସମର୍ଥ ଲୋକ ଥିଲେ, ଏତେ ବଡ଼ ବଡ଼ ସମର୍ଥ ତାଙ୍କର ସବୁ, ଗୁରୁ ଭକ୍ତି ଗୁରୁ ସେବା ଆଉ ଭଗବାନଙ୍କ ପାଇଁ ପ୍ରେମ ଅସମ୍ଭବ ସବୁ ଥିଲା, କାହିଁକି ତାଙ୍କ ପୂର୍ବର ପ୍ରଚୁର ଭରି ହେଇଥିଲା, ସେସବୁ କିଛି ନାହିଁ, ତାଙ୍କ ଲାଇଫ୍ ହିଷ୍ଟ୍ରି ପଡ଼ିଲେ ତୁମ ଛାତି ଫାଟିଯିବ, ଆଜିକାଲି ଭକ୍ତ ଛାତି ଫାଟିଯିବ ଛାଡ଼ି ଘରକୁ ପଳେଇବ, ତାଙ୍କ ତୁଳନାକୁ ଆମେ ତୁଳନା କରିବା କେବଳ ଆମେ ଆମକୁ କେବଳ ଗୋଟିଏ ଭାବନା ଆସିବ, ମୁଁ କେବଳ ଅହଙ୍କାରରେ ବଞ୍ଚୁଛି, ଗୋଟେ ଅଭିମାନ ଅହଙ୍କାର କରିକି ମୁଁ ଭକ୍ତ ଏଇଥିରେ ବଞ୍ଚିଛି, ତାଙ୍କ ଭଳିଆ ଆମର କିଛି କିଛି ନାହିଁ, କ'ଣ ଜିନିଷ ନାହିଁ, ଗୋଟେ ସେବା ତୁମେ 5 ମିନିଟ୍ 10 ମିନିଟ୍ ଅଧିକା କରିପାରିବନି, ତୁମକୁ ଗୋଟେ ଖାଇବା ବନ୍ଦ କରିକି ତୁମେ ଆଜି କହିଲେ ଠିଆ ହେଇକି କାମଟା କର ବୋଲି ଭଗବାନ ପାଇଁ କରିପାରିବନି, ସେମାନେ ସବୁ କେମିତି କରିଥିଲେ ଅସମ୍ଭବ ସବୁ, ଏକୁ କେବେ ମୁଁ ବହୁତ ଦିନ ହେଲା କହିନି, ସେ ବହୁତ ସୁନ୍ଦର ଲାଗେ ରାମଚନ୍ଦ୍ରଙ୍କର ଶିଷ୍ୟ, କ'ଣ କ'ଣ ଅସମ୍ଭବ, କୁରେଶଜୀ କୁରେଶଜୀ ଯେଉଁ ଥିଲେ ଅସମ୍ଭବ ଭକ୍ତି ତାଙ୍କର, କ'ଣ ଗୁରୁ ପ୍ରତି ତାଙ୍କର ମମତା, ଚୋଲ ରାଜା ଥିଲେ ସେ, ଚୋଲ ନା କିଏ ରାଜା, ସେ ରାଜା ହେଉଛନ୍ତି ଶୈବ ଭକ୍ତ, ରାମଚାର୍ଯ୍ୟ ପ୍ରଚାର କରୁଛନ୍ତି ନା, ରାମଚାର୍ଯ୍ୟ ପ୍ରଚାର କରୁଛନ୍ତି, ସେ ଯାଉଛନ୍ତି ତାଙ୍କ ମତଟାକୁ, ରାମଚାର୍ଯ୍ୟ ପ୍ରଚାର କଲେ ଶ୍ରୀ ସମ୍ପ୍ରଦାୟର ବଢ଼ିଯିବ, ଆମର ଶୈବ ମତଟା, ଆମ ଶିବଙ୍କର, ଶିବ ହେଉଛନ୍ତି ଭଗବାନ। ତେଣୁ ସେ ଚାହିଁଲା ରାମାନୁଜାଚାର୍ଯ୍ୟଙ୍କୁ ଡାକି ପରାସ୍ତ କରିଦେଲେ। ସାର୍ ରାମାନୁଜାଚାର୍ଯ୍ୟ ପରାସ୍ତ କରିଦେଲେ କ'ଣ ହେବ? ସେତେବେଳେ ସବୁ ପରାସ୍ତ କରିଦେଲେ ତୁମେ ଲେଖିଦେବ ଯେ ମୁଁ ପରାସ୍ତ ହେଇଗଲି, ଆଉ ପ୍ରଚାର ତୁମେ କରିପାରିବନି। ତେଣୁ ଶୈବ ମତଟା ପ୍ରଚାର ହେବ, ଯଦି ପରାସ୍ତ ନ କରିପାରିବି ତାଙ୍କୁ, ତାଙ୍କ ଆଖି ବାହାର କରିଦେବି, ଅନ୍ଧ କରିଦେବି। କିନ୍ତୁ ସେ ଯେଉଁ ଯୋଜନାଟା ସେ କରିଛନ୍ତି, ସେଟା ତାଙ୍କ ଭିତରେ କିଏ ଅନୁଗାମୀ ଅଛନ୍ତି? ଭଗବାନ ତ ସମସ୍ତେ ହୃଦୟ ଆଚାର୍ଯ୍ୟ କ'ଣ କିଛି କିଏ କରିପାରିବେ? ସେ ଆସି କହିଦେଲେ, କୁରେଶଜୀଙ୍କୁ କହିଦେଲେ, ଆଜ୍ଞା ଏମିତି ରାମାନୁଜାଚାର୍ଯ୍ୟଙ୍କୁ ସେ ଡକେଇଛନ୍ତି ତର୍କ କରିବା ପାଇଁ ସଭାକୁ, କିନ୍ତୁ ତାଙ୍କ ଉପରେ ବିପଦ ଅଛି, ସେ ଏଭଳି ଯୋଜନା କରିଛନ୍ତି। ଯଦି ସେ ପରାସ୍ତ ହେଇଯିବେ ତାହେଲେ ତାଙ୍କ ଆଖିକୁ ତାଙ୍କୁ ଅନ୍ଧ କରିଦେବେ, ଆଖି ନେଇଯିବେ, ଆଖି ତାଡ଼ିଦେବେ ଯେମିତି କୁହନ୍ତିନି। ସେ ବହୁତ ଦୁଷ୍ଟ, କୁରେଶଜୀ ଜାଣିଦେଲେ, କୁରେଶ ଆଉ ଗୁରୁଙ୍କୁ କହିଲେନି, କହିଲେ ରାମାନୁଜାଚାର୍ଯ୍ୟଙ୍କୁ କହିଲା ମାନେ ସେ ତ ଲକ୍ଷ୍ମଣ ନା, ସେ କାହା ମୁଁ ଯିବି, କହିଲେନି, ସେ ନିଜେ ଗଲେ, ଆଉ ଜଣଙ୍କୁ ଧରିକି ଚାଲିଲେ, ଚାଲ ଯିବା ଆମେ। ଆମନ୍ତ୍ରଣ ଆସିଥିଲା କାହା ପାଇଁ? ରାମାନୁଜାଚାର୍ଯ୍ୟଙ୍କ ପାଇଁ। ସେ ଅଟକେଇଦେଲେ, ସେ ଜାଣିଦେଲେ ବିପଦ ଅଛି, ନିଜେ ଗଲେ, ନିଜେ ଗଲେ, ନିଜେ ଯାଇକି ପରାସ୍ତ କଲେ ମତକୁ, ଆଉ ଶୈବ ମତକୁ ପରାସ୍ତ କରିକି ଶ୍ରୀ ମତକୁ ସ୍ଥାପନ କରିଦେଲେ, ବୈଷ୍ଣବ ମତକୁ ସ୍ଥାପନ କଲେ। ଆଉ ସେ ରାଜା ଶୋଇପାରିଲେନି, ଶୋଇପାରିଲେନି, ତାଙ୍କ ତ ଯୋଜନା ଥିଲା ସେଇଟା। ଆଖିକୁ ତାଙ୍କ ଆଖିକୁ ତାଡ଼ିଦେଲେ, ସେଥିରେ ଦୁଇ ଜଣ ବୈଷ୍ଣବ ହେଇଥିଲେ, ତାଙ୍କ ଆଖିକୁ ବାହାର କରିଦେଲେ, ଅନ୍ଧ କରିଦେଲେ। ତା ଭିତରେ ଜଣେ ବୈଷ୍ଣବ ଆସ ସର ଛାଡ଼ିଦେଲେ, କୁରେଶଜୀ ପୁରା ଏତେ ଯନ୍ତ୍ରଣା ସହିକି ଶାସୀ ଗୁରୁଙ୍କ ପାଖରେ ପହଞ୍ଚିଲେ। ତ କାଳ ଗୋଟେ ଗୁରୁ ଭକ୍ତ ସଂସାର କେମିତି ଅଛି ଆଜିକାଲି? ଶିବଜୀ ଭଳିଆ ଗୁରୁ ଭକ୍ତ ବାହାର କଲ? ସେ ବହୁ ଭୁରୁ ସ୍ୱୀକୃତି ବାନ୍ଧିଥିଲେ, ଶୁଦ୍ଧ ଭାବନା ତାଙ୍କର ସବୁ ଥିଲା। ଆପଣ ଆମର ଗୋଟେ ସଭ୍ୟ ମାନବ ସ୍ତରକୁ ଆମେ ଆସିନେ, ଗୋଟେ ସଭ୍ୟ ମାନବ ସ୍ତରକୁ ଆମେ ଆସିନେ, ଇଏ ରାଜଧର୍ମ, ଇଏ ବୈଷ୍ଣବ ଧର୍ମରେ କ'ଣ ଆମେ ଚାଲିବା? ଏଇଟା ଜିରୋ ଏକାଉଣ୍ଟରୁ ସବୁ ଖୋଲା ହେଇଛି ଆମର। ଏ ଯେଉଁ ଆସିଲେ ମଝିରେ ମଝିରେ ଆଚାର୍ଯ୍ୟମାନେ ଯେମିତି ପ୍ରଭୁପାଦ, ଏସବୁ ଜିରୋ ଏକାଉଣ୍ଟରୁ ଖୋଲିଦେଲେ। ରକ୍ତିନ ଠାକୁର ତାଙ୍କର ନାହିଁ, ବାରିଷ୍ଟର ତାଙ୍କ ଭାଗ ଯେଉଁମାନେ ଆସିଥିଲେ ସେ ଫର୍ଚୁନେଟ୍ ସୋଲ୍, ସବୁ ରାଜା ଘର ଛୁଆଙ୍କୁ ସେ ଆଣିକି ଭିକାରୀ କରିଦେଲେ। ପ୍ରଭୁପାଦ ପାଇଁ କୁହନ୍ତି, ମୋ ଗୁରୁଦେବ ଯାହା କରିଥିଲେ ମୋଲଟା କରୁଛି। ମୋ ଗୁରୁଦେବଙ୍କର କାମ ଥିଲା ରାଜା ଘର ଛୁଆଙ୍କୁ ଭିକାରୀ କରିବା, କିନ୍ତୁ ମୋର କାମ ହେଲା ମୁଁ ଭିକାରୀ ଛୁଆଙ୍କୁ ରାଜା କରିବି। ସେଥିପାଇଁ ସେ ଆଗରୁ ମିଶନ ଷ୍ଟାର୍ଟ କଲେ ହିପି ମାନଙ୍କ ପାଖରୁ, ସେମାନଙ୍କୁ ସବୁ ଆଣିକି ସମାଜରେ ସନ୍ୟାସ କରି ଠିଆ କରାଇଲେ, ଗୁରୁ କରି ଠିଆ କରିଦେଲେ। ସେଇ ଗୁରୁ ଶକ୍ତିଟା, ସେଇ ତାଙ୍କରି ସେଇ ଭକ୍ତିନାଥ ଠାକୁରଙ୍କର ଶକ୍ତି ଦେଖ ଆଜି କ'ଣ କାମ କଲା। ସେ ଥିଲାବେଳେ ତାଙ୍କର ଆଚାର୍ଯ୍ୟଙ୍କର ଆବେଶ ଯେଉଁ ଶକ୍ତିରେ ରୁହେ, ସମୟ ପାଇଁ ସେଇ ସମୟ ପାଇଁ ଆସନ୍ତି, ସେ କାର୍ଯ୍ୟଟା କରିବେ। ଜୀବ ଗୁଡ଼ାକ ସବୁ ଜିରୋ ଏକାଉଣ୍ଟ, ଏମାନଙ୍କର କିଛି ଏକାଉଣ୍ଟ ନାହିଁ। ସେଥିପାଇଁ ସେଇଭଳି ପ୍ରୋଗ୍ରାମଟା ସବୁ ତିଆରି କରିଲେ ଭଗବାନ ତାଙ୍କୁ। ସେ ତ ପ୍ରଭୁଙ୍କର, ତାଙ୍କ ମୁଣ୍ଡରୁ କ'ଣ ଆମର କ'ଣ ଗୋଟେ ପ୍ଲାନ୍ କରୁଛେ, ଏଇଟା କରିବା ସେଇଟା କରିବା ଏମିତି କରିବା, ସେ କ'ଣ ତାଙ୍କର କିଛି ଯୋଜନା କିଛି ନାହିଁ। ତାଙ୍କ କୃଷ୍ଣ ଚେତନା, ସେ ଚେତନାରେ କୃଷ୍ଣ ରହିଲେ ତା ଯୋଜନାଟା କାହାର? କୃଷ୍ଣଙ୍କର। ସେ କେମିତି ବୁକ୍ ପବ୍ଲିଶ କରାଯିବ, କେମିତି ଟେମ୍ପଲ୍ କରାଯିବ, କେମିତି ପ୍ରସାଦ ଡିଷ୍ଟ୍ରିବ୍ୟୁସନ୍ ହବ, ସେ କାହିଁକି ତ ପ୍ରସାଦ 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 କାହିଁକି ପ୍ରଭୁପାଦ ସବୁବେଳେ କୁହନ୍ତି ପ୍ରସାଦ ଇଏ କର, ବୁକ୍ ଡିଷ୍ଟ୍ରିବ୍ୟୁସନ୍ କର, କାହିଁ କୁହନ୍ତି କୀର୍ତ୍ତନ କର, କାହିଁ କୁହନ୍ତି? ଏଇ ଜଣଙ୍କର ଆକାଉଣ୍ଟ କିଛି ନାହିଁ, ଗୋଟେ ଜିରୋ ଆକାଉଣ୍ଟ ଲୋକଗୁଡ଼ା, ଭାବନା କିଛି ଶୁଦ୍ଧ ନାହିଁ, ହେଲେ କିଛି ପାଇକି ଏ ଜନ୍ମରେ ଆସିଯାଆନ୍ତୁ ଆଗେ ସାଧୁସଙ୍ଘ, ଗୋଟେ ସଭ୍ୟ ସ୍ତରକୁ ଆସିଯାଆନ୍ତୁ, ତାପରେ କୃଷ୍ଣ ପାଇଁ ଯଦି ସାଧୁସଙ୍ଘ କରିବେ, ଯଦି ସରଳ ଥିବେ, ଭକ୍ତ ଭଗବାନ ଭକ୍ତଙ୍କର ସଙ୍ଗ କରିକି ତାଙ୍କର ଗୋଟେ କାମନା ଜାଗ୍ରତ, ଶୁଦ୍ଧ କାମନା ଯଦି ଗୋପୀମାନଙ୍କର ଆସିଛି, ଆମେ କୃଷ୍ଣଙ୍କୁ ମୁଁ ପାଇବି, ମୁଁ କୃଷ୍ଣଙ୍କୁ ପାଇବି, ମୋ ଲକ୍ଷ୍ୟ କୃଷ୍ଣ ପାଇବା, ଏଇ ସଂସାର ତମେ ଇଏ ଖାଇଗଲା, ସିଏ ନେଇଗଲା, ଏଇଟା ଇଏ କଲା, ଏ ଯେ ମଠ ମନ୍ଦିର ଆମେ ଆସିକି ଏଇ ଜିନିଷ କଲେ, ତାହେଲେ ଆମେ କେଉଁ ସ୍ତରରେ, ଆମେ କେଉଁ ସ୍ତରରେ ରହିଲେ? ସେ ଖାଇଗଲା, ସେ ନେଇଗଲା, ସେ ଏଇଟା କରୁଛି, ସେ ଏଇଟା କରୁଛି, ତାହେଲେ ଏଇଟା କେଉଁ ସ୍ତରର ଜିନିଷ ହେଲା? ଏସବୁ ଅଶୁଦ୍ଧ ଭାବନା, ଏସବୁ ସେ କନିଷ୍ଠ ଅଧିକାରୀ ଜିନିଷ, ଏଇଟା ଆମର ଭାବନା କ'ଣ? ଆମେ କୃଷ୍ଣଙ୍କୁ ପାଇବାର ଅଛି, ମୋତେ କୃଷ୍ଣଙ୍କୁ ଜଣେଇବାର ଅଛି, ଗୁରୁଙ୍କୁ ଜଣେଇବାର ଅଛି, ତୁମ ବ୍ୟବସ୍ଥା କରିବେ ସେମିତି, ସେମିତି ଆରେଞ୍ଜମେଣ୍ଟ ଆସିବ। ଏଇଟା ପ୍ରାର୍ଥନାର ପଥ, ତୁମେ ପ୍ରାର୍ଥନା ନ କଲେ ତୁମ ପାଇଁ ବ୍ୟବସ୍ଥା ଆସିବନି, ସେଇଟା ବୁଦ୍ଧିର ପଥ ନୁହେଁ। ବୁଦ୍ଧିରେ ଖର୍ଚ୍ଚ କରିକି ତୁମେ ବ୍ୟବସ୍ଥା ପାଇଯିବ, ଫେଲ ହେଇଯିବ। ତେଣୁ ସେମାନେ ସବୁ ବହୁତ ଆସିଲେ, ଆସିକି ରାମଚର୍ଯ୍ୟଙ୍କ ପହଞ୍ଚିଲେ, ରାମଚର୍ଯ୍ୟ ଜାଣିଦେଲେ, କ'ଣ ହେଲା କୁରେଶ? ନା ଆଜ୍ଞା ଏମିତି ଯାଇଥିଲି। ଆରେ ତୁମକୁ କିଏ କହିଲେ ଯେ ମୋତେ କାହିଁ ଜଣେଇଲେନି? ଆଜ୍ଞା ଗୁରୁଦେବ ଆପଣଙ୍କୁ ସେ ଆକ୍ରମଣ କରିଥାନ୍ତ ନା, ଖୁସି ହେଇଗଲେ ଗୁରୁ, ଯା ତୁ ଯା ବରଦରାଜଙ୍କୁ ମାଗିବୁ, ଯା କହିବୁ, ଯା ମୋତେ ଚକ୍ଷୁ ଦିଅ, ମୁଁ ଗୁରୁଦେବ କହିଲି, ଯା କହିବୁ, ଯା ବରଦରାଜ ଚକ୍ଷୁ ଦେଇଦେବେ, ଯା ଗଲେ ବରଦରାଜାଙ୍କର ଠିଆ ହେଲେ, କହିଲେ ପ୍ରଭୁ ମୋ ଗୁରୁଦେବଙ୍କର ଅତ୍ୟନ୍ତ ପ୍ରିୟ ଦୁଇଟା ଜିନିଷକୁ ମୁଁ ହଜେଇ ଦେଇଛି, ଆପଣ ସେଟା ଦିଅନ୍ତୁ। ସାଙ୍ଗେ ସାଙ୍ଗେ ଦିବ୍ୟ ଚକ୍ଷୁ ପ୍ରାପ୍ତ ହେଇଗଲେ। କଣ କହିଲେ? ରାମଚର୍ଯ୍ୟ ପଛରେ ଶୁଣୁଛନ୍ତି, ଆଲିଙ୍ଗନ କରିଦେଲେ। ସେ କହିଲେଣି ମୋ ଆଖି, ଆମକୁ କହିଥିଲେ ଆମେ କଣ କହିବା, ପ୍ରଭୁ ମୋ ଆଖି ଫେରେଇ ଦିଅ। ସେଠି ସେ କହିଲେନି, ସେ କଣ ପ୍ରାର୍ଥନା କଲେ, ମୋ ଗୁରୁଦେବଙ୍କର ଦୁଇଟା ପ୍ରିୟ ଜିନିଷ ମୁଁ ହଜେଇ ଦେଇଛି, ସେଇଟା ମୋତେ ଦେଇଦିଅ। ରାମଚର୍ଯ୍ୟ ଜାଣିଦେଲା, ଆରେ ଆରେ ଏଇଟା ଇଏ ପୁରା ସମ୍ପୂର୍ଣ୍ଣ ନିଜକୁ ସମର୍ପଣ କରିଛି। ତାହେଲେ ତାଙ୍କୁ କେଉଁ କେଉଁ କାଟାଗୋରିରେ ନେବେ, ଜିରୋ ଆକାଉଣ୍ଟରେ ନେବେ? ଦେଖିଲେ ପୂର୍ବ ଆଚାର୍ଯ୍ୟମାନଙ୍କର ଶିଷ୍ୟମାନେ ସବୁ କ'ଣ ଥିଲେ, କାହାର ଜିରୋ ଆକାଉଣ୍ଟ ନାହିଁ, ସମସ୍ତଙ୍କର ଗଚ୍ଛିତ ଧନ, ସେମାନେ ଆକାଉଣ୍ଟ ଖୋଲିଛନ୍ତି, ଟ୍ରାଞ୍ଜାକ୍ସନ୍ ସୁରୁ ହେଇଗଲା। ତୁମର ଯଦି ଆକାଉଣ୍ଟ ରହିଲା, ଟ୍ରାଞ୍ଜାକ୍ସନ୍ ସୁରୁ କଲା, ତୁମକୁ କ'ଣ ମିଳିବ, ଲୋନ୍ ମିଳିବ, ସରକାର ଲୋନ୍ ଦେବ ନା ଆଉ ଲୋନ୍ ଦେବନି? ଯେ ଟ୍ରାଞ୍ଜାକ୍ସନ୍ କରୁଛି ତାଙ୍କୁ ଯେଉଁ କୋଟି କୋଟି ଟଙ୍କା ବ୍ୟାଙ୍କ ଦେଉଛି ନା କ'ଣ, ଏଇଟା କ'ଣ ଆମର ଯେଉଁ କମ୍ପାନୀ ଗୁଡ଼ା କରୁଛନ୍ତି, କୋଟି କୋଟି ଟଙ୍କା ଦେଉଛନ୍ତି, ଆଉ କର ଲୋନ୍ ଦିଆହବ ତୁମକୁ, ଆମେ ସହାୟତା କରିବୁ, ଭଗବାନ ସେୟା କରନ୍ତି ନା। ଆଉ ଯଦି ତୁମର ଗୁରୁକୃଷ୍ଣ ସହିତ ସ୍ୱୀକୃତି ରହିଛି, ଗୁରୁକୃଷ୍ଣ ସହିତ ସମ୍ପର୍କ, ତୁମ ଟ୍ରାଞ୍ଜାକ୍ସନ୍ଟା ଠିକ୍ ଚାଲିଲା, ଲୋନ୍ ଦେବେ ଆଉ ଆଡ଼ଭାନ୍ସ ଦେଇଦେବେ, ଯା ତୁ ଏଇଟା କର କର, ଯେମିତି ଗଭର୍ଣ୍ଣମେଣ୍ଟ ଦେଇଦେଉଛି, ତୁମେ ପରେ ସୁଝିବ, ଏଇଠାରେ ସୁଝା ସୁଝିକି ଦରକାର, ଭଗବାନଙ୍କୁ ତୁମକୁ ଦେଇଦେବେ, ଯା ଦେଖ କୃପା ନାହିଁ, ଚାଲ ତୋ ଟ୍ରାଞ୍ଜାକ୍ସନ୍ ଠିକ୍ ରହିଛି, ଗୁରୁକୃଷ୍ଣ ତ ସମ୍ପର୍କଟା ଠିକ୍ ରହିଛି, ପୁରା ପୁରା ବ୍ୟାଙ୍କ କାମ ଭଳିଆ। ଆମର କ'ଣ, ଆମର ତ କିଛି ନାହିଁ, ଜିରୋ ଆକାଉଣ୍ଟ, ଆଉ ଜିରୋ ଆକାଉଣ୍ଟରେ ସୁରୁ ହେଇଛି, କେତେବେଳେ ଜିରୋ ଆକାଉଣ୍ଟରେ କ'ଣ ହବ, କେତେବେଳେ ସରକାର କନସେସନ୍, ଏଇ ଯୋଉ କ'ଣ ହେଲା ଏବେ ଏବେ ଗୋଟେ କ'ଣ କରୋନା କାଳିଆ ଯୋଜନା ହେଲା, କେତେ ଟଙ୍କା ଆସିବ, 1000 ଟଙ୍କା ଦେଶ ଆଣ 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 ଆଣିକି ମାଛ ମାଂସ ଝୋଳ କରି ଖାଇ ପିଇ ଦେଇକି ପୁଣି ବସିଲେ, ପୁଣି ବାତ୍ୟା ହେଇଗଲା, ବନ୍ୟା ହେଇଗଲା, ପୁଣି ଆସିଲା ଆକାଉଣ୍ଟକୁ, ଜିରୋ ଆକାଉଣ୍ଟକୁ, ସେଥିରେ କେତେ ମାଡ଼ି ଚାଲିଗଲା, ଆସି ସରିଗଲା, ପୁଣି ବସିଲେ, କ'ଣ ବୁଝିପାରୁଛ କି ନାହିଁ, ସେ ଆକାଉଣ୍ଟରେ ଯେତିକି ବସି ଖାଇ ପିଇ ଦେଇକି ପୁଣି ତାର ଖଟିଲେ, ଆମର ସେ ଅବସ୍ଥା ନା ଆଉ କ'ଣ। କେତେବେଳେ କ'ଣ ଟିକେ ସାଧୁଗୁରୁଙ୍କର କାମ କରିଦେଲେ ସେ ଖୁସି ହେଇକି କ'ଣ ଟିକେ ଖାଲି ବଞ୍ଚିଦେଲା ଭଳିଆ ଆକାଉଣ୍ଟ ଟିକେ ଦୃଷ୍ଟି କରିଦେଉଛନ୍ତି, ସେ କିଛି ଆକାଉଣ୍ଟ କନସେସନ୍ କିଛି ମିଳିଯାଉଛି, ସେଥିରେ କିଛି ଦିନ ଚାଲିଲ, ପୁଣି ଅପରାଧ ଫପରାଧ କଲା, ଭଜନ ଫଜନ କଲେନି ଗଲା, ପୁଣି କେତେ ସୁଖୀ ସୁଖୀ ରହିଲୁ, ପୁଣି କ'ଣ ଟିକେ କରିଦେବ, ପୁଣି ଟିକେ ଏମିତି ନା ଆଉ କ'ଣ, ଜିରୋ ଆକାଉଣ୍ଟ, ତୁମର ଆକାଉଣ୍ଟଟା କିଛି ନାହିଁ, ଆଉ ତୁମର କଣ୍ଟିନ୍ୟୁସ୍ ଟ୍ରାଞ୍ଜାକ୍ସନ୍ଟା କେମିତି କରିବ ତୁମେ, ଆପଣ ତ ଆକାଉଣ୍ଟ ଆପଣ ଟ୍ରାଞ୍ଜାକ୍ସନ୍ କରିପାରିବେ କି, ସବୁବେଳେ କରିପାରିବେନି, ଗଭର୍ଣ୍ଣମେଣ୍ଟ ବି ହେଲ୍ପ କରିବେନି, ଏଇଟା ଆକାଉଣ୍ଟଟା କ୍ଲୋଜ୍ କରିଦେଲେ ଟୋଟାଲ୍ ଟ୍ରାଞ୍ଜାକ୍ସନ୍ କିଛି କରୁନି, ଆଉ ସେ ହେଉଛି ବର୍ତ୍ତମାନ ଆମର ଆଉ। କିନ୍ତୁ ଏଠି ଗୋଟେ ସୁବିଧା ଅଛି, ଗଭର୍ଣ୍ଣମେଣ୍ଟ ତରଫରୁ କିଛି ଫ୍ୟାସିଲିଟିଜ୍ ନାହିଁ, ଗଭର୍ଣ୍ଣମେଣ୍ଟ କ'ଣ କରୁଛି, ଜିରୋ ଆକାଉଣ୍ଟଟା ଖୋଲିଦେଉଛି, ଛାଡ଼ିଦେଉଛି, ତାପରେ ଯେତେବେଳେ କନସେସନ୍ ଆସିବ ତୁମକୁ କ'ଣ କହୁଛନ୍ତି, ଲୋନ୍ ଫୋନ୍ ଯାହା କ'ଣ ସରି ଯାହା ସବୁ ଦେଉଛି, ସବୁ ଏଇ କରୋନା ପାଇଁ ଦେଲା, ଯାହା ଦେଲା ସେଇଥିରେ ତୁମେ ତୁମ ଆକାଉଣ୍ଟ ପଳାଇଲା। କିନ୍ତୁ ଏଠି କ'ଣ, ତୁମକୁ ଆକାଉଣ୍ଟ ଖୋଲି ଦିଆଯିବ, ତୁମକୁ ସବୁ ଦିଆହେଇଯିବ, ତୁମେ ବଢ଼ାଅ, ଏଠି ଏଇଟା ସେ ସୁଯୋଗ ଅଛି ନା ଏଠି, ଆଉ ତୁମେ ଚାହିଁଲେ, ତୁମ ତୁମର ଆକାଉଣ୍ଟ ନଥିଲା, ଜିରୋ ଆକାଉଣ୍ଟରେ ଏଇ ମହାପ୍ରଭୁଙ୍କ ଭକ୍ତମାନେ ଖୋଲି ଦେଇଛନ୍ତି, ତୁମେ ପଳେଇ ଆସିଛ ଭକ୍ତି ଯୋଗୁଁ, ତାପରେ ବର୍ତ୍ତମାନ କ'ଣ କରିବ, ଡିପୋଜିଟ୍ କର, ଡିପୋଜିଟ୍ କରିବାର ଅଛି ନା, ଆଉ ଆଗକୁ କ'ଣ ମୁଁ ଭକ୍ତି କରି ସୁଧ ଭକ୍ତି ପାଇପାରିବି, ବାପା ଆଗେ ଡିପୋଜିଟ୍ କରିବ କା, କିଛି ଟ୍ରାଞ୍ଜାକ୍ସନ୍ ଏଠି ଚାଲୁ, ତ ଟ୍ରାଞ୍ଜାକ୍ସନ୍ ଆପଣ କ'ଣ ଅଛି ବା, ଗୋଟେ କେତେଟା 4-5 ମାସ ଟ୍ରାଞ୍ଜାକ୍ସନ୍ ନକଲେ ସେ ବ୍ଲକ୍ କରିଦେବ, ବ୍ଲକ୍ କରିଦେବନି କି, ଆଇ ଏଟିଏମ୍ ଫେଟିଏମ୍ଟା ବ୍ଲକ୍ କରିଦେଉଛି, ଟ୍ରାଞ୍ଜାକ୍ସନ୍ କର, ଏ ଯେଉଁ ମେସେଜ୍ ଆଜି ପଡ଼ୁଛି ତୁମର କଣ୍ଟାବିଟ୍ କାର୍ଡ଼ କ୍ରେଡିଟ୍ କାର୍ଡ଼ ଇଏ କର, ନା ବ୍ଲକ୍ କରିଦେବ, ଦେଖିବ ବ୍ୟାଙ୍କ ବ୍ୟାଙ୍କ ଦେଖିବ ଏ ଲୋକଟା ସିରିୟସ୍ ନୁହେଁ, ଏ ଟ୍ରାଞ୍ଜାକ୍ସନ୍ କରୁନି, ବ୍ଲକ୍ କରିଦେବା। ତେଣୁ କୃଷ୍ଣଙ୍କୁ ପାଇବାଟା ଗୋଟେ ବଡ଼ କଥା, ଆଗେ ଟ୍ରାଞ୍ଜାକ୍ସନ୍ଟା ଆଗେ ଚାଲ, ସେଥିପାଇଁ ଏସବୁ ରଖା ହେଲା ନା, ଆଉ ସେବାଟା ରଖା ହେଲା ନା, ଶ୍ରୀ ଶ୍ରୀ ବିଗ୍ରହ ଆରାଧନା ନିତ୍ୟ ନାନା ଶୃଙ୍ଗାର ତନ ମନ୍ଦିର ମାର୍ଜନାଦ ଯୁକ୍ତାଶ୍ୟ ଗୁରୁଙ୍କର କାମ ହେଲା, ତାଙ୍କୁ ସେଠି ଚାଲୁ, ଗୁରୁକୃଷ୍ଣ ସମ୍ପର୍କ ରଖିକି ସ୍ୱୀକୃତିଟା ଅର୍ଜନ କରିଦେବ, ଅର୍ଜନ କରିଦେଲା ପରେ ସେ କୃଷ୍ଣ କଥାଟା କ'ଣ ବୁଝିବ, ତା ଭିତରେ ଚାଲିଥିବ ହରିକଥା, ଚାଲିଥିବ ନାମ ସଂକୀର୍ତ୍ତନ, ଚାଲିଥିବ ସେବା, ଚାଲିଥିବ, କିନ୍ତୁ ଯେଉଁ ହରିକଥାର ମୂଲ୍ୟ, ଯେଉଁ ସଂକଳ୍ପ ଶକ୍ତି, ତାର ଯେଉଁ ଶୁଦ୍ଧ ଭାବନା, ଏଗୁଡ଼ା କିଛି ଆସୁନଥିବ, ସେଇ ମୋର ଏଇଟା ଅସୁବିଧା ହେଲା, ମୋର ସେଇଟା ଅସୁବିଧା ହେଲା, ସେଇ ଜିନିଷରେ ରହିଥିବ, ସେ ପର୍ସନାଲ ପ୍ରାଇଭେଟ୍ ହାପିନେସ୍ ନୁହଁ, ଅତି ବେଶୀ ପବ୍ଲିକ ହାପିନେସ୍, କୃଷ୍ଣ ସୁଖଟା ଆସିବନି, ରାଜୀବ ହୃଦୟରେ ନାହିଁ। ଏଇ ବୀଜଟାକୁ ରୋପଣ କରିବେ ଶାସ୍ତ୍ରୀୟ ଶ୍ରଦ୍ଧା ମଧ୍ୟରେ, ଗୁରୁ ରୋପଣ କରି ତୋ ଜୀବନର ଲକ୍ଷ୍ୟ ହେଲା କୃଷ୍ଣଙ୍କୁ ସୁଖ ଦେବା, ତୋ ଦ୍ୱାରା ଯେତିକି ହେଇପାରିବ ସବୁବେଳେ ଚେଷ୍ଟା କର, ଏଇଟା ଶୁଦ୍ଧ ନାମ କର, ଏସବୁ ଜୀବନ ରହିବାର ଅଛି। ତତ୍ତ୍ୱର ଅର୍ଥ ନୁହେଁ ଗୋଟେ ଶୁଷ୍କ ତତ୍ତ୍ୱ, ତତ୍ତ୍ୱବାଦୀ ଆମେ ଆମେ ଗୌଡ଼ିଏ ବୈଷ୍ଣବ ହେଉଛନ୍ତି ତତ୍ତ୍ୱବାଦୀ, ତତ୍ତ୍ୱବାଦୀ ମାନେ ନୁହେଁ ଯେ କେବଳ ଖାଲି ତତ୍ତ୍ୱଟା କହିବା, ତତ୍ତ୍ୱର ଅର୍ଥ ଗୁରୁଦେବ କୁହନ୍ତି ତତ୍ତ୍ୱ ବସ୍ତୁ ହେଉଛନ୍ତି କୃଷ୍ଣ ବ୍ରଜେନ୍ଦ୍ର ନନ୍ଦନ, ବ୍ରଜେ ବ୍ରଜେନ୍ଦ୍ର ନନ୍ଦନ, ତାଙ୍କ ସେ ବ୍ରଜେନ୍ଦ୍ର ନନ୍ଦନଙ୍କର ଚରଣ କମଳର ମୂର୍ତ୍ତି ରଖି ତାଙ୍କୁ ସୁଖ ଦେବା ପାଇଁ ଚେଷ୍ଟା କରିବା ଦରକାର। ଜାଣିଲେ ହବନି, ଜାଣିବାଟା ନାହିଁ। ବହୁତ ଲୋକ ଜାଣିଛନ୍ତି, ଜାଣିବା ଲୋକ ପରସେଣ୍ଟ ଠାରୁ ଜାଣିବା ଲୋକ ବହୁତ ଲୋକ ଅଛନ୍ତି, ଜଣେଇବା ଲୋକ କମ, ଅନ୍ୟ ଲୋକ ଜଣାଉଛନ୍ତି କମ। ବୁଝେଇବା ଲୋକ ବହୁତ ସହଜ, ନିଜେ ବୁଝିପାରିବ, କିନ୍ତୁ ବୁଝେଇବାଟା, ବୁଝିବାଟା ସହଜ, ବୁଝେଇବାଟା କଷ୍ଟ। କହିବାଟା ସହଜ, କରିବାଟା ବହୁତ କଷ୍ଟ। ସେଥିପାଇଁ ଏ ଫିଲ୍ଡଟା ଯୋଉ ରଖାଯାଇଛି, ଏ ଯୋଉ ଟ୍ରାକ୍ଟା ଆମେ ଯୋଉ ଭକ୍ତିପଥରେ ଆସିଛେ ନା, ଏ ଗୋଟେ ବହୁତ ବଡ ବିଜ୍ଞାନ ପଛରୁ ରହିଛି। ଏତେ ବଡ ଗୋଟେ ବିଜ୍ଞାନ ଗୁଡା ରହିଛି, ଆଚାର୍ଯ୍ୟମାନେ ପୁରା ଅନାଦି କାଳରୁ ଏଇ ତତ୍ତ୍ୱକୁ ସବୁ ଆଲୋଚନା କରିକି ଆସୁଛନ୍ତି। କାହିଁକି କାହାକୁ ଜୀବ ପାଇବ? ଭଗବାନଙ୍କୁ ପାଇବ ନା। ଏପଛରେ ଗୋଟେ ବହୁତ ବଡ ହିଷ୍ଟ୍ରି ରହିଛି, ତ କେମିତି କେମିତି ଜୀବଟେ ଜୀବଟାକୁ ଆସିବ, ତାର କାହିଁକି ପ୍ରୋବ୍ଲେମ୍ ହଉଛି, କଣ ତୁମେ କଣ କୁହାଯାଏ ଆନାଲାଇଜ୍ କରିବ, ବିଶ୍ଲେଷଣ କରିବ। ଗୁରୁଦେବ ସେଇ କୋର୍ଟରେ ଏବେ ପଢ଼ୁଥିଲି, ସେଇଟା ଗୁରୁଦେବ କହୁଛନ୍ତି, ଷଡ଼ ଗୋସ୍ୱାମୀ ମାନଙ୍କର ମତକୁ ବିଶ୍ଲେଷଣାତ୍ମକ ଭାବରେ ସପ୍ତମ ଗୋସ୍ୱାମୀ, ତାଙ୍କୁ କାହିଁକି ସପ୍ତମ ଗୋସ୍ୱାମୀ କୁହାଗଲା ଭକ୍ତିନ ଠାକୁରଙ୍କୁ? ସରଳ ଭାଷାରେ ସେ ବିଶ୍ଲେଷଣ କରିକି କୋଡ଼ିଏ ତତ୍ତ୍ୱକୁ ସବୁ ଭଜନ ଆକାର ଲେଖିଦେବେ, ସେଥିପାଇଁ ତାଙ୍କୁ ସପ୍ତମ ଗୋସ୍ୱାମୀ ବୋଲି କୁହାଗଲା। ସେଭେନ୍ଥ ଗୋସ୍ୱାମୀ କାହିଁକି କୁହାଗଲା? ଛଜଣ ତ ଗୋସ୍ୱାମୀ ଥିଲେ, ତାଙ୍କୁ ସପ୍ତମ ଗୋସ୍ୱାମୀ କାହିଁକି କହିଲେ? ଆଉ କ'ଣ ସେଣ୍ଟିମେଣ୍ଟ କି ନା, ସିଏ ଗୋସ୍ୱାମୀ ମାନେ ଯାହା ପ୍ରେଜେଣ୍ଟ କରିଛନ୍ତି ସେ ସେଇଟାକୁ ସରଳ ବିଶ୍ଲେଷଣାତ୍ମକ ଭାବରେ ଆନାଲାଇଜ୍ ୱେ ସେମାନେ ସବୁ ସର୍ଟ ଜିନିଷରେ ଲେଖି ଦେଇଥିଲେ, ଇଏ ପୁରା ଆନାଲାଇଜ୍ କରିଦେଲେ, ପୁରା ଖୋଲିଦେଲେ। ସେଥିପାଇଁ ସିଏ ସେଭେନ୍ଥ ଗୋସ୍ୱାମୀ ହେଲେ। ଅନାଦିକାଳରୁ ସେ ଏସବୁ ଜିନିଷ ଆଚାର୍ଯ୍ୟମାନେ ଚଳି ଚଳିକି ଆସୁଛନ୍ତି, ଗୋଟେ ଜୀବଟାକୁ କେମିତି ତା ଶୁଦ୍ଧ ଭାବନାଟା ଆସୁ, ସିଏ ହେଉଛି ଭଗବାନଙ୍କର। ମୁଁ କୃଷ୍ଣଙ୍କ ପତ୍ର ଉପରେ ପାଇବି, କୃଷ୍ଣଙ୍କ ପାଖକୁ ଯିବି, କୃଷ୍ଣଙ୍କର ସେବା କରିବି। ଏ ସଂସାରରେ ବହୁତ ଦିନ ଖଟିଲେଣି, ଏ ସଂସାର ଏତେ ସମୟ ଶକ୍ତି ଦେଲା ପରେ କ'ଣ ଲାଭ ମିଳିଛି ଜଣେ ଗୋଟେ ଜୀବ ବୁଝୁ ବସି? ଯଦି ଏତେ ତାର ହେଇଗଲା ପରେ ତାର ଯଦି ମନରେ ଗୋଟେ କାମନା ଆସୁନି, ମୁଁ ପ୍ରଭୁ ତୁମ ପାଖକୁ ପଳେଇବି, ଏଠି କାହିଁକି ରହିବି, ଏଠି କେତେ କଷ୍ଟ ଜୀବନଟା, କଷ୍ଟ ସୁଖ ଦୁଃଖ ମାନ ଅପମାନ, କେତେ ପ୍ରକାର ଶତ୍ରୁ ମିତ୍ର, ଶରୀର ପୁଣି ଧରିବ ମାନେ ଶରୀର ହିସାବରେ ପୁଣି ତାର ଧର୍ମ ଆସିବ, ମୋତେ ଶୀଘ୍ର ଆପଣଙ୍କ ପାଖକୁ ନେଇଚାଲ। ଭକ୍ତ ଏଇ କାମନାରେ କୃଷ୍ଣଙ୍କ ସହିତ ସମ୍ପର୍କ ରଖିବା କାମନାରେ ଏଠି ଏଠି ଗୋଟେ ବନ୍ଧୁବାନ୍ଧବଟା ଷ୍ଟାର୍ଟ କରୁଛି। ଗୋଟେ ଝିଅଟା, ଯେଉଁ ଝିଅ ପୁଅ ଗୁଡ଼ାକ ଆଜିକାଲି କ'ଣ ହେଉଛନ୍ତି, ଯେଉଁ ବିବାହ ପୂର୍ବରୁ କ'ଣ କରୁଛନ୍ତି ତାଙ୍କର, ବିବାହ ପୂର୍ବରୁ ତାକୁ ନା ସେ ତାଙ୍କ କଥାବାସା ହେବେ, ତାକୁ ଗୋଟେ ଗିଫ୍ଟ ଦେବ, ସେ ତାକୁ କଥା ହେବ, କାହିଁ କ'ଣ କ'ଣ କରୁଛନ୍ତି, ଗୋଟେ ଝିଅଟେ ପରମାନେଣ୍ଟ ରିଲେସନ୍ସିପ୍ ଏଷ୍ଟାବ୍ଲିଶ୍ କରିବେ ନା, ତା ପୂର୍ବରୁ ସେମାନେ ପରସ୍ପର ଭିତରେ ଏକ୍ସଚେଞ୍ଜ କରୁଛନ୍ତି ଭାବଟା। ଇଏ ତାକୁ ଦେଖୁଛି, ଜାଣୁଛି, ସେ ତାକୁ ଜାଣୁଛି, ତା ମାନସିକ ପ୍ରବଣତା କ'ଣ ହେଉଛି କେମିତି, କାରଣ ସେମାନେ ଗୋଟେ ନିତ୍ୟ ଜୀବନ ବିତେଇବେ, ନିତ୍ୟ ଜୀବନ ବିତେଇବେ ନା। ଏଇଟି ଗୋଟେ ଡିଫରେନ୍ସ ଦେଖୁନ, ଦୁଇଟା ଦୁଇ ପ୍ରକାର ବର୍ତ୍ତମାନ ଧର ଦିଆହବ, ଏ ଜିରୋ ଆକାଉଣ୍ଟ ଯେମିତି ଆମେ କହୁଥିଲୁ ନା, ଜିରୋ ଆକାଉଣ୍ଟ ଗୋଟେ ଶୁକ୍ରଦିବାନ ଯିବ ଗୋଟେ, ପୁଣି ଦୁଇଟି ପ୍ରକାର ଲୋକ ଇଏ ସେଇଭଳିଆ ଦେଖୁନା। ଆଗରୁ ଆଗରୁ କ'ଣ କରୁଥିଲା, ଆଗରୁ ବାପା କ'ଣ କରୁଥିଲେ, ଝିଅଟାକୁ ଚଏସ୍ କରିକି ଆଣୁଥିଲେ, ପୁଅ କ'ଣ କରୁଥିଲା, ତାର ସହିତ ରିଲେସନ୍ଟାକୁ ସମ୍ପର୍କଟାକୁ ଦୃଢ଼ ସମ୍ବନ୍ଧ ରଖି ସେ ଯାଉଥିଲା, କାହିଁକି ଏଇଟା କରିପାରୁଥିଲା, ତାର ସଂସ୍କାରଟା ରହିଥିଲା, ସଂସ୍କାରଟା ତାର ଏତେ ପ୍ରବଳ ଥିଲା, ବାବା କହିଦେଲା ମାନେ ଚାଲିଲା। ଆଗରୁ ସବୁ ସେମିତି ଥିଲେ, ଗୁରୁ କହିଦେଲା ମାନେ ତୋର ଭଗବାନଙ୍କ ସେବା ଏଇଟା କରିବୁ, ହଁ ମୋତେ କୃଷ୍ଣ ଏଇଟା କୃଷ୍ଣଙ୍କର ଅର୍ଡ଼ର ହେଇଗଲା ଏଇଟା କରିବି ଆଉ ଚାଲ। ଆଜିକାଲି ଗୁରୁ କହିଲା, ସେ ଆଗେ ପଚାରେ ଆପଣ କ'ଣ କ'ଣ ପ୍ରଭୁପଦ ଏଇଟା କହିଛନ୍ତି, ସେ ଆରମ୍ଭ କରି ତତେ ପାଠ ପଢ଼େଇ ପଢ଼େ ତତେ ଚେଲା କର, ଆଜିକାଲି ତ ଗୁରୁ ହେଇପାରୁନୁ, ଆଜିକାଲି ଚେଲା ହବୁ, ଆଜିକାଲି ଗୁରୁ କେହି ହେଇପାରିବନି, ସେ ଚେଲା ହେଇ ବନିବ, ଖାଲି ନାଁଟା ରହିଥିବ ଗୁରୁ, ତତ୍ତ୍ୱ ଚେଲା ମାନେ ତତେ ଗୁରୁ ତତେ ଚେଲା କରିକି ଛାଡ଼ିଦେବେ, ଚାଲାକି ଆସୁ ଚତୁର୍ଗୁଡ଼ାକ ଚତୁର୍ଗୁଡ଼ାକ ସବୁ ସ୍ୱୀକୃତି ନାହିଁ ନା, ସ୍ୱୀକୃତିବାନ ଜୀବନ ନା, ସ୍ୱୀକୃତି ଅଣ୍ଡରଷ୍ଟାଣ୍ଡିଂ ଦେଖୁନା। ଆଗରୁ ଏ ଗୋଟେ କମନ୍ ଏକ୍ସାମ୍ପଲ୍ ନାହିଁ, ଆଗରୁ ଗୋଟେ ଝିଅଟା ଆମେ ଦେଖୁଛୁ ଆମର ଯେତେବେଳେ ସବୁ ଭାଇମାନେ ସବୁ ଯେମିତି ସବୁ କରେ, ଯେଉଁଠି ଚଏସ୍ କଲା ସେ ନାନୀ ବିବାହ ଭାଇ ବିବାହ, ବାପା ମା ଗଲେ ବାପା ଯିବେ, ମାମୁଁ ଯିବେ, ସେ ମୂଷା ଯିବେ, ତାଙ୍କର ଝିଅଟା ଚଏସ୍ କରିଦେଲେ ହେଲେ କହିବେ, ସେଥିରେ ଗୋଟେ ଫଟୋ ଆଣନ୍ତି କେବଳ, ସେତେବେଳେ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫଟୋ ଥାଏ, ସେ ଝିଅର ଫଟୋ ଆଣିକି ଘରେ ସବୁ ଦେଖିବେ ବସିକି, ହଁ ଝିଅଟା ଭଲ ଦେଖାହଉଛି, ତା ଗଢ଼ଣ ଗୋଟେ କୁହନ୍ତି, ତା ଗଢ଼ଣଟା ଟିକେ ଭଲ ହେଇନି, ଗଢ଼ଣ ନହେଲେ କ'ଣ ତାର, ହଁ ସେଠି କହିବେ ମାମୁଁ କହିବେ, ନାଇଁ ନାଇଁ ସେ ପୁରା ମର୍ଯ୍ୟାଦା ଘରର ଛୁଆ ନା, ଆଉ ବଂଶ ମର୍ଯ୍ୟାଦା ତାର ଅଛି ନା, ଆଉ ସେଠି ଗଢ଼ଣ କ'ଣ ଦେଖା ହବ, ତାର ବଂଶ ମର୍ଯ୍ୟାଦା ଅଛି। ଦେଖିବେ ତାରା ଜାଣିଛୁ ସେ ସେ ତାଙ୍କର ସେ ଘର ରାଉତ ଘର ସେ ବଂଶ ମର୍ଯ୍ୟାଦା ତାଙ୍କର ଘର ତାଙ୍କର ବିଶ୍ୱାସ କ'ଣ ନଥିଲା ଏଇଟା ପରମ୍ପରାରେ ଗୋଟେ ଲୋକ ବଂଶ ମର୍ଯ୍ୟାଦା ଆସୁଛନ୍ତି ତାର ସଂସ୍କାର ଥିଲେ ସେମାନେ ଇମିଡିଏଟଲି ତାକୁ ଗ୍ରହଣ କରୁନଥିଲେ ଘର ଲୋକ ଆଉ ପୁଅ ତାର କହିଲା ତାର ଫଟୋ ଦେଖିକି ପୁଅ କ'ଣ ଜାଣିବ ତାର ଯା ଫଟୋଟା ଯା ଭଲ ହଉ ଖରାପ ହଉ ବାପା ତ କହିଛି ବାହାଲା ସଂସ୍କାର ଥିଲା ନା ଆଉ ବର୍ତ୍ତମାନ କ'ଣ ବାପା କଥା ନାହିଁ କିଛି କଥା ନାହିଁ ତା ନିଜେ ଟ୍ରାଏ କରୁଛି ସେ ଗୋଟେ ରିଲେସନସିପ୍ ଏଷ୍ଟାବ୍ଲିଶ୍ କରିବ ନା ନିଜେ ଟ୍ରାଏ କରିବ ବର୍ତ୍ତମାନ ଇମିଡିଏଟ୍ରେ କି ରହିଲେ କି ରହିଲେନି ତା ସଂସ୍କାରଟା କମ୍ ରହିଲା ସେ ନିଜେ ଯେତେବେଳେ ଟ୍ରାଏ କରୁଛି ତା ଦେହଟା ବାଜିପାରେ ନ ବାଜିପାରେ ରିଲେସନସିପ୍ଟା କଣ୍ଟିନ୍ୟୁ କରିପାରେ ନ କରିପାରେ ସେ କାହାକୁ ଆଉ ପିତାର ଫେତରେ ମାମୁଁ ଫେତରେ ସେ କରୁନି ନା ଡାଇରେକ୍ଟ କରୁଛି ସେ ଗୋଟେ ଯିବ ଯଦି ଏଇ ଗୁରୁକୃଷ୍ଣଙ୍କୁ କାଟିଦେଇକି ସେ ଯାଏ ମୁଁ ସମ୍ପର୍କ କରିବି କୃଷ୍ଣଙ୍କ ସହିତ ସେଟା ଲଭ୍ ଏଫେୟାର ହେଇପାରେ କି ଲଷ୍ଟ ଏଫେୟାର ହେଇପାରେ ଏଇଟା କୃଷ୍ଣଙ୍କୁ ଜଣା ତ ଭାବେ ମୁଁ କୃଷ୍ଣଙ୍କୁ ଭଲ ପାଇବି ସେ ଭଲ ପାଇବାଟା ଲଷ୍ଟ ବି ହେଇଯାଇପାରେ ତୁମେ ଏଷ୍ଟାବ୍ଲିଶ୍ କ'ଣ ତୁମେ ତ ସମ୍ପର୍କ କୃଷ୍ଣଙ୍କ ସହିତ ନାହିଁ ନା ସେଟା ତୁମର କାମନା ଗୁଜାରି ଯାଇପାରେ ତୁମେ ତ କୃଷ୍ଣଙ୍କୁ ଭୋଗ କରିପାରିବନି ମାୟା ତୁମକୁ ଭୋଗ କରିଦେବ ଏ ସଂସ୍କାର ବହୁତ ଆବଶ୍ୟକ ରହିଛି ଆଉ ଆମର ତ ସଂସ୍କାର ନାହିଁ ମୁଁ ଆମେ ଯାହା କରିବା ଏଇଟା ହେଉଛି ଫ୍ୟାକ୍ଟ ତ କୌଣସି ଅଜ୍ଞାତ ସ୍ୱୀକୃତି ସେଇ ଅଜ୍ଞାତ ସ୍ୱୀକୃତି ପଛରେ କେବଳ ମହାପ୍ରଭୁଙ୍କର ଭକ୍ତ ଏଇ ପ୍ରଭୁପାଦଙ୍କର ହରିନାମ ଧ୍ୱନି ମହାମନ୍ତ୍ର ମାଇକ୍ରେ ବାଜୁଛି ଦେଖୁନାହାନ୍ତି ଇସ୍କନ ମନ୍ଦିର ଯେଉଁ ବାଜୁଛି ଲୋକ ଆଗରୁ ଏଇ ଦୋକାନମାନଙ୍କର ସବୁ ମହାମନ୍ତ୍ର ଲଗେଇଲେଣି ଆମର ଯେଉଁ କ୍ୟାସେଟ୍ ଥିଲା ଆମ ଗାଡ଼ିରେ ଥିଲା ମୁଁ ଜାଣିଛି ସେ ବେଙ୍ଗଲରେ ସେ ଗାଇଥିଲା ସେ ପୁଅଟା ଝିଅଟା ଏତେ ସୁନ୍ଦର ସେ କ୍ୟାସେଟ୍ ସବୁଆଡ଼େ ଯେତେବେଳେ ଏତେ କ୍ୟାସେଟ୍ ବିକ୍ରି ହୁଏ ସେ କ୍ୟାସେଟ୍ ବେଙ୍ଗଲୀ କ୍ୟାସେଟ୍ ସେ କ୍ୟାସେଟ୍ ଆଉ କାହିଁକି ବାଜୁନି କୁଆଡ଼େ ଯେଉଁ ମନ୍ଦିର ଦେଖି ଆମ କ୍ୟାସେଟ୍ ବାଜୁଥିବ ସବୁବେଳେ ଲୋକ ଏତେ ଭଲ ପାଆନ୍ତି ସେ ପୁଅ ଝିଅ ସାଙ୍ଗରେ ଗାଉଥିବେ ଜୟ ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନ ଆଉ ସେ ସ୍ୱର ବି ମୁଁ ଭୁଲିଗଲି ବହୁତ ସୁନ୍ଦର ସ୍ୱର ଏତେ ମଧୁର ସବୁ ମନ୍ଦିର ଗୁଡ଼ାକ କୋରାପୁଟ ଜୟପୁର ଯୁଆଡ଼େ କାଢ଼ିଲେ ଲୋକ ସେଆକୁ ନେଇକି ଭୋରୁ ଶୁଣିଲେ ସ୍ୱୀକୃତିଟା ପାଇଲେ ନା ମହାମନ୍ତ୍ର ଗୋଟେ ଶୁଣିଲେ ମନ୍ଦିର ପ୍ରବାଦ କଲେ ପ୍ରସାଦ ମନ୍ଦିର ପ୍ରବାଦ ସେଥିପାଇଁ କହୁଛନ୍ତି ଯିଏ ଆସିବ ମନ୍ଦିରକୁ ତ ପ୍ରସାଦ ଦେବ ଯିଏ ଆସିବ ପ୍ରସାଦ ମନ୍ଦିର ମାନେ ତୁମ ପ୍ରସାଦ ରହିଥିବା ଦରକାର ଶୁଖିଲା ହଉ ଯାହା ହଉ ଟିକେ ରଖିଥିବ ତା ହାତରେ ଟିକେ ସେ ସ୍ୱୀକୃତିର ପାଖକୁ ଗୋଟେ ଯିବ ତା କିଛି ନାହିଁ ନା ତା ପ୍ରସାଦ ଟିକେ ଦେବ ଚେଷ୍ଟା କରିବ କେମିତି ମୁଁ ଟିକେ ତାକୁ କିଛି ଦେଇକି ଦେବି ଭଗବାନ ଏଇଟା ଚାହାନ୍ତି ଆଚାର୍ଯ୍ୟ ମାନେ ଏଇଟା ଚାହାନ୍ତି ଆମେ ସେମିତି ପାଇକି ଆଜି ଭଗବାନଙ୍କ ଭକ୍ତ ହେଇଛେ ନା ଆମର ଏ ଯେଉଁ ଶୁଦ୍ଧ ଭାବନାଟା ଆସୁନି ଏଇଥିପାଇଁ କିନ୍ତୁ ଏଇଟା ଆସୁନାହିଁ ମାନେ ଏହାର ଅର୍ଥ ନୁହେଁ ଯେ ଆମେ ଆସିବ ନାହିଁ ନା 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 ଆମକୁ ବଢ଼େଇବାକୁ ପଡ଼ିବ ଆମକୁ ସ୍ୱୀକୃତି ବଢ଼େଇଲେ ଏ ସେବା ଭଗବାନଙ୍କର ସେବା ନାମ ଭଜନ କଲା ପରେ ଆମ ଦୃଢ଼ ଶାସ୍ତ୍ରୀୟ ଶ୍ରଦ୍ଧା ହେଲା ପରେ ଆମର ସବୁ ବିଶ୍ୱାସ ଜମିଲା ଗୁରୁଙ୍କ ଉପରେ ବିଗ୍ରହଙ୍କ ଉପରେ ଚିନ୍ମୟ ବସ୍ତୁ ଉପରେ ଭଜନଟା ସେତେବେଳେ ସୁର ହବ ଗୁରୁଙ୍କ ପ୍ରତି ବିଶ୍ୱାସ ଆସିବ ସେତେବେଳେ ଆମର ଏଇ ଶୁଦ୍ଧ ଭାବନା ଦିନକୁ ଦିନ ଆସିବ କୃଷ୍ଣଙ୍କୁ ଟିକେ ପ୍ରାର୍ଥନା ଯଦି ଶୁଦ୍ଧ ଭାବନା ନାହିଁ କୃଷ୍ଣଙ୍କୁ ସେଇଟା ପ୍ରାର୍ଥନା ଆମେ କରିପାରିବାନି ଆମେ କେବଳ ହରେ କୃଷ୍ଣ କହୁଥିବା ମନ ଭିତରେ ଯେଉଁଟା ଚାହୁଁଥିବା ସେଇଟା ହିଁ କ'ଣ ମନେ ଭୁଲୁଥିବ ତମର ହେଉନି ଏଇଟା ହେଉନି ଏଇଟା ହେଇପାରୁନି ଏଇଟା ହେଇପାରୁନି ଏମିତି ହେଲ ଭାବନା ଆସୁଛି କୃଷ୍ଣ ତମେ ବ୍ୟାକୁଳ ହେଇ ଡାକି ପାରିବନି କୃଷ୍ଣ ମୁଁ ଚାହୁଁଛି ଆପଣଙ୍କ ପାଖକୁ ଯିବା ପାଇଁ କୃଷ୍ଣ ମୁଁ ଆପଣଙ୍କ ସେବା ହିଁ ଚାହୁଁଛି ମୁଁ ଅତ୍ୟନ୍ତ ପାପୀ ମୋତେ ଆପଣ ଶୁଦ୍ଧ କରିଦିଅନ୍ତୁ ମୁଁ କେମିତି ଆପଣଙ୍କ ସେବା କରିବି ଏ ଶୁଦ୍ଧ ଅନ୍ତର ଯେଉଁ ପ୍ରାର୍ଥନାଟା ସେ ଅନ୍ତର ରହିଛନ୍ତି ନା ଆଉ ସେ ଅନ୍ତର ଜିନିଷଟା ଜାଣିବେ ନା ବାହାର ଜିନିଷ ସେ ହୃଦୟ ରହିଛନ୍ତି ବାହାରେ ରହିଛନ୍ତି ବାହାରେ ସମାଜର ଲୋକ ବି ରହିଛନ୍ତି ତୁମେ ବାହାରେ ଯେଉଁଟା କହୁଛ ସେଇଟା ସମାଜ ପାଇଁ କହୁଛ କି କୃଷ୍ଣ ପାଇଁ କହୁଛ ସେ କୃଷ୍ଣ ଜାଣନ୍ତି ସେ ଭିତରୁ ବାହାରୁଛି ନା ସବୁ ଭାବଟା ଭିତରୁ ଆସୁଛି କଥାଟା ବି ଭିତରୁ ଆସୁଛି ସେ ଭିତରେ ରହିଛି ଆମେ ଭଗବାନଙ୍କ କଥା କହୁଛେ ଆମ ଭିତରେ ସେ ରହିଛନ୍ତି ସେ ଜାଣିଛନ୍ତି ଇଏ ଲୋକ କ'ଣ ସେ ଯିବ କୃଷ୍ଣ ଠକେଇ ପାରିବନି ସମସ୍ତଙ୍କୁ ଠକେଇଦେବ ଆମେ ଭଗବାନଙ୍କ କଥା କହୁଛେ ଆମ ଭିତରେ ସେ ଅଛନ୍ତି ନା ମୁଁ ଭଲ କି ଖରାପ କି କ'ଣ ତାଙ୍କ ପାଇଁ ମୋର କ'ଣ ଭାବନା ସେ ଜାଣିନାହାନ୍ତି ମୋତେ ବହୁତ ଭଲ ଭାବେ ଜାଣିଛନ୍ତି ଆମେ ସମାଜ ଆଗରେ ଶୋ କରିକି କେତେ ଦିନ ପରେ ଆମକୁ ଠକେଇଦେବେ ତୁ ବଦମାସ ଗିରି କରୁଛୁ ମୋ ସାଙ୍ଗରେ ମୋତେ ନେଇ ତୁ ବେପାର କରିବା ପାଇଁ ଚାହୁଁଛୁ ସେ ମୋ ହୃଦୟ ଭିତରେ ଅଛନ୍ତି ସମସ୍ତେ ହୃଦୟ ଭିତରେ ଅଛନ୍ତି ସେ ସମସ୍ତେ ଜଜ୍ କରୁଛନ୍ତି ସେଥିପାଇଁ ଆମର ସବୁବେଳେ ସାଧୁ ସଙ୍ଗରେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମୋର କିନ୍ତୁ ଭାବନାଟା ଶୁଦ୍ଧ ହଉ ବହୁ ଜନ୍ମ ବିତେଇଲିନି ନା ବହୁ ଜନ୍ମ ଭ୍ରମିନାଥ ଲହିନୁ ଶରଣ ବହୁ ଜନ୍ମ ବିତେଇଲି କୃପା କରି ନିଜ ଗୁଣେ କୃପା କେତେ ସୁନ୍ଦର ପଦ ଏଟା କାହାର ଭକ୍ତି ଠାକୁରଙ୍କ ନା କାହାର ହରି ହେତ ଦୟାଲ ମୋରେ ଭକ୍ତି ବହୁତ ସୁନ୍ଦର ମୋ ଗୁଣ ଦେଖି ଆପଣ କୃପା କରିବା ହବନି ମୋର ତ ଖରାପ ଗୁଣ ଗୁଡ଼ାକ ଆଜ୍ଞା ନିଜ ଗୁଣେ କୃପା କର ଅଧମ ତାରଣ। ଆପଣ ଅଧମ ଲୋକ କୃପା କରନ୍ତି, ନିଜ ଗୁଣରେ କୃପା କର। ଆପଣଙ୍କର ଯୋଉ ଗୁଣ, ଆପଣଙ୍କର ଗୁଣ ହେଲା କଣ? ପତିତକୁ ଦୟା କରିବ, ଆପଣଙ୍କ ଗୁଣରେ ଆପଣ ମୋତେ କୃପା କର। ଯିବାଟା ପ୍ରାର୍ଥନା କରିପାରିବେ କି? ଭାବନାଟା ଶୁଦ୍ଧ ନହେଲେ ଭଗବାନ ଡାକିପାରିବନି, ଭଗବାନ ପାଇବା ପାଇଁ, ସେବା କରିବା ପାଇଁ ତାର କିଛି ଆଉ ଲକ୍ଷ୍ୟ ଆସିବନି। ନାମ କରିବା, ସେବା କରିବା, କିଛି ଆଉ ଆସିବ। ସାଧୁସଙ୍ଗର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ହରିକଥା ଶ୍ରବଣର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏଇଟା। ଏ ଗୋପୀମାନେ ଯେମିତି ଆଜି କହୁଛନ୍ତି କୃଷ୍ଣଙ୍କ ପତି ରୂପରେ ପାଇବା ପାଇଁ ତାଙ୍କ କାମନା, ଏ କାମନାଟା ଶୁଦ୍ଧ ହେଇଗଲେ, ଭାବନାଟା ଶୁଦ୍ଧ ହେଇଗଲେ, ଆଉ ଯାହା ଟିକେଟ୍ ଦୋଷ ରହୁଛି ନା, କୃଷ୍ଣ ତୁମକୁ ବାଡ଼େଇ ପିଟେଇକି ସାହାଯ୍ୟ କରିଦେବେ। ଇଏ ଚାହୁଁଛି ମୋତେ ପାଇବା ପାଇଁ, କିନ୍ତୁ ତାର ଟିକେ ଭାବନାଟା ଅଲଗା ରହୁଛି, ସେତେବେଳେ ଆଉ କଣ୍ଡିସନ ତୁମେ କରିପାରିବନି। ଏ ଗୋପୀମାନେ ଯେମିତି ଚାହୁଁଥିଲେ ଆସିବେନି ଜଳ ଭିତରୁ, ତ କୃଷ୍ଣ ଏମିତି କଲେ ସେ ଜଳ ଭିତରୁ ବାହାରିକି ଆସିଲେ, ପ୍ରଣାମ କଲେ, ବାଧ୍ୟ ଭାବନାଟା ଏବେ ଶୁଦ୍ଧ କର। ଠିକ ଅଛି, ହରେ କୃଷ୍ଣ। ଜୟ ଗ୍ରନ୍ଥରାଶ ଭାଗବତମ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାୟ ଗୌରତମ ଆନନ୍ଦ।